ବର୍ତ୍ତମାନ ଆମେ ଗୋପାଳ ଭଟ୍ଟଙ୍କର ଚରିତ୍ରରେ ପ୍ରବେଶ କରିବା। ଗୋପାଳ ଭଟ୍ଟ ଆବିର୍ଭାବ ହୋଇଥିଲେ ଦକ୍ଷିଣ ଦେଶରେ। ଅନଙ୍ଗ ମଞ୍ଜରୀ ୟାସିତ୍ ସାଧ୍ୟ ଗୋପାଳ ଭଟ୍ଟ କହ ଭଟ୍ଟ ଗୋସ୍ୱାମୀ ନାମ କେଚିତ୍ ଆହୁ ଶ୍ରୀ ଗୁଣମଞ୍ଜରୀ। କେହି କେହି ତାଙ୍କୁ ଗୁଣମଞ୍ଜରୀ କୁହନ୍ତି, କେହି କେହି ତାଙ୍କୁ ଅନଙ୍ଗ ମଞ୍ଜରୀ ବୋଲି କୁହନ୍ତି। ଗୋପାଳ ଭଟ୍ଟ ପନ୍ଦରଶହ ଶତାବ୍ଦୀରେ ଦକ୍ଷିଣ ଭାରତର ରଙ୍ଗକ୍ଷେତ୍ରରେ ପ୍ରକଟ ହୋଇଥିଲେ। ଏ ଯେଉଁ ଶ୍ରୀରଙ୍ଗମ ଅଛନ୍ତି ସେଠି ପ୍ରକଟ ହୋଇଥିଲେ। ପ୍ରକଟ କାଳ ହେଉଛି 85 ବର୍ଷ, ତେଣୁ ବ୍ରଜରେ ବାସ ହେଉଛି 45 ବର୍ଷ, ଗୃହରେ ରହୁଛନ୍ତି 30 ବର୍ଷ। ଆଜୀବନ ନୈଷ୍ଠିକ ବ୍ରହ୍ମଚାରୀ, ପିତାମାତାଙ୍କୁ ଆଦେଶ ଦେଇଥିଲେ ଯିବା ପାଇଁ, ଯା। ବାବା ମା ହେଉଛନ୍ତି ପିତା ହେଉଛନ୍ତି ବେଙ୍କଟ ଭଟ୍ଟ। ବେଙ୍କଟ ଭଟ୍ଟଙ୍କର ଆଉ ଦୁଇ ଭାଇ ଥିଲେ, ତାଙ୍କର ନାମ ଜଣଙ୍କ ନାମ ହେଉଛି ତ୍ରିବଲ୍ଲ ଭଟ୍ଟ ଏବଂ ଆଉ ଜଣେ ହେଉଛନ୍ତି ସନ୍ନ୍ୟାସ ପ୍ରବୋଧାନନ୍ଦ ସରସ୍ୱତୀ, ଯିଏକି ପରି ଚୈତନ୍ୟ ମହାପ୍ରଭୁଙ୍କର ଚୈତନ୍ୟ ଚନ୍ଦ୍ରାମୃତ ରଚନା କଲେ। ଯଦି କେହି ଚୈତନ୍ୟ ମହାପ୍ରଭୁଙ୍କୁ ଜାଣିବା ପାଇଁ ଚାହାନ୍ତି, ସେ ରାମାନ୍ୟ ସମ୍ପ୍ରଦାୟ ଥିଲେ। 4 ମାସ ସଙ୍ଗରେ ମହାପ୍ରଭୁ ତାଙ୍କୁ ଯେଉଁ ସିଦ୍ଧାନ୍ତ ଆଉ ଯେଉଁ ପ୍ରେମ ଦେଖେଇଛନ୍ତି, ଆପଣମାନେ କେହି ବି ପଢ଼ିବେ ଟିକେ ଶୁଣିବେ, ଗୁରୁଦେବ ବହୁତ ଶ୍ଳୋକ ତା ଦେହରେ କୁହନ୍ତି। କାଳ କଳି ବଳିନ ଇନ୍ଦ୍ରିୟ ବୈରୀ ବର୍ଗା ଶିବକ୍ତି ମାର୍ଗ ଇୟ କଣ୍ଠକୋଟି ରୁଦ୍ଧା ହାହାକ୍ୱ ଜାମି ବିକଲମ କିମମ କରୋମି ଶ୍ରୀ ଚୈତନ୍ୟ ଚନ୍ଦ୍ର ଯଦି କୃପା ନ କରୋ। ଶିଶୁ ତାଙ୍କ ଶ୍ଳୋକ ବାରମ୍ବାର ବାରମ୍ବାର ଗୁରୁଦେବ ସେ ଶ୍ଳୋକ ଗୁଡ଼ିକ ପାଠ କରନ୍ତି। ଚୈତନ୍ୟ ଚନ୍ଦ୍ର ଓଡ଼ିଆରେ ବି ମିଳୁଛି, ବେଙ୍ଗାଲରେ ବି ଅଛି। କୈବଲ୍ୟ ନରକାୟତେ, ସେସବୁ ତାଙ୍କର ଶ୍ଳୋକ। ଏଇ ପ୍ରବୋଧାନନ୍ଦ ସରସ୍ୱତୀଙ୍କର ବଡ଼ କୃପା ଥିଲା। ଏ ଗୋପାଳ, ତାଙ୍କ ନାମ ଗୋପାଳ, ଗୋପାଳ ଭଟ୍ଟ। ପିତା ଯେଉଁ ବେଙ୍କଟ ଭଟ୍ଟ ରାମାନୁଜ ବୈଷ୍ଣବ ଥିଲେ। ମହାପ୍ରଭୁ ଯେତେବେଳେ ଦକ୍ଷିଣ ଗମନ କରିଛନ୍ତି, ସାର୍ବଭୌମଙ୍କୁ ଉଦ୍ଧାର କଲେ, ଦୋଳଯାତ୍ରା ଦର୍ଶନ କଲେ, ମହାପ୍ରଭୁ ଦକ୍ଷିଣ ଦେଶକୁ ଯାଉଛନ୍ତି କାହିଁକି? ଦକ୍ଷିଣ ଦେଶ ବଡ଼ ପୁଣ୍ୟ ଦେଶ, ସେଠି ଭକ୍ତି ଦେବୀଙ୍କର ପ୍ରକଟ ହେଇଛନ୍ତି। ଭକ୍ତି ଦେବୀ କହୁଛନ୍ତି ନା, ମୁଁ କେଉଁଠୁ ଆରମ୍ଭ କ'ଣ ହେଲେ ସେ ଶ୍ଳୋକ, ଉତ୍ପନ୍ନ ଦ୍ରବିଡ ଦେଶେ ବୃଦ୍ଧି କର୍ଣ୍ଣାଟକମ ଗତ। ମୁଁ ଦ୍ରାବିଡ ଦେଶରେ ଉତ୍ପନ୍ନ ହେଇଛି, କାରଣ ଆମର ସବୁ ଆଚାର୍ଯ୍ୟ ଦକ୍ଷିଣରେ ନା, 4 ଆଚାର୍ଯ୍ୟ ଦକ୍ଷିଣରେ। ମହାପ୍ରଭୁ ଚିନ୍ତା କରୁଛନ୍ତି, ଦକ୍ଷିଣରେ ସିନା ଆଚାର୍ଯ୍ୟମାନେ ପ୍ରକଟ ହେଇଛନ୍ତି, ଦକ୍ଷିଣରେ ସମସ୍ତେ ବିଧି ମାର୍ଗର, ଅତି ବେଶୀରେ ସକ୍ଷରସ ବାତ୍ସଲ୍ୟ ରସ ପର୍ଯ୍ୟନ୍ତ ସାଧକମାନେ ସେଠି ଅଛନ୍ତି। ଭକ୍ତି ଦେବୀଙ୍କର ପ୍ରାକଟ୍ୟ ସେ ହେଇଛନ୍ତି, କିନ୍ତୁ ମୁଁ ବା ଭକ୍ତି ଦେବୀଙ୍କର ମାଲିକ ମୁଁ ସେଠି ଶୃଙ୍ଗାର ରସର ମାଧୁର୍ଯ୍ୟଟା, ଶୃଙ୍ଗାର ରସ ତା ଦେହରେ ବିପ୍ଲବ ଭାବନା ଯେଉଁଟା ଅଛି, ମୁଁ ସେଟାକୁ ଦକ୍ଷିଣରେ ପ୍ରବାହିତ କରିକି ଆସେ। ସଦ୍ୟ ଉଦ୍ଧାର କରିଛନ୍ତି କାହାକୁ ନା, ଆମର ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ, ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଛାଡ଼ିବା ପାଇଁ ଚାହୁଁନଥିଲେ। ମହାପ୍ରଭୁ ବଡ଼ ଭଙ୍ଗି କରିକି ଦକ୍ଷିଣ ଦେଶକୁ ଗଲେ, ମୁଁ କାହିଁକି ଯିବି ନା, ମୋ ଭାଇ ବିଶ୍ୱରୂପ ଅନ୍ତର୍ଧ୍ୟାନ ହେଇ ବିଶ୍ୱରୂପ ସନ୍ନ୍ୟାସୀ ନେଇଯାଇଛନ୍ତି, ମୁଁ ତ ସନ୍ନ୍ୟାସୀ ନେଇଗଲି, ମୋ ମା ଏକାକି ଅଛନ୍ତି, ମୁଁ ଟିକେ ଭାଇକି ଅନୁସନ୍ଧାନ କରିବି। ମହାପ୍ରଭୁ ଦେଖିଲେ ମୁଁ ଏମାନଙ୍କ କବଳରୁ ଖସି ପାରିବିନି, ଇଏ ମୋତେ ପ୍ରେମରେ ବାନ୍ଧିଦେଲେ। ମହାପ୍ରଭୁ ମୁଁ ଯାଉଛି ମୋ ଭାଇକି ଟିକେ ଅନୁସନ୍ଧାନ କରିକି, ବିଶ୍ୱରୂପଙ୍କୁ ଅନୁସନ୍ଧାନ କରି ଆସିବି, ଏହା କହିକି ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ପାଖରୁ ଖସିଗଲେ। କିନ୍ତୁ ପ୍ରକୃତରେ ଦକ୍ଷିଣ ଦେଶରେ ଏ ମାଧୁର୍ଯ୍ୟ ପ୍ରେମକୁ ପ୍ରକଟ କରିବା ପାଇଁ ମହାପ୍ରଭୁ ଯାଉଛନ୍ତି। ମହାପ୍ରଭୁ ଯାଇ ଯେତେବେଳେ କାବେରୀରେ ପହଞ୍ଚନ୍ତି, ମାଘ ମାସ ଏକାଦଶୀ ତିଥି ଆଷାଢ଼ ମାସ ରଙ୍ଗକ୍ଷେତ୍ରରେ ଉପସ୍ଥିତ ହୋଇଛନ୍ତି, ଆଉ କାବେରୀରେ ସ୍ନାନ କଲେ ମହାପ୍ରଭୁ। ଏକାଦଶୀରେ କାବେରୀରେ ସ୍ନାନ କରୁଛନ୍ତି, କାବେରୀରେ ସ୍ନାନ କରିକି ମହାପ୍ରଭୁ ଏକାଦଶୀ ଦିନ, ମହାପ୍ରଭୁ ବଡ଼ ସଦାଚାରୀ ବା ସିଏ ଲେଖି ରଚନା କରିଛନ୍ତି, ଏଭଳି ନ୍ୟାସୀ ସନ୍ନ୍ୟାସୀ ଚୈତନ୍ୟ ମହାପ୍ରଭୁ ଏବେ ପ୍ରସ୍ତୁତ କରୁଥିଲେ ଭାଗବତ, ନାରଦ ବ୍ୟାସଙ୍କର କନ୍ଭରସେସନ୍ ଯେଉଁ ଭାଗବତ ପାଇଁ, ନାରଦ ମୁନି କିଭଳି ପ୍ରେରଣା କରିଛନ୍ତି ବ୍ୟାସଦେବଙ୍କୁ ଭାଗବତ ରଚନା କରିବା ପାଇଁ, ସେଥିରେ ପ୍ରଭୁପାଦ ଭାବାର୍ଥ ଲେଖିଛନ୍ତି। ନୋ ୱାନ୍ ଶୁଡ୍ ଟେକ୍ ସନ୍ନ୍ୟାସ ଇନ୍ କଲିଯୁଗ, ପ୍ରଭୁପାଦ ମନା କରିଦେଉଛନ୍ତି, କଳିଯୁଗରେ କିଏ ସନ୍ନ୍ୟାସ ନେବା ଉଚିତ ନୁହେଁ। ପ୍ରଭୁପାଦ କହୁଛନ୍ତି ଯେଉଁମାନେ 2000 ହାଇଲି হাইলি ডিভোটিস যেমন অতি উন্নত ভক্ত মানে চৈতন্য মহাপ্রভু যে স্ট্যান্ডার্ড এস্টাবলিশ করি যাই সন্ন্যাস এটা এটা মেন্টেন করা কলিযুগের সম্ভব মহাপ্রভু নারী মুখ দেখুনে নারী শব্দ উচ্চারণ করুনলে ভোজন করিয়া কথা ছাড় নারী সহ বার্তাপ না ভূমিরে শয়ন ভূমিরে শোয়া শয্যার শোয়া শীত শীত দিনের বি তিনবার স্নান তিনবার স্নান ভূমিরে শয়ন আেডে শোবে ছেড়া গন্ধার মহাপ্রভু শোয় স্বরূপ দামদর দেখি মহাপ্রভু উঠবে কৃষ্ণ বিরহর শরীর সুত পতলা শরীর দীর্ঘ শরীর তা দেহে মহাপ্রভু শরীর সব দাগ পড়ি যাই তা আখি ধার ধার লোহ বহিব আরে এই ব্রজেন্দ্র নন্দন না যে আজ পুষ্প শয্যার শুলে সে আজ গম্ভীরার ছেড়া গন্থার শোক শরীর কেমন হয়েছে তেমনি সে কম করবে না জগদানন্দ হরিক সব তুলা পুরাইকি দেবে কন্থার ছেড়া কন্থার তুলা পুরাইকি দেবে মহাপ্রভু এই তুলার শোলে টিকি হলে ভাল লাগবে উপরে ছেড়া কন্থা রাখি মহাপ্রভু জাঁপারি আরে ইয়ে নরম কোমল শয্যা এতে মু সন্ন্যাসী শোবি ফপাড় দেবে রাখি মতো কোনো দাড়ি সন্ন্যাসী করব না কম হ্যাঁ আপায় কিছু ভক্ত মানে পাইবে নি এই কদলী পটুয়া কু চিরিকি শুখিলা কদলী পটুয়া কু ভরি করবে ছেড়া কন্থা তাকে দেবে মহাপ্রভু টিকি শুয়ন প্রভাসিত লিখিছেন চৈতন্য মহাপ্রভু যে স্ট্যান্ডার্ড সন্ন্যাসী যে স্ট্যান্ডার্ড দিয়েছেন ইট ইজ ইম্পসিবল টু ফলো ইন কলিযুগ আমি কি প্রাকটিকালি পারিবান যে প্রবাদ কু যে ডিভোশনাল স্ট্যান্ডার্ড রে অতি উন্নত স্থিতি রয়েছেন সে কেবল সন্ন্যাস নেওয়া দরকার প্রবাদ ক্লিয়ার লিখছেন শ্রীমদ ভাগবত প্রথম স্কন্ধে নারদ ব্যাসঙ্কর কনভরসেসন এ সত্য এ কথা মু কৌলি মহাপ্রভু বড় সদাচার মহানদী স্নান কাবেরী স্নান কোণী বিধি মহাপ্রভু ভাঙ্গি না যেকোন শিব মন্দির দেখে মহাপ্রভু সেটি প্রণাম ন্যাসী শিরোমণি বা সন্ন্যাস কাহক অবমাননা যে শিব মন্দির দেখবে প্রণাম দেখ আপনার পড়ান দক্ষিণ গমনের কত শিব মন্দির প্রণাম কেউটি দুর্গা দেবী অনেক শিবজী অনেক সেটি যাই প্রণাম সেটি দর্শন মহাপ্রভু ধারা এভাবে নুহে বড় সদাচার পন্থ ইয়ে বড় সদাচার পন্থ মান পন্থী মান রাস্তা ইয়ে কারণ আমি ভক্তি মহারাণী পাইবা বা আমার অন্তর রুক্ষ হলে ভক্তিদেবী বসিবে অতি কোমল সদাচারী আমার ভক্ত মানে মহাপ্রভু কাবেরী নদী কু দেখি স্নান করছেন রঙ্গক্ষেত্র রঙ্গনাথ আপনার দেখি দিয়ে বিষ্ণু বিগ্রহ মহাপ্রভু রঙ্গনাথ আগে নৃত্য কীর্তন করছেন এত নৃত্য কীর্তন করছেন গোপাল ভট্টঙ্কর পিতা ভেঙ্কট ভট্ট সেটি লে শাস্ত্র সিদ্ধান্ত জানন্তি যেতে দেখি দিলে মহাপ্রভু এভাবে আজানুলম্বিত ঘুষ যেভাবে নৃত্য যেভাবে কীর্তন যেভাবে আখির ধার ধার লোতক বহুছি মহাপ্রভু দেখি জাঁদেলে ইয়ে তো কি সাধারণ বৈষ্ণব ইয়ে ভগবান ইয়ে অবতার কি হয়েছে নৃত্য কীর্তন করি সব বৈষ্ণব মানে দেখুন কারণ রঙ্গনাথ দেখলা পরে মহাপ্রভুঙ্কর প্রেম ভাব হচ্ছে কি কইপার সে তো রাধা ভাবরে লে বিষ্ণু দেখি কিভাবে মহাপ্রভু যে বিষ্ণু বিগ্রহ দেখুলে সেতবে তাঁকর মনে পড়ি যায় গোপী মান সহ কৃষ্ণ লীলাটা কেউ লীলা আপনার কি রসভাস মহাপ্রভুঙ্কর না রসাভাস না বিষ্ণু বিগ্রহ দেখলে মহাপ্রভুঙ্কর মনে পড়ি যায় আরে এই কৃষ্ণ তো গোপী মান পরীক্ষা করা শেষ সাই হয়ে শুলে না বিষ্ণু হয়ে রাসর অন্তর্ধান হয়ে কৃষ্ণ পরীক্ষা কলে দেখা মো প্রতি কত নিষ্ঠা আছে বিষ্ণু প্রতি কত নিষ্ঠা কৃষ্ণ নিজে বিষ্ণু হলে ডাকলে আস মো পাদক সম্ভাবন কর এই গোপী গলে কে আজ্ঞা আপনার প্রণাম আমার প্রাণাঙ্কান তো কৃষ্ণ কেবে মিলবে সেই কথা বল্লভ বর্তমান ভেঙ্কট ভট্ট কহবে মহাপ্রভু যখন বিষ্ণু বিক্রম দর্শন করতে তাঁকর সে ব্রজর মনে পড়ি যায় গোপী মান কথা ভাব কেবে ভাবান্তর হবে না মহাপ্রভু কারণ এই রঙ্গনাথঙ্কর ইতিহাস হলে রঙ্গনাথ হচ্ছেন স্বয়ং বিষ্ণু স্বয়ং বিষ্ণু প্রকট করি ব্রহ্মাঙ্কু দিয়েছিল কারণ ব্রহ্মা বহু প্রাচীন কথা ব্রহ্মা থেকে কহিলেন প্রভু মু তো সবুলে আপনার সঙ্গ পাওনি কিন্তু সৃষ্টির দায়িত্ব দেবাদেবী মানুষ যে শক্তি তাঁকর দায়িত্ব মুছি তাঁকু সব যা কিন্তু ডিপার্টমেন্টাল হেড করি ম্যানেজমেন্ট করছি ম্যানেজমেন্ট কাম বহুত বড় অসুবিধা কাম প্রভু সে গোটে বহু সুন্দর କଥା କହିଛନ୍ତି, ବ୍ରାହ୍ମଣ ସମ୍ପର୍ଣ୍ଣ ଗୁଣ ମାନେ ବି ଜଣେ ମ୍ୟାନେଜର କାମ ହେଉଛି କ୍ଷତ୍ରିୟ କାମ, ପୂଜାରୀ କାମ ହେଉଛି ବ୍ରାହ୍ମଣ କାମ। କିନ୍ତୁ ପ୍ରଭୁପାଦ କହିଛନ୍ତି ନା, ବ୍ରାହ୍ମଣ ସମ୍ପର୍ଣ୍ଣ ଗୁଣ ସମ୍ପର୍ଣ୍ଣ ମୋର ଭକ୍ତମାନେ ବି ମ୍ୟାନେଜର ମାନଙ୍କୁ ସବୁବେଳେ ସମ୍ମାନ ଦେବେ, କାରଣ ସେମାନେ ବହୁ ବଡ ଦାୟିତ୍ୱ ନେଉଛନ୍ତି, ତାଙ୍କୁ କଷ୍ଟ ଦେବେ ନା। ପ୍ରଭୁପାଦ ବଡ ଶୃଙ୍ଖଳିତ କରି କରିଦେଇଛି, କାରଣ ସେଟା ସେବା, ସେଟା ଗୋଟେ ଡିପାର୍ଟମେଣ୍ଟ। ତେଣୁ ମ୍ୟାନେଜର ମାନଙ୍କୁ ବ୍ରାହ୍ମଣ ସମ୍ପର୍ଣ୍ଣ ଗୁଣ ସମ୍ପର୍ଣ୍ଣ ଭକ୍ତମାନେ ତାଙ୍କୁ ଅନାଦର କରିବେନି, କାରଣ ସେଠି ସେ କାମଟା କରିବା ବହୁତ ବଡ଼ କଥା। ଆପଣମାନେ ଦେଖୁଛନ୍ତି ନା, ଯେମିତି ବାହାର ରାଜନୀତି ଦଳ ରହୁଛି, ବିରୋଧୀ ପାର୍ଟିମାନେ ବହୁତ କଥା କହୁଛନ୍ତି, କିନ୍ତୁ ସେ ସିଂହାସନ ବସିଗଲେ ସେ ସେଇ କାମ କରିପାରୁନି, ତାଙ୍କ ବିରୋଧରେ ଫିର ଲୋକ କହୁଛୁ। ମ୍ୟାନେଜିଂ କାମ କରିବା ସହଜିଆ କାମ ନା। ବ୍ରହ୍ମାଜୀ କହିଲେ, ପ୍ରଭୁ ମୋତେ ମ୍ୟାନେଜର ପୋଷ୍ଟରେ ଆପଣ ବସେଇ ଦେଉଛନ୍ତି, ମୁଁ ଆପଣଙ୍କୁ ସଙ୍ଗ କରିପାରୁନି, ଆପଣଙ୍କ ସେବା ଟିକେ କରିପାରୁନି। କହିଲେ ଠିକ୍ ଅଛି, ନେ ଏଇ ରଙ୍ଗନାଥଙ୍କୁ ଦେଇଥିଲେ। ଆଉ ବ୍ରହ୍ମାଜୀ ଏଇ ରଙ୍ଗନାଥଙ୍କୁ ପୂଜା କରୁଥିଲେ, କିନ୍ତୁ ଇଖ୍ୱାକୁ ବଂଶରେ, ଇଖ୍ୱାକୁ ଯେତେବେଳେ ଆସିଲେ ରାମଚନ୍ଦ୍ର ମହାପ୍ରଭୁ ବଂଶରେ ଅଯୋଧ୍ୟା ରାଜା ହେଲେ, ଇଖ୍ୱାକୁ ସିଧା ବ୍ରହ୍ମଲୋକକୁ ଯାଆନ୍ତି। ଇଖ୍ୱାକୁ ବ୍ରହ୍ମଲୋକକୁ ଗଲା ପରେ ସେ ରଙ୍ଗନାଥଙ୍କୁ ଦର୍ଶନ କଲାପରେ ତାଙ୍କର ଇଚ୍ଛା ହେଲା, ମୁଁ ରଙ୍ଗନାଥଙ୍କୁ ନେଇଯିବି ଅଯୋଧ୍ୟାରେ ପ୍ରତିଷ୍ଠା କରିବି। ତେଣୁ ସେ ବ୍ରହ୍ମାଙ୍କୁ ସବୁବେଳେ ପ୍ରାର୍ଥନା କଲେ, ବ୍ରହ୍ମାଙ୍କୁ ସବୁବେଳେ ପ୍ରାର୍ଥନା କଲେ, ପ୍ରଭୁ ମୋତେ ଆପଣ କରୁଣା କରନ୍ତୁ। ଆଉ ରଙ୍ଗନାଥଙ୍କୁ ପ୍ରାର୍ଥନା କଲେ, ପ୍ରଭୁ ମୋତେ ଆପଣ କରୁଣା କରନ୍ତୁ। ବ୍ରହ୍ମାଜୀ ବି କହିଲେ, କ'ଣ ତୁମର ଆବଶ୍ୟକ ନା? ପ୍ରଭୁ ମୋତେ ଏ ରଙ୍ଗନାଥଙ୍କୁ ଦିଅନ୍ତୁ। ଇଖ୍ୱାକୁ ତପସ୍ୟା କଲେ, ସେଥିପାଇଁ ସ୍ୱତନ୍ତ୍ର ଅଯୋଧ୍ୟା ସିଂହାସନକୁ ତ୍ୟାଗ କରି କିଛି ଦିନ ତପସ୍ୟା କଲେ, ରଙ୍ଗନାଥଙ୍କୁ ବ୍ରହ୍ମାଙ୍କ ନିକଟରୁ ବ୍ରହ୍ମ ଲୋକରୁ ନବାବ। ତେଣୁ ତପସ୍ୟାରେ ସନ୍ତୁଷ୍ଟ ହେଇକି ବ୍ରହ୍ମାଜୀ ଆଉ ନିଜେ ରଙ୍ଗନାଥ ରାଜି ହେଇଗଲେ, ହଁ ମୁଁ ଅଯୋଧ୍ୟାକୁ ଯିବି। ବ୍ରହ୍ମଲୋକରେ ଥିବା ମନ୍ଦିର ସହିତ ବ୍ରହ୍ମଲୋକରେ ଯେଉଁ ବ୍ରହ୍ମାଜୀ ଯେଉଁ ମନ୍ଦିର କରିଥିବେ, ଚିନ୍ତା କର, ସେଇ ମନ୍ଦିରକୁ ସହ ରଙ୍ଗନାଥ ପଳେଇଗଲେ କେଉଁଠିକି? ଅଯୋଧ୍ୟା। ଅଯୋଧ୍ୟାରେ ଯାଇ ପ୍ରଭୁ ସେଇଠି ରହିଲେ। ତେଣୁ ଇଖ୍ୱାକୁ, ଇଖ୍ୱାକୁ ବଂଶର ଇଷ୍ଟ ଦେବତା, କୁଳ ଦେବତା ହେଇକି ରଙ୍ଗନାଥ ରହିଛନ୍ତି ଅଯୋଧ୍ୟାରେ। ଏଇଭଳି ବହୁତ ଦୀର୍ଘ ଦିନ ଚାଲି ଆସିଲା। ଯେତେବେଳେ ଦଶରଥ ମହାରାଜ ରାଜା ହେଲେ, ରାମଚନ୍ଦ୍ର ମହାପ୍ରଭୁଙ୍କ ସମୟରେ କଥା, ରାମଚନ୍ଦ୍ର ମହାପ୍ରଭୁ ନିଜେ ଏଇ 14 ବର୍ଷ ବନକୁ ଯିବା ପୂର୍ବରୁ ପୂଜା କରିଛି ଏ ରଙ୍ଗନାଥ। କିନ୍ତୁ ଯେତେବେଳେ ଅଶ୍ୱମେଧ ଯଜ୍ଞ କରୁଛନ୍ତି ଦଶରଥ ମହାରାଜ, ସେତେବେଳେ ସବୁ ରାଜାଙ୍କୁ ଆମନ୍ତ୍ରଣ କରିଛନ୍ତି। ସେଇ ସମୟରେ ଚୋଲ ବୋଲି ଯେଉଁ ରାଜ୍ୟ ଅଛି, ସେ ଚୋଲ ରାଜ୍ୟର ରାଜା ଧର୍ମବର୍ମା ବୋଲି ଜଣେ ଥିଲେ, ତାଙ୍କୁ ବି ଆମନ୍ତ୍ରଣ କରିଥିଲେ, ଆପଣ ଆସନ୍ତୁ ଅଶ୍ୱମେଧ ଯଜ୍ଞକୁ। ଧର୍ମବର୍ମା ଯେତେବେଳେ ଅଶ୍ୱମେଧ ଯଜ୍ଞକୁ ଆସିଛନ୍ତି, ସେତେବେଳେ ରଙ୍ଗନାଥଙ୍କୁ ଦେଖିଲେ ତାଙ୍କର ଇଚ୍ଛା ହେଲା, ଦେଖନ୍ତୁ ଭଗବାନ କିଭଳି ଭକ୍ତାଧୀନ, କାହିଁ ବ୍ରହ୍ମଲୋକ, କାହିଁ ଅଯୋଧ୍ୟା, ବର୍ତ୍ତମାନ ଅଯୋଧ୍ୟାରୁ ପଳେଇବେ। ଧର୍ମବ୍ରହ୍ମା ଯେତେବେଳେ ଦେଖିଥିଲେ କହିଲେ, ଦଶରଥଙ୍କୁ ମାଗିଲେ କ'ଣ ଦଶରଥ ଦେବେ କି? ଏ ରଙ୍ଗନାଥକୁ ଦେବେନି, ମୁଁ ପଳେଇଯାଉଛି ରାଜ୍ୟକୁ, ମୁଁ ଚୋଲ ରାଜ୍ୟକୁ ଫେରିଯିବି, ସେଠି ତପସ୍ୟା କରିବି। ତପସ୍ୟା ଲାଗିଲା ଯେ ଏ ରଙ୍ଗନାଥକୁ କିଭଳି ପ୍ରାପ୍ତି ହେବି। ଯେତେ ତପସ୍ୟା କଲେ ଭଗବାନ ଦର୍ଶନ ଦେଉନାହାନ୍ତି, କିନ୍ତୁ ଋଷିମାନେ ଆକାଶବାଣୀ କଲେ, କହିଲେ ହେ ଚୋଲରାଜ, ହେ ଧର୍ମବ୍ରହ୍ମା, ତୁମେ ତପସ୍ୟାରୁ ନିବୃତ ହୁଅ, ତୁମେ ରଙ୍ଗନାଥକୁ ଏବେ ପ୍ରାପ୍ତ ହୋଇପାରିବ ନା। ରଙ୍ଗନାଥ ସ୍ୱୟଂ ଆସି ଅପେକ୍ଷା କରିବ। ତେଣୁ ରଙ୍ଗନାଥ ସେଇ ରହିଲେ ଅଯୋଧ୍ୟାରେ। ଯେତେବେଳେ ରାମଚନ୍ଦ୍ର ମହାପ୍ରଭୁ ବିଭୀଷଣ ପୁଷ୍ପକ ବିମାନରେ, ସ୍ୱତନ୍ତ୍ର ପୁଷ୍ପ ବିମାନକୁ ଦେଲେ, ତାକୁ ନେଇଯାଅ ବାବା, ତାକୁ ନେଇଯାଅ, ଯେତେବେଳେ ପୁଷ୍ପକ ବିମାନ ରାମଚନ୍ଦ୍ର ମହାପ୍ରଭୁ ଧରିକି ଆସୁଛନ୍ତି, ଗୋଟେ ଅଦ୍ଭୁତ ଲୀଳା ଅଛି। ଯେତେବେଳେ ମହାପ୍ରଭୁ ଫେରୁଛନ୍ତି, ସାଧାରଣତଃ ଲୀଳା ଅଛି, ସାଧାରଣତଃ ବିଧିର ବେଦର ବିଧାନ ଅଛି, ଜଣଙ୍କୁ ବଦ୍ଧ କଲା ପରେ ସ୍ନାନ କରିବାକୁ ପଡ଼େ, ସତନା ମିଛ? ରାବଣ ଭଳି ରାକ୍ଷସକୁ ବଦ୍ଧ କଲା ପରେ, ଅସୁରକୁ ବଦ୍ଧ କଲା ପରେ ରାମଚନ୍ଦ୍ର ମହାପ୍ରଭୁ ସ୍ନାନ କରିନା, ବହୁତ ବଡ଼ ବିଧିକୁ ଭାଙ୍ଗିଦେଲେ, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରେମରେ। ବିଭୀଷଣ କହୁଛନ୍ତି, ପ୍ରଭୁ ଟିକେ ସ୍ନାନ କରନ୍ତୁ, ମୋର ଭାଇକୁ ବଦ୍ଧ କଲେ, ଆପଣ ଅସୁରକୁ ବଦ୍ଧ କରି ସ୍ନାନ କରିବେ ନା? ମୋତେ ଦୁଇ ଜଣ, ମୋତେ ଭରତର ପ୍ରେମଟା ମୋତେ ବ୍ୟାକୁଳ କରୁଛି, କାରଣ ଭରତ କହିଥିଲେ, ଭାଇ ଯେଉଁ ଦିନେ ଚଉଦ ବର୍ଷ ପୁରିବ ଯଦି ଗୋଟିଏ ଦିନ ସେଇଦିନ ମୁଁ ଆପଣଙ୍କୁ ଦର୍ଶନ ନ ପାଇବି ମୁଁ ଅଗ୍ନିରେ ପ୍ରବେଶ କରିବି। ରାବଣ ବଧ ସରିଛନ୍ତି ଭରତଙ୍କ ପ୍ରେମ ତାଙ୍କ ଆନ୍ଦୋଳିତ କଲା ସଂସ୍କାର ହେଇନାହାନ୍ତି ସଂସ୍କାର ପ୍ରଭୁ ସ୍ନାନ କରିନାହାନ୍ତି ଆଉ ବସ୍ତ୍ର ପାଲଟିବା ଦରକାର ନା ଶବକୁ ଦର୍ଶନ କରିଦେଲେ ବସ୍ତ୍ର ପାଲଟିବାର ନିୟମ ଅଛି ଶବକୁ ଛୁଇଁଦେଲେ ତାକୁ ଧରିକି ଯାଉଥିବା ଶବକୁ ଧରିକି ଯାଉଥିବା ଲୋକର ଛାଇକୁ ମାରିଦେଲେ ବି ସଂସ୍କାର ହେବାର ନିୟମ ଅଛି କିନ୍ତୁ ରାମଚନ୍ଦ୍ର ମହାପ୍ରଭୁ ରାବଣକୁ ବଧ କଲା ପରେ ସ୍ନାନ କରିନାହାନ୍ତି। ବିଭୀଷଣଙ୍କୁ କହୁଛନ୍ତି ବିଭୀଷଣ ମୋ ଅନ୍ତର ବ୍ୟାକୁଳ ହେଉଛି ଭରତ ପାଇଁ ମୋତେ କେବଳ କେତେ ଶୀଘ୍ର ମୁଁ ଯିବି ସେଥିପାଇଁ ମୋର ଗୋଟେ ବିମାନ ଦରକାର କହିଲେ ପ୍ରଭୁ ପୁଷ୍ପକ ବିମାନ ଆପଣଙ୍କ ସେବାରେ ଲାଗୁ କହୁନ ଏତେ ବିମାନକୁ ବି ସଂସ୍କାର କଲେଣି କାରଣ ସେଠି କିଏ ଚଢ଼ୁଥିଲା ରାବଣ ଚଢ଼ୁଥିଲା ନା ଟିକେ ବ୍ରାହ୍ମଣ ଡାକି ତ ଟିକେ ପୂଜା କରିବା ଦରକାର ଭରତ ପ୍ରେମରେ ଏତେ ବ୍ୟାକୁଳ ବସିଲେ କିନ୍ତୁ ବସିକି ବି ସନ୍ତୁଷ୍ଟ ହଉନା କହିଲେ ହନୁମାନ ମୋ ବିମାନ ଯାଉଁ ଯାଉଁ କାଳେ ଡେରି ହେଇଯିବ ଭରତ ତା ଭିତରେ କାଳେ କିଛି ପଦକ୍ଷେପ ନେଇଯିବେ କି ହନୁମାନ ତୁମେ ଆଗେ ଯାଅ ନନ୍ଦୀଗ୍ରାମରେ ଭରତ ଅଛନ୍ତି ତାଙ୍କୁ ଜଣେଇବ ମୁଁ ଯାଉଛି ହନୁମାନ ଆଗେ ଯାଇଛନ୍ତି ନା ଆଉ ବିଭୀଷଣ ପୁଷ୍ପ ବିମାନ ଦେଇଦେଲେ ରାମଚନ୍ଦ୍ର ମହାପ୍ରଭୁ ଆସିଲେ ଅଯୋଧ୍ୟାର ରାଜା ହେଲେ କିନ୍ତୁ ବିଭୀଷଣଙ୍କୁ ଡକେଇଲେ କିନ୍ତୁ ସମସ୍ତଙ୍କୁ ଫେରେଇ ଦେଉଛନ୍ତି ସମସ୍ତେ ରାଜି ହେଉଛନ୍ତି କିନ୍ତୁ ବିଭୀଷଣ ଯିବା ପାଇଁ ରାଜି ନାହିଁ ଏ ରଙ୍ଗନାଥଙ୍କ କଥାରୁ ପଡ଼ିଛି ବିଭୀଷଣ କହିଲେ ନା ପ୍ରଭୁ ଆପଣଙ୍କ ମୁଁ ସର୍ବଧର୍ମାନ କରିତି ଯେ ମୁଁ ସବୁ ଛାଡ଼ିଦେଇଛି ଭାଇକି ଛାଡ଼ିଦେଲି ମୁଁ ଭାଇକୁ ଛାଡ଼ିକି ଆପଣଙ୍କ ଚରଣ କମଳକୁ ଆସିଥିଲି ଆଉ ଆଜି କ'ଣ ମୁଁ ସିଂହାସନଟା ମୋ ପାଇଁ ବଡ଼ କି ଆପଣଙ୍କ ଚରଣ କମଳ ମୁଁ ଛାଡ଼ିକି ଯାଇପାରିବେ ରାମଚନ୍ଦ୍ର ମହାପ୍ରଭୁ କହିଲେ ବଡ଼ ଅଡ଼ୁଆ ହେଇଯିବ କହିଲେ ଦେଖ ଏ ରଙ୍ଗନାଥ ଆମର କୁଳ ଦେବତା ଆମର ଇଷ୍ଟ ଦେବତା ସେତେବେଳେ ରଙ୍ଗନାଥଙ୍କ ସାଙ୍ଗରେ ସ୍ୱତନ୍ତ୍ର ବାର୍ତ୍ତାଳାପ ରାମଚନ୍ଦ୍ର ମହାପ୍ରଭୁ କରିଛନ୍ତି ବିଭୀଷଣ ଦେଖୁଛନ୍ତି କହିଲେ ବିଭୀଷଣ ଏବେ ତୁମେ କାହାକୁ ନବ ରଙ୍ଗନାଥକୁ ନବ ନା ମୋତେ ନବ ମୋ ପାଖରେ କହିଲେ ପ୍ରଭୁ ଇଏ ତ ଆପଣ ସାଙ୍ଗରେ କଥାବାର୍ତ୍ତା କରୁଛନ୍ତି ଆପଣଙ୍କ ସ୍ୱରୂପ ଆପଣ ଆମକୁ ଦେଇଦେଲେ ମୁଁ ଖୁସି ହେଇଯିବି ତ ବିଶାଳ ବଡ଼ ବିଗ୍ରହ କୁଳ ଦେବତାଙ୍କୁ ଦେଇଦେଲେ କେହି କୁଳ ଦେବତାଙ୍କୁ ଦେବେନି ଆଜି ଦେଖୁଛନ୍ତି ନା ରାଜା ବୃତ୍ତି ପଳେଇଛି ତାଳଚେର ରାଜା ରାଜା ନାହାନ୍ତି ଆଠଗଡ଼ ରାଜା ରାଜା ନାହାନ୍ତି ଜୟପୁର ରାଜା ରାଜା ନାହାନ୍ତି କିନ୍ତୁ କୁଳ ଦେବତା ଅଛନ୍ତି ଭଗବାନ ଏତେ ପ୍ରେମବଶ କୁଳ ଦେବତାଙ୍କୁ ଦେଇଦେଲେ ବିଭୀଷଣ କୁଳଦେବତାଙ୍କୁ ନେଇଯାଉଛନ୍ତି କିନ୍ତୁ ରଙ୍ଗନାଥ ସର୍ତ୍ତ କରିଥିଲେ ମୋତେ କେଉଁଠି ରଖିବନି ଯେଉଁଠି ରଖିବ ମୁଁ ସେଇଠି ରହିଛି କିନ୍ତୁ ବିଭୀଷଣ ବ୍ରାହ୍ମଣ ବ୍ରାହ୍ମଣ କ'ଣ ସମ୍ପାଦ ସନ୍ଧ୍ୟା ହେଲା ମାନେ ଗାୟତ୍ରୀ କରିବେ ସ୍ନାନ କରିବେ ଆଜ୍ଞା ହଁ ବିଶ୍ରମାନନ୍ଦ ମନରେ ପଡ଼ିଗଲା ସେଇଠି ଯେଉଁ ପୁଷ୍କର କ୍ଷେତ୍ର ସେଇଟା ସେ ଯେଉଁ କାବେରୀ ପାଖରେ କାବେରୀ ନଦୀ ଦେଖି ଦେଇକି ତାଙ୍କର ରଙ୍ଗନାଥକୁ ଧରିଛନ୍ତି ସ୍ମରଣ ଆସିଗଲା ଆରେ ସନ୍ଧ୍ୟା ହେଇଗଲା ମୁଁ ଗାୟତ୍ରୀ କରିବି ତ ସ୍ନାନ କରିବାକୁ ପଡ଼ିବ ସନ୍ଧ୍ୟା ଉପାସନା କରିବାକୁ ପଡ଼ିବ ସ୍ନାନ ରଙ୍ଗନାଥକୁ ରଖିଦେଇଛନ୍ତି ଆଉ ଆଜ୍ଞା ରଙ୍ଗନାଥ ରହିଗଲେ ରଙ୍ଗନାଥ କାହିଁକି ରହିଲେ ତାଙ୍କର ମନରେ ସଂକଳ୍ପଟା କାହିଁକି ଆସିଲା ଆଜ୍ଞା ନା ପୂର୍ବରୁ ତପସ୍ୟା କିଏ କରିଥିଲେ ଦଶରଥଙ୍କର ସମୟରେ ଅଶ୍ୱମେଧ ଯଜ୍ଞଙ୍କୁ ଦର୍ଶନ କରି ଧର୍ମବର୍ମା ଯେ ଚୋଲ ରାଜା ଏ ଯେଉଁ ରଙ୍ଗନାଥ ଯେଉଁଠି ଅଛନ୍ତି ବର୍ତ୍ତମାନ ସେଇଟା ଚୋଲ ରାଜାଙ୍କର ଅଧୀନରେ ଥିଲେ ରଙ୍ଗନାଥ କହୁଛନ୍ତି ବିଭୀଷଣ ବିଭୀଷଣ ଯେତେ ଉଠଉଛନ୍ତି ଆଉ ଉଠୁନାହାନ୍ତି ରଙ୍ଗନାଥ କହିଲେ ମୁଁ ଆଉ ଯିବିନି ଏଠି ଧର୍ମବର୍ମା ତପସ୍ୟା କରିଥିଲେ ମୁଁ ତାଙ୍କୁ ବହୁତ ଦିନ ପ୍ରତିଶ୍ରୁତି ଦେଇକି ଦେଇକି ପ୍ରତିଶ୍ରୁତି ଦେଇଛି ମୁନି ଋଷିମାନଙ୍କ ଦ୍ୱାରା ମୁଁ ଏଇଠି ରହିବି ପ୍ରଭୁ ଆପଣ ମୋତେ ଠକେଇ ଦେଲେ ମ୍ୟାଡ଼ାମ୍ ମୁଁ ଭାରତ ଛାଡ଼ି କୁଆଡ଼େ ଯିବିନି ଖାଲି ପ୍ରେମରେ ବସାଇକି ସେମାନେ ପଳେଇଆଇଲି କିନ୍ତୁ ମୁଁ ଦୃଷ୍ଟି ସବୁବେଳେ ଲଙ୍କାକୁ ଦେବି ରଙ୍ଗନାଥଙ୍କର ମୁଁ ତ ଦର୍ଶନ କରିନି ରଙ୍ଗନାଥଙ୍କ ଦୃଷ୍ଟି ବିଘ୍ରା ଯେମିତି ଥିଲେ ବୁଲିଗଲି ତାହେଲେ ମୋର ଦୃଷ୍ଟି ତୋର ଲଙ୍କା ପ୍ରତି ରହିବ ଆଉ ତୁ ଏ ଧରା ଏ ପ୍ରଳୟ ହେଲା ପର୍ଯ୍ୟନ୍ତ ତୁ ପ୍ରତିଦିନ ଆସି ମୋତେ ସେବା କରିଛୁ ବିଭୀଷଣ ପ୍ରତିଦିନ ଆସ ପ୍ରତିଦିନ ଆସି ସେବା କରିଯା ସେଇ ରଙ୍ଗନାଥକୁ ଦର୍ଶନ କରିଦେଇକି ମହାପ୍ରଭୁ କାବେରେ ସ୍ନାନ କରିଦେଇକି ଉଦଣ୍ଡ ନୃତ୍ୟ କରୁଛନ୍ତି ପ୍ରେମା ପ୍ରେମା ବେଶେ କହିଲ ବହୁ ଗାନ କୀର୍ତ୍ତନ ପ୍ରେମା ବେଶେ କହିଲ ଗାନ କୀର୍ତ୍ତନ ଦେଖି ଚମତ୍କାର ହୋଇଲ ସର୍ବଲୋକ ମନ ଦେଖି ଚମତ୍କାର ହୋଇଲ ସର୍ବଲୋକ ମନ ଚମତ୍କାର ହେଉଛନ୍ତି ବେଙ୍କଟ ଭଟ୍ଟ ଗୋପାଳ ଭଟ୍ଟଙ୍କର ବାବା ସେଇଠି ଅଛି, ସେ ରାମାନୁଜ ବୈଷ୍ଣବ ଥିଲେ। ଆଉ ପ୍ରବୋଧାନନ୍ଦ ସରସ୍ୱତୀ ସେ ଥିଲେ ବଡ଼ ଶାସ୍ତ୍ରଜ୍ଞ। ତେଣୁ ପ୍ରବୋଧାନନ୍ଦଙ୍କର ତିନି ଭାଇଙ୍କର ତ୍ରିମଲ ଭଟ୍ଟ ବେଙ୍କଟ ଭଟ୍ଟ ପ୍ରବୋଧାନନ୍ଦ ଭଟ୍ଟଙ୍କର ଇଷ୍ଟଗୋଷ୍ଠୀ ସବୁବେଳେ ଘରେ, ସବୁବେଳେ ଘରେ କୃଷ୍ଣ କଥା। ତେଣୁ ଇଏ କହିଲେ ଏଇ ଯେଉଁ ମହାପ୍ରଭୁ ଆସୁଛନ୍ତି ଆଙ୍କୁ ମୋ ଘରକୁ ନେଇଗଲେ, ଆଉ ଚତୁର୍ମାସିଆ ପ୍ରବେଶ କରୁଛି, ଚତୁର୍ମାସିଆ ପ୍ରବେଶ କରୁଛି, କହିଲେ ଆଙ୍କୁ ଡାକି ନେଇଯିବି ଘରେ ରଖିବି, ଆମର ଇଷ୍ଟଗୋଷ୍ଠୀ ସବୁବେଳେ କୃଷ୍ଣ କଥା ହେବା ଆଉ। ତେଣୁ ବେଙ୍କଟ ଭଟ୍ଟ ଯେତେବେଳେ କୀର୍ତ୍ତନ ସରିଲା, ବେଙ୍କଟ ଭଟ୍ଟ ମହାପ୍ରଭୁ ଜାଣନ୍ତିନି କାହା ଘରେ ରହିବେ, ମହାପ୍ରଭୁ ବର୍ତ୍ତମାନ ଗୋଟିଏ ଲୀଳା ଭଙ୍ଗୀ କରୁଛନ୍ତି। କାହିଁକି ନା ତାଙ୍କର କୃପା ଶକ୍ତି ଦ୍ୱାରା ଆକର୍ଷଣ କଲେ କାହାକୁ, ବେଙ୍କଟ ଭଟ୍ଟକୁ, କାରଣ ତାଙ୍କର ପୁତ୍ର ହେଉଛନ୍ତି ତାଙ୍କର ନିତ୍ୟ ପାର୍ଷଦ ଗୋପାଳ ଭଟ୍ଟ। ତାଙ୍କୁ ଆଚାର୍ଯ୍ୟ ପଦରେ ଅଭିଷିକ୍ତ କରିବା ପାଇଁ ବର୍ତ୍ତମାନ ପାଦ ଧୌତ ଜଳ ଉଚ୍ଚିଷ୍ଟ ଦେବେ, ଏଇ କୃପାଟା କରିଗଲେ ସେ ବୃନ୍ଦାବନରେ ଯିବେ ନା। ମହାପ୍ରଭୁ ଗୋଟେ ଭଙ୍ଗୀ କଲେ, ତାଙ୍କ ପ୍ରତି କୃପା ଇଙ୍ଗିତ କଲେ, ସେ ଡାକିଲେ କହିଲେ ପ୍ରଭୁ ଟିକେ ଆମ ଘରକୁ ଆସନ୍ତୁ, ଚାରି ମାସ ଟିକେ ରହିବେ। କାହିଁକି ମୁଁ ତୁମ ଘରକୁ ଯିବି, ମହାପ୍ରଭୁ ପଚାରିଲେ। କହିଲେ ପ୍ରଭୁ ଏ ଚତୁର୍ମାସିଆ ଆସୁଛି, ଚତୁର୍ମାସିଆରେ ସନ୍ନ୍ୟାସୀମାନେ ଭ୍ରମଣ କରନ୍ତି ନା, ସେମାନେ ଗୋଟିଏ ସ୍ଥାନରେ ରହି, କାରଣ ଭ୍ରମଣ ମାନେ ନିୟମ ରଖିପାରିବେ ନା, ଭକ୍ତମାନେ ନା ପ୍ରଚାର 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 ଆବଶ୍ୟକ, ପୋଷଣ ବି ଆବଶ୍ୟକ। ଗଛ ଫଳ ଦଉଛି, ମାଟିରେ ଲାଗି ଗଛ ଫଳ ଦଉଛି, ତା ପାଇଁ ପାଣି ସାର ବି ଦରକାର। ଯେ ମାଟିକୁ ଧରି ସାରିଲାଣି 20-30 ବର୍ଷ, ସେ ମାଟିରୁ ଶକ୍ତି ନେଇକି ଯିଏ ଫଳ ଫୁଲ ଦଉଛି, ତା ପାଇଁ ବି ପୁଣି ପାଣି ଦରକାର, ତା ପାଇଁ ବି ସାର ଦରକାର। ସେଥିପାଇଁ 4 ମାସ ନିୟମ ଅଛି ନା। ଆମର ତ ଭକ୍ତମାନେ ନା ଖାଲି ପ୍ରୋଗ୍ରାମ କରିବା, ପ୍ରୋଗ୍ରାମ ଭାଇ ନିଜର ବି ପୋଷଣ କିଛି ଦରକାର ନା। ପ୍ରଚାର ବେଳେ ଚିତ୍ତ ବିକ୍ଷିପ୍ତ ବେଶୀ ହୁଏ, ବିଭିନ୍ନ ଭିନ୍ନ ଅଧିକାର ଲୋକମାନଙ୍କୁ ଦେଖିବେ, ସେଠି ଇଷ୍ଟ କଥା କିଛି କହିପାରିବେନି, ସେଠି ଇଷ୍ଟଗୋଷ୍ଠୀ କିଛି କହିପାରିବେନି, ଲୋକମାନଙ୍କୁ ଦେଖିବେ ସେଠି କର୍ମା ଅଧିକାର ଲୋକ, ତାଙ୍କ କଥା କହିବାକୁ ପଡ଼ିବ, ସଂସାର କଥା କହିବାକୁ ପଡ଼ିବ, ଭଜନରେ ବାଧା, କେତେ ଲୋକ ଆସିବେ କେତେ କଥା କହିବେ। ଆପଣଙ୍କ ଇଷ୍ଟଙ୍କ ପ୍ରତି ଯେଉଁ ନିଷ୍ଠା, ଯେଉଁ ଇଷ୍ଟ ବୃତ୍ତି, ଯେଉଁଟିଏ ଭଜନ, ସେ ହେଇପାରିବ, ନିର୍ଦ୍ଦିଷ୍ଟ ନିୟମ କିଛି ରହିବ, କେଉଁଠି ଶୋଇବାର ଅସୁବିଧା, କେଉଁଠି ଜଳର ଅସୁବିଧା। ସେଥିପାଇଁ 4 ମାସ ପ୍ରଚାରକ ମାନେ ଗୋଟିଏ ସ୍ଥାନରେ, ସେଠି ଭଜନ ସଂଖ୍ୟା ବଢ଼େଇବେ, ସ୍ୱତନ୍ତ୍ର ନିଜର ଇଷ୍ଟଙ୍କୁ ଆରାଧନା କରିବେ, ସେଠି କେବଳ ସ୍ୱ ମନ ସଙ୍ଗୀମାନଙ୍କ ସହିତ ରସତତ୍ତ୍ୱ ଗୁଡ଼ିକ ଆଲୋଚନା କରିବେ। ତେଣୁ ମହାପ୍ରଭୁ ଚାହୁଁଥିଲେ ସେଇଟା, ଏ ଡାକିଲେ ଆଉ ନିଜ ଘରକୁ ଡାକି ନେଇଗଲେ। ଆଉ ଏଠି ୟାଦ୍ୱାରା ଗୃହସ୍ଥମାନଙ୍କୁ ଗୋଟେ ସୁନ୍ଦର ଶିକ୍ଷା ଦିଆଗଲା। ଆଜିକାଲିର ଭକ୍ତମାନେ କେବଳ ପ୍ରଭୁମାନଙ୍କୁ କାହିଁକି ଡାକୁଛନ୍ତି, ଆଜ୍ଞା ଆମ ଘରେ ପ୍ରସାଦ ପାଇବା, ଆପଣ ଯେଉଁଠିକି ଯିବେ ସମସ୍ତଙ୍କ ମାଇଣ୍ଡ ଆମ ଘରେ କେବଳ ବାବାଜୀ ଆସି ଖାଇକି ଯାଆନ୍ତି, ପ୍ରଭୁ ଆମ ଘରକୁ ଯିବେ ନା, କାହିଁକି ଆମ ଘରକୁ ଯିବ ନା, ପ୍ରସାଦ ପାଇବା। ଆରେ ପ୍ରସାଦ ପାଇବା ପାଇଁ ବୈଷ୍ଣବମାନଙ୍କୁ ପ୍ରସାଦ ପାଇବା ପାଇଁ ଡାକିବା ଉଚିତ ନାହିଁ, ସେଇଟା ଗୌଣ ଜିନିଷ। ଜଳ ତୁଳସୀ ଟିକେ ହେଇଗଲେ ବି ଚଳିଲା, ଯଦି ବୈଷ୍ଣବମାନଙ୍କୁ ଡାକିବେ କେବଳ ଗୋଟିଏ ପାଇଁ ଡକାଯାଏ। ଏ ମହାପ୍ରଭୁ ଶିକ୍ଷାଟା, ମହାପ୍ରଭୁ କହୁଛି ମୁଁ ତ ସନ୍ନ୍ୟାସୀ ଲୋକ, ତୁମେ ତ ଗୃହସ୍ଥ ଲୋକ, ମୋତେ ଘରୁ କାହିଁକି ଡାକୁଛ। ନିଜ ଘରେ ଲୟା କହିଲ ପାଦ ପ୍ରକ୍ଷାଳନ, ନିଜ ଘରେ ଲୟା କହିଲ ପାଦ ପ୍ରକ୍ଷାଳନ, ସେଇ ଜଳେ ସବଂସତେ ଚାତୁର୍ମାସେ କୃପା କରି ରହ ମୋର ଘରେ, ଚାତୁର୍ମାସେ କୃପା କରି ରହ ମୋର ଘରେ, କୃଷ୍ଣ କଥା କହି କୃପା ନିସ୍ତାର ଆମାରେ, କୃଷ୍ଣ କଥା କହି କୃପା। ଗ୍ରହସ୍ଥ ଲୋକ ତ ଆମେ ବୈଷ୍ଣବ ସଂଘ ପାଉନୁ, ଆପଣ ସନ୍ନ୍ୟାସୀ ଲୋକ, ଆମ ଘରେ ସମସ୍ତ ସୁବିଧା ଅଛି ଆପଣଙ୍କ ରହିବା ପାଇଁ, ଆପଣଙ୍କର ଭୋଜନରେ କୌଣସି ବିକ୍ଷେପ ହବନି, ଚାରି ମାସ ଆପଣ ଏଠି ରହିକି ଆମକୁ ଟିକେ କୃଷ୍ଣ କଥା କୁହ। ଭୋଜନ ଗୁରୁଦେବଙ୍କୁ ଥରେ, ସେ ରାମଭଦ୍ର ପ୍ରଭୁ କୁହନ୍ତି ଗୁରୁଦେବଙ୍କୁ ଥରେ ଡାକିଲେ, ଗୁରୁଦେବଙ୍କର ଜଣେ ଷ୍ଟୁଡେଣ୍ଟ ଅଛନ୍ତି ଆନନ୍ଦପୁରରେ, ସେ ଡାକିଲେ, ସେ ଯେବେ ଡାକିଛନ୍ତି, ଆନନ୍ଦପୁର ତ ଏବେ ସବୁ ବ୍ରିଜ ହେଇଗଲାଣି, ସେତେବେଳେ ଗାଡ଼ି ଭଡ଼ା ହେଉଥିଲା, ଗାଡ଼ି ମନ୍ଦିରରେ ଗାଡ଼ି ନଥାଏ, ଗୁରୁଦେବ ଗାଡ଼ି ଭଡ଼ା କରି ଦୁଇ ତିନି ଜଣ ସାଧୁପ୍ରଭୁ ଗଲେ, ଦୁଇ ଚାରି ଜଣ ଗଲେ, କିନ୍ତୁ ବନ୍ୟା ହେଇଯାଇଛି, ସେ ଯିଏ ଡାକିଲେ ତାଙ୍କ ଘରେ ପାଣି ଆସିକି ପୁଷିଲା, ଲାଇନ ନାହିଁ ନାହିଁ, ପହଞ୍ଚିଗଲେ, କହିଲେ ସିଏ କହିଲେ ସାରେ, ଗୁରୁଦେବ ଗୋଟେ ସାରେ ଷ୍ଟୁଡେଣ୍ଟ ତ, କହିଲେ ସାରେ ଆଉ ଆଉ ପ୍ରୋଗ୍ରାମ କ'ଣ କରିବା, ଆପଣ ତ ଆସୁଛନ୍ତି, ପ୍ରସାଦ ପତ୍ର ଟିକେ ରୋଷେଇବାସ କରନ୍ତୁ, ଏଇ ପିଣ୍ଡାରେ ଆମର ଶୋଇବା ଶୋଇତେ ଘରେ ପାଣି ପଶିଲାଣି, ଗୋଟେ ଘର ଅଛି ଆପଣ ଶୁଅନ୍ତି, ଭକ୍ତମାନେ ପିଣ୍ଡାରେ ଶୋଇବେ, ଆଉ ପ୍ରୋଗ୍ରାମ ଆଉ କ'ଣ କରିବା। କହିଲେ କି ହଉ ଆମକୁ ଡାକିଛ ତୁମେ, ଆମେ କ'ଣ ତୁମ ଘରେ ଖାଇବା ପାଇଁ ଆସୁ ନା କ'ଣ। କହିଲେ ସାର ଆସିବ କି, ବର୍ଷା ବାଜି ପିଜି କରିକି ନ ଆସ, ତୁମେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଆସ, ଆଉ ଆମର ଏ ଭକ୍ତ ଅଛନ୍ତି, ଗୋଟେ ଲଣ୍ଠନ ଆଣ, ଆମେ ଆପଣମାନେ ସିଦ୍ଧ ଆଉ ସାଧକର ଅବସ୍ଥାଟା କ'ଣ, ଆମେ ଡେଲି ଭଗବାନଙ୍କୁ ଡାକୁ ବର୍ଷା ଦେଖିଲେ, ବେଶୀ ପ୍ରୋଗ୍ରାମ ହେଇଗଲେ, ମୁଁ ଡାକେ, ମୋ ନିଜ କଥା କହୁଛି, ଏ ଭଗବାନ ଆଜି ବର୍ଷା ହେଇଗଲି, ଗୋଟେ ଦିନ ଟିକେ ରେଷ୍ଟ ମିଳନ୍ତା, ମୋ ନିଜ କଥା, ମୁଁ ଖୋଲା କଥା କହୁଛି, ଲଗା 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 ଚାରି ପାଞ୍ଚଟା ଭାଗ ସପ୍ତାହ ହେଇଯିବ, ପ୍ରୋଗ୍ରାମ ରଖିଦେଇଥିବେ, ଏଣେ ପାରୁନଥିବେ, ପ୍ରଭୁ ଆଜି ବର୍ଷା ଟିକେ, ବର୍ଷା ଆକାଶ ଦେଖିଲେ ଭଗବାନ, ପ୍ରଭୁ ଆଜି ଦୁଇ ଚାରି ଦିନ ବର୍ଷା ହେଇଯାଆନ୍ତା, ମଣିଷକୁ ଟିକେ ରେଷ୍ଟ ମିଳନ୍ତା, ଏଇ ଟିକେ ରେଷ୍ଟ ଦେଉନାହାନ୍ତି, ଇଏ ହେଲା ସାଧକଙ୍କର ଅବସ୍ଥା, ସିଦ୍ଧଙ୍କର ଅବସ୍ଥା ଏୟା। କହିଲେ ସାରେ କେହି ଆସିବେନି, କହିଲେ କେହି ନ ଆସନ୍, ଆମେ କ'ଣ ତୁମ ଘରେ ଖାଇବୁ ନା କ'ଣ, ଖାଇବା ପାଇଁ ଆସୁଛୁ, ପ୍ରସାଦ ଦିଅ, ଲଣ୍ଠନ ଲଗା ହେଲା, ଇଏ କହିଲେ ଆମକୁ ସବୁ ନିଦ ଲାଗିଲାଣି, ଦିନମାନ ବାହାର ଗାଡ଼ିରେ ଭଙ୍ଗା ଗାଡ଼ିରେ ବସି ବସିକି ଯାଇଛୁ, ଏଣେ ଥଣ୍ଡା ପବନ, ଆମେ ସବୁ ଶୋଇଗଲୁଣି, ଲଣ୍ଠନ ଚାଲିଛି, କଥା ଚାଲିଛି, ଭକ୍ତ କେବେ କୌଣସି ଗ୍ରସ୍ତ ଭକ୍ତ ଘରକୁ ଯାଇ ସାଙ୍ଗେ ସାଙ୍ଗେ କହିବେ ନା ହଁ ପ୍ରସାଦ ପତ୍ର ଦିଅନ୍ତୁ, ପ୍ରସାଦ ଟାଇମ୍ରେ ପହଞ୍ଚିବା, ପ୍ରସାଦ ପତ୍ର ଖାଇଦେଇକି ପଳେଇ ଆସିବା, ତାର ଋଣୀ ହେଇକି ରହିଲା ଯେତେ, ଆଉ ସିଏ ବି ଖୁସି ହେଇଯାଉ ଯେତେ, ନା ମୁଁ ଖାଇବା ପିଇବାକୁ ଦେଇଦେଲେ ମୋର ବି ଗୋଟେ ଆନନ୍ଦ ହେଇଗଲା, ଦେଖ ଖାଇବା ପିଇବାକୁ ତ ଲୋକ ବହୁତ ଲୋକ ଡାକୁଛନ୍ତି, ଗ୍ରହସ୍ଥ ଡାକିବ କେବଳ ହରି କଥା ପାଇଁ, ଆଜ୍ଞା ଆମ ଘରୁ ଟିକେ ଆସିବ ହରି କଥା ଟିକେ, କେବଳ ଭଗବାନ କଥା ହବ, ପ୍ରସାଦ ବଡ଼ ଜିନିଷ, ପ୍ରସାଦ କଥା ଚିନ୍ତା କରନା, ଜଳ ତୁଳସୀ ଦେଇକି ଦେଇ ବୈଷ୍ଣବଙ୍କ ପ୍ରତି ଶ୍ରଦ୍ଧା ଅଛି, ତାଙ୍କୁ ଜଳ ତୁଳସୀ ଗ୍ଲାସ ଜଳ ଦେଇଦେଲେ ଆପଣ ଖୁସି ହେଇଗଲେ, ଆସିବେ ଆନନ୍ଦରେ ପଳେଇ ଆସିବେ, କହିଲେ ଆଜ୍ଞା ଚାରି ମାସ ଆପଣଙ୍କ ଘରେ ରହିବେ, କେବଳ କ'ଣ କଥା ଟିକେ କହିବେ, ଆଜ୍ଞା ସେଇଠି ମହାପ୍ରଭୁ ଚାହୁଁଥିଲେ ରାମାନୁଜୀ ଓ ବୈଷ୍ଣବମାନଙ୍କ ମଧ୍ୟରେ ଏ ଯେଉଁ ଗୌଡ଼ୀୟ ସିଦ୍ଧାନ୍ତକୁ ଏ ବୀଜଟାକୁ ଯେଉଁ ବିପ୍ରଲମ୍ବ ଭାବ ଶୃଙ୍ଗାର ରସରାଜ ଭଗବାନ ଶ୍ରୀକୃଷ୍ଣଙ୍କର ଯେଉଁ ରସତତ୍ଵଟିକ ଅଛି ତାଙ୍କ ଭିତରେ ବୁଣି ଦେଇକି ସେ ମଞ୍ଜିଟାକୁ ଛାଡ଼ି ଦେଇକି ପଳେଇ ଆସିବ, ତାକୁ ଧରିଲେ କାହାକୁ ନା ବେଙ୍କଟ ଭଟ, କାରଣ ସେଠି ଅଛନ୍ତି ପ୍ରବୋଧାନନ୍ଦ ସରସ୍ୱତୀ, ସେ ମହାନ ବିଦ୍ୱାନ, ତାଙ୍କର ଗୋଟେ ଅଭିମାନ ଥିଲା ଯେତେବେଳେ ସବଂଶରେ ମହାପ୍ରଭୁଙ୍କର ପାଦ ଧୋଇକି ଜଳପାନ କଲେ, ଗୋପାଳ ଭଟି ଜଳପାନ ସମସ୍ତେ ପାଇସାରିଲା, ମହାପ୍ରଭୁ ପାଇସାରିଲା ପରେ ପ୍ରସାଦ ଉଚ୍ଚିଷ୍ଟ ଗୋପାଳ ଭଟ ପାଇଲେ, ସେ ଗୋପାଳ ଛୋଟ ପିଲା ହେଇଥାନ୍ତି, କିନ୍ତୁ ଯେତେବେଳେ କୃଷ୍ଣ କଥା ଆଲୋଚନା ହୁଏ ମହାପ୍ରଭୁ କେବଳ ଦୃଷ୍ଟି ଦେଇଥାନ୍ତି କାହା ଉପରକୁ, କୃପା ଦୃଷ୍ଟ ଗୋପାଳଙ୍କ ଉପରେ ଥାଏ, ଯେମିତି ନାରଦ ମୁନି କହୁନାହାନ୍ତି, ଏ ପ୍ରହ୍ଲାଦ ମହାରାଜ କହୁନାହାନ୍ତି, ଯେତେବେଳେ ମୋ ମାଆଙ୍କ ଗର୍ଭରେ ମୁଁ ଥିଲି, ନାରଦ ମୁନିଙ୍କର ଆଶ୍ରମ ଭିତରେ ମୋତେ ନାରଦ ମୁନି ନେଇଗଲେ, ମୋ ମାଆଙ୍କୁ ନେଇଗଲେ ରଖିଲେ, ସେଠି କୃଷ୍ଣ କଥା କହୁଥିଲେ, କିନ୍ତୁ କୃଷ୍ଣ କଥା ମା ପାଇଁ କହୁନଥିଲେ, ମୋ ପାଇଁ କହୁଥିଲେ। ସାଧୁ ଯେତେବେଳେ ସିଦ୍ଧ ସାଧୁ କଥା କୁହେ ସେଠି ଶହେ ଶ୍ରୋତା ଥାଇପାରନ୍ତି, କିନ୍ତୁ ତାଙ୍କର ଲକ୍ଷ୍ୟ ଥାଏ କେବଳ ନିର୍ଦ୍ଦିଷ୍ଟ କେତେଜଣ ସାଧକମାନଙ୍କ ଉପରେ। ଆଜ୍ଞା ସୁଖଦେବ ଯେଭଳି ପରୀକ୍ଷିତଙ୍କୁ କହୁଛନ୍ତି, ସୂତଙ୍କୁ କହୁଛନ୍ତି, ଏ ଆଚାର୍ଯ୍ୟ ପରମ୍ପରାଟାକୁ ରଖିବେ ନା ସିଏ, ସୁଖଦେବ ସୁଖଦେବ କ'ଣ ଚିନ୍ତା କରୁଛନ୍ତି, ମୁଁ ପରୀକ୍ଷିତଙ୍କୁ କହିଦେଲି, ପରୀକ୍ଷିତ କୃପା ସିଦ୍ଧ ହେଇଗଲେ ଏଠୁ ଚାଲିବେ, ମୁଁ ତ ଚାଲିଯିବି, କିନ୍ତୁ ମୁଁ ଏଠି ଗୋଟେ ବୀଜକୁ ରଖିଦେଇଛି, ଭାଗବତର ବୀଜଙ୍କୁ ରଖିଦେବି, ଜଣେ ଆଚାର୍ଯ୍ୟଙ୍କୁ ଏଠି ପ୍ରତିଷ୍ଠିତ କରିଦେଇଯିବି, ତେଣୁ ତାଙ୍କର ସମସ୍ତ କଥା ସୁକଦେବଙ୍କୁ କୃପା ଏ ସୁତଙ୍କୁ କୃପା କରି କହୁଥିଲେ, ସେଥିପାଇଁ ଏକାଦଶ ସ୍କନ୍ଧ ଶେଷରେ ସମସ୍ତେ କହୁଛନ୍ତି ଏଇ ସୁତ ନୈମିଷାରଣ୍ୟରେ ଭାଗବତ କହିବେ। ତେଣୁ ଏଠି ଯେଉଁ ଆଲୋଚନା ହବ, ଯେଭଳି ପ୍ରହ୍ଲାଦ ମାତୃଗର୍ଭରେ ମାଙ୍କୁ କହୁଛନ୍ତି, କେବଳ ନାରଦ ମୁନି ତାଙ୍କ ମାଙ୍କୁ କହୁନାହାନ୍ତି, ପ୍ରହ୍ଲାଦଙ୍କ ଉଦ୍ଦେଶ୍ୟରେ କହୁଛନ୍ତି, ସେଭଳି ଭେଙ୍କଟ ଭଟ୍ଟ ତ୍ରିମଲ୍ଲ ଭଟ୍ଟ ପ୍ରଭୁଦାନନ୍ଦ ସରସ୍ୱତୀ ଏ ତିନି ଭାଇଙ୍କ ସାଙ୍ଗରେ ମହାପ୍ରଭୁ ଯେଉଁ ଇଷ୍ଟଗୋଷ୍ଠୀ କରୁଛନ୍ତି ସେଠି ବସୁଛନ୍ତି କିଏ ଗୋପାଳ, କାରଣ ଗୋପାଳଙ୍କୁ ସିଦ୍ଧାନ୍ତରେ ସ୍ଥିର କରିବେ ଗୌଡ଼ୀୟ ବୈଷ୍ଣବ ସିଦ୍ଧାନ୍ତରେ। କିନ୍ତୁ ଏ ଦୁଇ ଭାଇ ଆଉ ରାମାନୁଜ ହେଇକି ରହିପାରିଲେନି ମହାପ୍ରଭୁଙ୍କ ସାଙ୍ଗରେ, ଏମାନେ ସବୁ ପୁଣି ଗୌଡ଼ୀୟ ଧାରାକୁ ପଳାଇଲେ। ଏହି ଚୈତନ୍ୟ ଚନ୍ଦ୍ରାମୃତ ରଚନା କଲେ ପ୍ରଭୁଦାନନ୍ଦ ସରସ୍ୱତୀ। ତେଣୁ ଗୋପାଳ ସେଠି ବସିଛନ୍ତି, ତାଙ୍କର ଗୋଟେ ବଡ ଅଭିମାନ କଣ ଥିଲା ଭେଙ୍କଟ ଭଟ୍ଟଙ୍କର, ଲକ୍ଷ୍ମୀନାରାୟଣ ହେଉଛନ୍ତି ଆରାଧ୍ୟ ସ୍ୱୟଂ ଭଗବାନ। ସେ ବିଷୟ ମୁଁ ଆଲୋଚନା କରିବି, ସେଟା ଆଲୋଚନା କଲେ ତିନି ଚାରି ଦିନ ଲାଗିଯିବ। ଚୈତନ୍ୟ ମହାପ୍ରଭୁ କିଭଳି ପରିହାସ ଛଳରେ ଭେଙ୍କଟ ଭଟ୍ଟଙ୍କର ସିଦ୍ଧାନ୍ତକୁ କାଟିଛନ୍ତି, ତାଙ୍କ ମନରେ ଅଭିମାନ ଗୋଟେ ଅଛି। ମହାପ୍ରଭୁଙ୍କ ଧାରଣା କଣ କି, ଆମେ ସବୁ ପାରୁନେ, ଆମେ କୃପା ପାଇନେ ତ ମହାପ୍ରଭୁ ସିଦ୍ଧାନ୍ତକୁ ପ୍ରୀତିପୂର୍ଣ୍ଣ ବ୍ୟବହାର ଯୁକ୍ତିଯୁକ୍ତ କଥା, ଆମକୁ କେହି ଗୋଟେ ସିଦ୍ଧାନ୍ତ ପଚାରିଲେ ଆମେ ତାକୁ ବାଡ଼େଇ କାଟିଦେଉଛୁ, ମହାପ୍ରଭୁ ବାଡ଼େଇ କାଟନ୍ତିନି, ଗୋଟେ ପ୍ରୀତିପୂର୍ଣ୍ଣ ଭାବରେ ସିଦ୍ଧାନ୍ତକୁ କହି କାଟିଦେଉ। ମହାପ୍ରଭୁ କହିଲେ ଭେଙ୍କଟ ଭଟ୍ଟ, ତୁମର ତ ଈଶ୍ୱର ଲକ୍ଷ୍ମୀ ନାରାୟଣ ହେଉଛନ୍ତି ସ୍ୱୟଂ ବୈକୁଣ୍ଠାଧିପତି, ଆମର ଈଶ୍ୱର ହେଉଛନ୍ତି ଗୋପ ପୁଅ, ଆଉ ତାଙ୍କର କାନ୍ତାମାନେ ହେଉଛନ୍ତି ଗୌଡ଼ୁଣୀ। ଏ ଗୋପକୁମାର ପ୍ରତି ଗୋପକୁମାରଙ୍କର ପ୍ରତି, ଗାୟାଳ ପ୍ରତି, ଗୌଡ଼ ଘର ପୁଅ ପ୍ରତି ବୈକୁଣ୍ଠର ନାୟକ କାହିଁକି, ବୈକୁଣ୍ଠର ନାୟିକା ଲକ୍ଷ୍ମୀ କାହିଁକି ଆକର୍ଷିତ ହେଲେ କି କହିଲେ ଟିକେ ବୁଝେଇକି। ମହାପ୍ରଭୁ କହିବାର ଶୈଳୀ ଦେଖୁଛ, ପ୍ରୀତିପୂର୍ଣ୍ଣ ବ୍ୟବହାର, ତୁମ ଲକ୍ଷ୍ମୀ ଯିଏ ସର୍ବଈଶ୍ୱର୍ଯ୍ୟ ସେ ଏ ଗୋପାଳ ପୁଅ ଉପରେ କାହିଁକି ଆକର୍ଷିତ ହେଉଛନ୍ତି। କହିଲେ ଅସୁବିଧା କ'ଣ ଅଛି, କୃଷ୍ଣ ଆଉ ନାରାୟଣ ଭିତରେ କିଛି ପ୍ରଭେଦ ନାହିଁ? ନା ପ୍ରଭେଦ ନାହିଁ, ମୁଁ ଜାଣିଛି ଦୁଇ ଜଣ ଈଶ୍ୱର, ସତୀ ନାରୀ ଜଣେ ପରପୁରୁଷ ପ୍ରତି କାହିଁକି ଆକର୍ଷିତ ହେବ? ମହାପ୍ରଭୁ ଠିକ୍ ଠିକ୍ ଅଭିମାନଟାକୁ ଭାଙ୍ଗିବା ପାଇଁ ବହୁତ ବଡ଼ ସୁନ୍ଦର ଆଲୋଚନା କରିଛନ୍ତି। ଶେଷରେ ଭେଙ୍କଟ ଭଟ୍ଟ କହିବେ, ମୋ ମୁଣ୍ଡ କାହିଁକି ଏଥିରେ କିଛି ପଶୁ ନେଇ, ମ ଆପଣ ଯେଉଁ ସବୁ ତତ୍ତ୍ୱ ମହାପ୍ରଭୁ ଜାଣିଛନ୍ତି, ଗୋଟିଏ 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 ଠିକ୍ ଧୀରେ ଧୀରେ କାଢ଼ିକି ଆଗକୁ ଥୋଇଦେବି ସିଦ୍ଧାନ୍ତକୁ। କହିଲେ ନା ନା କିଛି ତ ଅସୁବିଧା ନାହିଁ, ସଙ୍ଗ କଲେ କିଛି, ଲକ୍ଷ୍ମୀ ଯଦି କାମନା କଲେ କୃଷ୍ଣଙ୍କର କାମନା ଦିଅନ୍ତୁ, ତ ଈଶ୍ୱର କିଛି ଅସୁବିଧା ନାହିଁ। କ'ଣ କାମନା କରୁଛନ୍ତି ନା କ'ଣ, ସେଟା ତପସ୍ୟା କରୁଛନ୍ତି ମହାପ୍ରଭୁ କହୁଛନ୍ତି। ସତୀନାରୀ କାହିଁକି ତପସ୍ୟା କରିବେ, ମୋ ରାସଲୀଳାରେ ପ୍ରବେଶ କରିବା ପାଇଁ? ସତୀନାରୀ ତ କେବେ ନିଜର ସ୍ୱାମୀଙ୍କୁ ଛାଡ଼ିକି ଅଲଗା କେଉଁ କାନ୍ତା ପ୍ରତି ଆକର୍ଷିତ, କାନ୍ତ ପ୍ରତି ଆକର୍ଷିତ ହୁଅନ୍ତିନି, ତୁମ ଲକ୍ଷ୍ମୀ କାହିଁକି ଆକର୍ଷିତ ହେଲେ? ଆଜ୍ଞା ଇଏ କହିଲେ, ମୋ ମୁଣ୍ଡ କାହିଁକି ଏଥିରେ ପଶୁନି, ଆପଣ ଈଶ୍ୱର ଆପଣ ଜାଣିଥିବେ, ଆପଣ ଯେଉଁ ସିଦ୍ଧାନ୍ତ କଲେଣି ମୁଁ ବୁଝିପାରୁଛି ଆପଣ ଈଶ୍ୱର, ଏ ସିଦ୍ଧାନ୍ତରେ ମୋ ମୁଣ୍ଡ ଢୁକୁନି, ଆପଣ ଟିକେ ବୁଝେଇଦେଲେ। ମହାପ୍ରଭୁ ବୁଝିଦେଲେ କୃଷ୍ଣଙ୍କର କେଉଁ କେଉଁ ଅଧିକା ଗୁଣ, ରାସଲୀଳାର ମହତ୍ଵ ମହାପ୍ରଭୁ। ଆଜ୍ଞା ସେଇଠି ବସିଥିଲେ ଗୋପାଳ, ଗୋପାଳ ଗୌଡ଼ୀୟ ବୈଷ୍ଣବ ସିଦ୍ଧାନ୍ତର ଏ ଯେଉଁ ମାଧୁର୍ଯ୍ୟ ରସର ପରାକାଷ୍ଠକୁ ଗୋପାଳ ଅନ୍ତର ଭିତରେ ମହାପ୍ରଭୁ ତାଙ୍କ ଦ୍ୱାରା ତାଙ୍କୁ କୃପା କରିକି ତାଙ୍କ ଦ୍ୱାରା ସିଦ୍ଧାନ୍ତ ଆଚାର୍ଯ୍ୟ କରିବେ, ତାଙ୍କ ଦ୍ୱାରା ସିଦ୍ଧାନ୍ତକୁ ସବୁ ତାଙ୍କ ହୃଦୟ ଭିତରେ ସ୍ଥାପନ କରିଦେବେ, ମହାପ୍ରଭୁ ପଳେଇ ଆସିବେ 4 ମାସ ପରେ। ତାଙ୍କର ଅଭିମାନ ଚାଲିଗଲା, 4 ମାସ ମହାପ୍ରଭୁ ରହିଲେ। ଗୋପାଳ ଭଟ୍ଟ ପ୍ରତିଦିନ ଏ ଭେଙ୍କଟ ଭଟ୍ଟ ଦେଖନ୍ତି ମହାପ୍ରଭୁଙ୍କ ପାଖ ଆଉ ଛାଡ଼ୁନାହାନ୍ତି ଗୋପାଳ, କହିଲେ ତ ବଡ଼ ଅଡ଼ୁଆ ହେଲା, ଆମେ ରାମାନନ୍ଦୀୟ ଲୋକ, ଆମେ ତିନି ଭାଇ ରାମାନନ୍ଦୀ, ଗୋପାଳ କ'ଣ ଆକୃଷ୍ଟ ହେଲାଣି ଇଏ ମହାପ୍ରଭୁଙ୍କ ପ୍ରତି? କହିଲେ ଠିକ୍ ଅଛି, ଯଦି ଗୋପାଳ ଆକୃଷ୍ଟ ହେଉଛନ୍ତି, ଭେଙ୍କଟ ଭଟ୍ଟ କ'ଣ କହିଲେ, କହିଲେ ମହାପ୍ରଭୁ ଇଏ ଗୋପାଳକୁ ମୁଁ ଆପଣଙ୍କୁ ସମର୍ପଣ କରିଦେଲି। ମହାପ୍ରଭୁଙ୍କୁ ସମର୍ପଣ କ'ଣ କରିବେ, ମହାପ୍ରଭୁ ତ ଭିତରୁ ତାଙ୍କୁ ଆକର୍ଷଣ କରି ରଖିସାରିଲେ, ତୁମେ କ'ଣ ସମର୍ପଣ ତାଙ୍କୁ କରିବ, ସେ ତ ତାଙ୍କ ଲୋକ। କହିଲେ ମୁଁ ଆଙ୍କୁ ସମର୍ପଣ କରିଦେଲି, ଆଉ ଆଙ୍କୁ ଆପଣ ସାଧୁ କରିକି ରଖିବେ, ନିଜର ପାର୍ଶ୍ୱଦ କରି ରଖିବେ। କିନ୍ତୁ ମହାପ୍ରଭୁ ଯେତେବେଳେ ଗୋପାଳ ଭଟ୍ଟ ସେଇଠି ରହିଥିଲେ, ମହାପ୍ରଭୁ ରହିଥିଲେ, ଗୋପାଳ ଭଟ୍ଟ ଦେଖୁଥିଲେ ମହାପ୍ରଭୁଙ୍କର ସନ୍ନ୍ୟାସ ବେଶ। ଏ ଭକ୍ତିରତ୍ନାଙ୍କର ପ୍ରସଙ୍ଗ ଆପଣ ଯେତେ ଏଠି ଶୁଣିବେ, ଗୋଟିଏ ଲୀଳା ଅଲଗା କେଉଁ ଗ୍ରନ୍ଥରେ ନାହିଁ। ସେ ମନା କରିଥିଲେ ଗୌଡ଼ୀୟ ବୈଷ୍ଣବ ସିଦ୍ଧାନ୍ତ, ଏଭଳି ଦୁଇ ଜଣ ଆଚାର୍ଯ୍ୟ ମନା କରିଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ। କୃଷ୍ଣଦାସ କବିରାଜ ଗୋସ୍ୱାମୀ ରଚନା କଲାବେଳେ ଚୈତନ୍ୟ ଚରିତାମୃତ ସବୁ ଆଚାର୍ଯ୍ୟଙ୍କୁ ପ୍ରାର୍ଥନା କରୁଥିଲେ, ସବୁ ଆଚାର୍ଯ୍ୟ ଆସିକି ତାଙ୍କର ଲୀଳାକୁ କହୁଥିଲେ, ସ୍ମରଣ କରିଦେଉଥିଲେ, କିନ୍ତୁ ଦୁଇ ଜଣ ମନା କରିଥିଲେ, ଜଣେ ହେଲେ ଲୋକନାଥ, ଜଣେ ହେଲେ ଗୋପାଳ ଭଟ୍ଟ। କହିଲେ କୃଷ୍ଣଦାସ ସାବଧାନ, ଆମ ନାମ ଛଡ଼ା ଆଉ କିଛି ଲେଖିବନି, କେବଳ ମୋ ନାଁଟି ଲେଖିବ। ଗୋପାଳ ଭଟ୍ଟ କହିଥିଲେ ଆଉ ଲୋକନାଥ କହିଥିଲେ, ଆମର ଲୀଳା କୌଣସି ଲେଖିବନି, ଆମର ଲୀଳା ଲେଖିଲେ ଆମେ ଖୁସି ହେବୁନା, ମୋର କୃପା ତୁମେ ପାଇବନି, ଏତେ ନିଷ୍କିଞ୍ଚନ। ସେଥିପାଇଁ ଏ ଯେଉଁ ଲୀଳା ଆପଣ ଶୁଣିବେ, ଏସବୁ ଭକ୍ତିରତ୍ନାଙ୍କର ପ୍ରେମ ବିଳାସ ନାମକ ଗ୍ରନ୍ଥରେ, ପ୍ରେମ ବିଳାସ ହେଉଛନ୍ତି ଜାହ୍ନବୀ ମାତାଙ୍କର ଜଣେ ଶିଷ୍ୟ ଥିଲେ, 400 ବର୍ଷ ତଳର ଗ୍ରନ୍ଥ। ଜାହ୍ନବୀ ମାତାଙ୍କର ଶିଷ୍ୟ ହେଉଛନ୍ତି ନିତ୍ୟାନନ୍ଦ ଦାସ, ସେ ଡାଇରେକ୍ଟ ଶିଷ୍ୟ। ତାଙ୍କର ଗୋଟିଏ ଗ୍ରନ୍ଥ ହେଉଛନ୍ତି ପ୍ରେମ ବିଳାସ। ନହେଲେ ଗୋପାଳ ଭଟ୍ଟଙ୍କର ଚରିତ, ଆଉ କୃଷ୍ଣଦାସ କବିରାଜ ଗୋସ୍ୱାମୀ, ଚୈତନ୍ୟ ଭାଗବତ, ଚୈତନ୍ୟ ମଙ୍ଗଳ, ଚୈତନ୍ୟ ଚରିତ ଆମ ଭିତରେ ନାହିଁ। ସନ୍ନ୍ୟାସୀ ବେଶୀ ତାଙ୍କୁ ଭଲ ଲାଗେ, ସେ ଦିନ ରାତି କାନ୍ଦନ୍ତି, ମହାପ୍ରଭୁ ଯେ ବ୍ରଜେନ୍ଦ୍ର ନନ୍ଦନ ସେ ସନ୍ନ୍ୟାସୀ କାହିଁକି ହେଇଗଲେ, କେଶକୁ ଏଭଳି ମୁଣ୍ଡନ କରିଛନ୍ତି, ଏଭଳି ବିରହରେ ତାଙ୍କୁ ଭଲ ଲାଗେ, ଏଭଳି କାନ୍ଦୁଛନ୍ତି। ତାଙ୍କର ଇଚ୍ଛା ସବୁବେଳେ ଗୋଟିଏ ନବଦ୍ୱୀପ ଲୀଳା ଦେଖିଥାନ୍ତି, କାରଣ ନବଦ୍ୱୀପରେ ମହାପ୍ରଭୁଙ୍କର କେଶ ଥିବ, ଶଚୀ ମା ପାଖରେ ଥିବେ, ବସ୍ତ୍ର ପିନ୍ଧିଥିବେ, କେତେ ସୁନ୍ଦର ସେ ଲୀଳାକୁ ଦେଖିବେ। ମହାପ୍ରଭୁ ସେଇଠି ଅଛନ୍ତି, ତାଙ୍କରି ଘରେ ଗୋପାଳ ବାଳକ ହେଇଛନ୍ତି। ଗୋପାଳ ଏତିକି ଚିନ୍ତା କରିବା ମାତ୍ରକ ସାଙ୍ଗେ ସାଙ୍ଗେ ନିଦ୍ରା ଆସିଗଲା ଗୋପାଳକୁ, ଗୋପାଳ ଶୋଇଗଲେ, ସାଙ୍ଗେ ସାଙ୍ଗେ ନବଦ୍ୱୀପ ଲୀଳାଟା ପ୍ରକଟ ହେଇଗଲା ଭେଙ୍କଟ ଭଟ୍ଟଙ୍କର ଘରେ। ନିତ୍ୟାନନ୍ଦ ଅଦ୍ୱୈତ ସମସ୍ତେ ଗୋପାଳଙ୍କୁ ଆଲିଙ୍ଗନ କରୁଛନ୍ତି, ଗୋପାଳ ଭଟ୍ଟ ଶୟନରେ ଏଇଟା ଦେଖୁଛନ୍ତି, ସମ୍ପୂର୍ଣ୍ଣ ନବଦ୍ୱୀପ ଲୀଳା ପ୍ରକଟ ହେଇଯାଉଛନ୍ତି। ଲୀଳା ପା ସବୁବେଳେ ଅଛନ୍ତି, ଅଧ୍ୟାପିୟ ସେ ଲୀଳା କରେ ଗୌର ରାୟ, କୌନ୍ କୌନ୍ ଭାଗ୍ୟବାନଞ୍ଜନ ଦେଖିବାର ପାଏ। ଦୁଇଟି କଥା ଆପଣ କହିଲେ ମହାପ୍ରଭୁଙ୍କର ଶ୍ରୀମନ୍ଦିରରେ ଦୁଇଟି କଥା ପାଦପଦ୍ମ ପାଖରେ ଲେଖାଏ, ସର୍ବଦା ଆପନା ଦୋଷ କରିବେ ଚିନ୍ତନ, ସ୍ୱପ୍ନ ଓ ନାଙ୍କର ପର ଦୋଷେର ସ୍ମରଣ, ଅଧ୍ୟାପିୟ ସେଇ ଲୀଳା କରେ ଗୌର ରାୟ, କୌନ୍ କୌନ୍ ଭାଗ୍ୟବାନ ଜନ ଦେଖିବା। କି ଭାଗ୍ୟବାନ, କୌନ୍ କୌନ୍ ଭାଗ୍ୟବାନ ଜନ, କିଏ ଭାଗ୍ୟବାନ ନା ବ୍ରହ୍ମାଣ୍ଡେ ଭଗବତେ କୌନ୍ ଭାଗ୍ୟବାନ। ଗୁରୁ କୃଷ୍ଣ ପ୍ରସାଦ ପାଇବ, ଯିଏ ଗୁରୁଙ୍କର ପ୍ରସାଦ ପାଇଥିବ, କୃଷ୍ଣଙ୍କର ପ୍ରସାଦ ପାଇଥିବ, ସେ ନିତ୍ୟଳାକୁ ଦେଖିବ। ଗୋପାଳ ଦେଖିଲେ ନବଦ୍ୱୀପ ଲୀଳାକୁ ଦେଖୁଛନ୍ତି, କିନ୍ତୁ ନବଦ୍ୱୀପ ଲୀଳାକୁ ଦେଖିସାରିଲା ପରେ ମହାପ୍ରଭୁ ସେଠି ସନ୍ନ୍ୟାସ ରୂପରେ ରହିଛନ୍ତି, ନିଦ୍ରାଟା ଭାଙ୍ଗିଗଲା, ମହାପ୍ରଭୁଙ୍କ ପାଖକୁ ଚାଲିଲେ। ମହାପ୍ରଭୁ ଯେଉଁ ଘରେ ଥିଲେ ସେ ଘରକୁ ଯାଉଛନ୍ତି, ମହାପ୍ରଭୁ ତାଙ୍କୁ ସ୍ୱପ୍ନରେ ଯେଉଁ ଲୀଳାଟା ଦେଖାଉଥିଲେ ସାକ୍ଷାତ ସେ ଲୀଳାକୁ ଦେଖୁଛନ୍ତି। ଗୋପାଳ ଆଇଲା ଜାଣି ଉଲ୍ଲାସ ଶେଷ, ଗୋପାଳ ଆଇଲା ଜାଣି ଉଲ୍ଲାସ ଶେଷ, ପ୍ରଭୁ ହଇଲ ଶ୍ୟାମଳ ସୁନ୍ଦର ଗୋପବେଶ, ପ୍ରଭୁ ହଇଲ ଶ୍ୟାମଳ ସୁନ୍ଦର ଗୋପବେଶ, ପରିଧେୟ ତ୍ରିକ ଛବ ରହିଛନ୍ତି। ଗୋପ ବେଶ ଶ୍ୟାମଳ ସୁନ୍ଦର ବେଶ ସେ ଘରେ ହେଇଗଲେ, ସାଙ୍ଗେ ସାଙ୍ଗେ ରୂପ ପରିବର୍ତ୍ତନ କରି ଗୋପାଳ ଦେଖିଲେ ନବଦ୍ୱୀପ ଲୀଳା ଯେଉଁଟା ସ୍ୱପ୍ନରେ ଦେଖୁଥିଲେ ସାକ୍ଷାତ ସେଇ ଘରେ ମହାପ୍ରଭୁଙ୍କର ସେ ରୂପକୁ ଦେଖିଲେ। ମହାପ୍ରଭୁ ଏ ରୂପଟା ଦେଖିଦେଇକି କିଭଳି ନା ତ୍ରିକଛ ବସନ, ଆମର ମହାପ୍ରଭୁ ଆମେ ଯେଉଁ ଧୋତି ପିନ୍ଧୁଛେ ଏଇଟା ତିନିଟା କଛା ହବା ଦରକାର, ନହେଲେ ଶୁଦ୍ଧ ନୁହେଁ। ତ୍ରିକଛ ବସନ, ପୂଜାରୀ ମାନେ ତ୍ରିକଛ ବସନ ହେବେ ସମସ୍ତେ, ଆମର ଦୁଇଟି କଛା ହେଉଛି, ଗୋଟେ ପଛରେ ଗୋଟେ ଆଗରେ। ଓଡ଼ିଆରେ ବି ଦେଖନ୍ତୁ, ଓଡ଼ିଶାର ପୁରୁଣା ଲୋକମାନେ କେବେ ହେଲେ ଧୋତିକି ଖସେଇବେ, ଆଉ ଗୋଟେ କଛା ଏ ଧୋତିର ମଝିରେ ଯେଉଁ ଭାଙ୍ଗରେ ତାକୁ ନେଇକି ଆଉ ଥରେ ଖୁସିବାକୁ ପଡିବ, ଏଇଟା ଶୁଦ୍ଧ ହେଲା ତ୍ରିକଛ ବସନ। ମହାପ୍ରଭୁ ସବୁବେଳେ ତ୍ରିକଛ ବସନ ପିନ୍ଧନ୍ତି ନବଦ୍ୱୀପରେ, ତ୍ରିକଛ ବସନ ପିନ୍ଧିଛନ୍ତି, କୁଞ୍ଚିତ କେଶ ଶ୍ୟାମ ସୁନ୍ଦର ଗୋପ ବେଶରେ ବସିଛନ୍ତି। ମହାପ୍ରଭୁ ବର୍ତ୍ତମାନ ତାଙ୍କୁ ଆଶୀର୍ବାଦ ଦେବେ, କହିଦେବେ ଭବିଷ୍ୟତ ପୁରା କହିଦେବେ, କହିବେ ଗୋପାଳ ତୁମେ ଘରେ ରୁହ, ତୁମେ ବୃନ୍ଦାବନକୁ ଯିବ, ସେଠି ରୂପ ସନାତନକୁ ଭେଟିବ, ଆଉ ତୁମର ଶିଷ୍ୟ ଦ୍ୱାରା ଏ ଜଗତରେ, ଗୋପାଳ ତୁମର ଶିଷ୍ୟ ଦ୍ୱାରା ଏ ଜଗତରେ ମୁଁ କୃଷ୍ଣ ନାମକୁ ପ୍ରଚାର କରିବି, ଗ୍ରନ୍ଥକୁ ମୁଁ ପ୍ରଚାର କରିବି, ମୁଁ ସବୁ ପ୍ରଚାର କରିବି ତୁମ ଶିଷ୍ୟ ଦ୍ୱାରା। ତାଙ୍କର ଶିଷ୍ୟ କିଏ ହେବେ ନା ଶ୍ରୀନିବାସ ଆଚାର୍ଯ୍ୟ। କହିଲେ ଆମେ ଶୁଣିବା ଶ୍ରୀନିବାସାଚାର୍ଯ୍ୟଙ୍କର ତାଙ୍କୁ କିଭଳି ଦୀକ୍ଷା ପ୍ରଦାନ କରୁଛନ୍ତି, ରାଧାରମଣ ବିଗ୍ରହଙ୍କର ପ୍ରକଟ, କେବଳ ଏତିକି ଲୀଳା ଗୋପାଳ ଭଟ୍ଟଙ୍କର, କାରଣ ସେ କାହା କୁହନ୍ତିନି କିଛି ଲୀଳା, ଆଉ ମନା କରିଛନ୍ତି କେବଳ ନରହରି ଚକ୍ରବର୍ତ୍ତୀ ଠାକୁର ଆଉ ପ୍ରେମ ବିଳାସର ନିତ୍ୟାନନ୍ଦ ଦାସ ଏତିକି ଲେଖିଛନ୍ତି, ଆଉ କେଉଁ ଗ୍ରନ୍ଥରେ ମିଳେନି। ଠିକ ଅଛି, ସମୟ ହେଇଗଲେ, ଏଠି କଥାକୁ ବିଶ୍ରାମ ଦେଉଛି। ଜୟ ଶ୍ରୀ ରଘୁନାଥ ଦାସ ଗୋସ୍ୱାମୀ ପ୍ରଭୁ କି ଜୟ, ଶ୍ରୀ ଗୋପାଳ ଭଟ୍ଟ ଗୋସ୍ୱାମୀ ପ୍ରଭୁ କି ଜୟ, ଷଡ଼ଗୋସ୍ୱାମୀ ପ୍ରଭୁ କି ଜୟ, ଶ୍ରୀ ଗୌର ନିତ୍ୟାନନ୍ଦ ପ୍ରଭୁ କି ଜୟ, ପ୍ରଭୁ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ସୁଦର୍ଶନ ଦେବ କି ଜୟ, ଶ୍ରୀ ପ୍ରଭୁ ପାଜୀ ମହାରାଜ କି ଜୟ, ଶ୍ରୀ ଗୌର ଗୋବିନ୍ଦ ଗୋସ୍ୱାମୀ ଶ୍ରୀ ଗୁରୁଦେବ କି ଜୟ, ସମୀର ବୈଷ୍ଣବ ଭକ୍ତ ବୃନ୍ଦ କି ଜୟ, ନିତାଇ ଗୌର ବ୍ରହ୍ମାନନ୍ଦେ ହରି ହରି।
ମହାପ୍ରଭୁ ବିଶ୍ୱରୂପଙ୍କର ଅନୁସନ୍ଧାନ ଛଳରେ ଦକ୍ଷିଣ ଦେଶକୁ ଭ୍ରମଣ କରିଛନ୍ତି ଏବଂ ରଙ୍ଗକ୍ଷେତ୍ର ଯାଇକି ପହଞ୍ଚିଛନ୍ତି। ଏକାଦଶ ଦିନ କାବେରୀ ସ୍ନାନ କରି ବେଙ୍କଟ ଭଟ୍ଟଙ୍କର ଦ୍ୱାରା ଆମନ୍ତ୍ରିତ ହୋଇ ତାଙ୍କ ଗୃହରେ ଯାଇ ଉପସ୍ଥିତ ହୋଇଛନ୍ତି ଏବଂ ବେଙ୍କଟ ଭଟ୍ଟଙ୍କର ଦୁଇ ଭାଇ ତ୍ରିମଲ୍ଲ ଭଟ୍ଟ ଏବଂ ପ୍ରବୋଧାନନ୍ଦ ସରସ୍ୱତୀ ଯିଏକି ରାମାନୁଜୀ ବୈଷ୍ଣବ ଥିଲେ, ତାଙ୍କ ସାଙ୍ଗରେ ମହାପ୍ରଭୁ କୃଷ୍ଣ କଥାରେ ଚାରି ମାସ ଅତିବାହିତ କରୁଛନ୍ତି। କିନ୍ତୁ ତାଙ୍କର ପୁତ୍ର ଯିଏ ବେଙ୍କଟ ଭଟ୍ଟଙ୍କର ପୁତ୍ର ଯିଏ ଗୋପାଳ, ଯିଏକି ମହାପ୍ରଭୁଙ୍କର ନିତ୍ୟ ପାର୍ଷଦ, ମହାପ୍ରଭୁ ତାକୁ ଶାସ୍ତ୍ର ସିଦ୍ଧାନ୍ତରେ ଦୃଢ଼ କରି ତାଙ୍କ କୃପାରେ ଅଭିଷିକ୍ତ କରି ତାଙ୍କର ଉଚ୍ଚିଷ୍ଟ ପ୍ରଦାନ କରି ତାଙ୍କୁ ଭବିଷ୍ୟତରେ ଗୌଡ଼ୀୟ ସମ୍ରାଟ ସେ ହେବେ, ଏଥିପାଇଁ ମହାପ୍ରଭୁ ସ୍ୱତନ୍ତ୍ର ଯୋଜନା କରିକି ଗୋପାଳଙ୍କର ଯେଉଁ ମହାପ୍ରଭୁଙ୍କର ବିରହରେ ମହାପ୍ରଭୁଙ୍କର ସନ୍ୟାସ ରୂପ ତାଙ୍କୁ ଭଲ ଲାଗୁନି, ସେ ନବଦ୍ୱୀପ ଲୀଳାକୁ ଦର୍ଶନ କରିବା ପାଇଁ ଚାହୁଁଛନ୍ତି। ମହାପ୍ରଭୁ ତାଙ୍କୁ ନବଦ୍ୱୀପ ଲୀଳା ଦର୍ଶନ କରାଇଲେ ଏବଂ ସେଇ ଗୃହରେ ନିଦ୍ରା ଭାଙ୍ଗିଲା ପରେ ମହାପ୍ରଭୁଙ୍କ ନିକଟକୁ ଯେତେବେଳେ ଯାଇଛନ୍ତି, ସାକ୍ଷାତ ଭାବରେ ଗୋପାଳ ଦେଖୁଛନ୍ତି ମହାପ୍ରଭୁ ତ୍ରିକଚ୍ଛ ବସନ ପିନ୍ଧି, ସୁନ୍ଦର ଅଙ୍ଗର ବିଭୂଷଣ ସବୁ ପିନ୍ଧି, ଆଉ ଦୀର୍ଘ କେଶ ମଣ୍ଡିତ ହୋଇ ସୁନ୍ଦର ତିଳକମାଳା ତିଳକ ଧରି ପ୍ରଭୁ ବସିଛନ୍ତି। ତାଙ୍କୁ ଦର୍ଶନ କଲେ ଏବଂ ମହାପ୍ରଭୁ ସଙ୍ଗେ ସଙ୍ଗେ ରୂପକୁ ଅନ୍ତର୍ହିତ କରିଦେଲେ, ପୁଣି ପୂର୍ବବତ୍ ସନ୍ନ୍ୟାସୀ ରୂପ ରହିଲେ ଏବଂ ଏ ସନ୍ନ୍ୟାସୀ ରୂପରେ ରହିକି ତାଙ୍କୁ ଭବିଷ୍ୟତବାଣୀ ଦେଉଛନ୍ତି ଯେ ଗୋପାଳ, ତୁମେ ଅଳ୍ପ ଦିନ ମଧ୍ୟରେ ବୃନ୍ଦାବନ ଯିବ। କାରଣ ମହାପ୍ରଭୁ ଜାଣିଛନ୍ତି ମୋର ମନୋଭାବକୁ କେବଳ ରୂପ ସନାତନ ଜାଣନ୍ତି, ଆଉ କିଏ ଜାଣନ୍ତି ନା। ସେଥିପାଇଁ ଆମେମାନେ ରୂପ ଗୋସ୍ୱାମୀଙ୍କୁ ପ୍ରଣାମରେ ପଡ଼ୁଛେ, ଶ୍ରୀ ଚୈତନ୍ୟ ମନୋଭୀଷ୍ଟମ ସ୍ଥାପିତମ ଜେନ ଭୂତଲେ। ଚୈତନ୍ୟ ମହାପ୍ରଭୁଙ୍କର ମନୋଭୀଷ୍ଟକୁ ରୂପ ଗୋସ୍ୱାମୀ ଆଉ ସନାତନ ଗୋସ୍ୱାମୀ ଜାଣନ୍ତି, ଅତି ଅନ୍ତରଙ୍ଗ ଶିଷ୍ୟ ଦୁଇ ଜଣ। ତେଣୁ ମହାପ୍ରଭୁ କହୁଛନ୍ତି ଗୋପାଳ, ତୁମେ ଅଳ୍ପ ଦିନ ଭିତରେ ମୋର ଏଠୁ ଚାରି ମାସ ଅନ୍ତର୍ହିତ, ଚାରି ମାସ ଚତୁର୍ମାସିଆ ବ୍ରତ ସରିଲା ପରେ ମୁଁ ପଳେଇଗଲା ପରେ ତୁମର ପିତାମାତାଙ୍କର ଦେହାନ୍ତ ପରେ ତୁମେ ହିଁ ଯିବ ବୃନ୍ଦାବନ। କାରଣ ପିତାମାତା ଯେହେତୁ ବୈଷ୍ଣବ, ତୁମେ ତାଙ୍କୁ ତ୍ୟାଗ କରିକି ଯାଇପାରିବ ନା। ମହାପ୍ରଭୁଙ୍କର ଏହି ମନୋଭାବ ଏବଂ ମହାପ୍ରଭୁ ତାଙ୍କୁ ଭବିଷ୍ୟତରେ କିଭଳି ସେ ଆଚାର୍ଯ୍ୟ ହେବେ, ତାଙ୍କ ଦ୍ୱାରା କିଭଳି ଭକ୍ତି ତତ୍ତ୍ୱ ପ୍ରଚାର ହେବ, ମହାପ୍ରଭୁ ନିଜେ ତାଙ୍କରି ଗୃହରେ ବସିଛନ୍ତି, ସନ୍ନ୍ୟାସ ରୂପରେ କହୁଛନ୍ତି। ମୋର ମନ ପୁନଃ କହେ ଅଛି ରେ ଯାଇବା ବୃନ୍ଦାବନ, ପୁନଃ କହେ ଅଛି ରେ ଯାଇବା ବୃନ୍ଦାବନ, ମିଳିବ ଦୁର୍ଲଭ ରତ୍ନ ରୂପ ସନାତନ। ମୋର ମନ ବୃତ୍ତି ଦୁହେଁ ପ୍ରକାଶ କରିବେ, ମୋର ମନ ବୃତ୍ତି ଦୁହେଁ ପ୍ରକାଶ କରିବେ, ତୁମାର ଶିଷ୍ୟର ଦ୍ୱାରା ଜଗତ ବ୍ୟାପ କହିଲେ ଗୋପାଳ ତୁମେ ଗୁରୁ ହବ, ଇଏ ହେଉଛନ୍ତି ଗୁରୁ ପରମ୍ପରାର ସିଦ୍ଧାନ୍ତ। ଭଗବତ ପ୍ରେଷ୍ଠ ଜନ ଯେଉଁମାନେ ଭଗବାନଙ୍କର ଲୋକ ଯେଉଁମାନେ ବା ଭଗବାନ ଜଣେ ବୈଷ୍ଣବଙ୍କୁ ଏମ୍ପାୱାର୍ଡ କରନ୍ତି, ଶକ୍ତି ଦିଅନ୍ତି, ତାଙ୍କୁ ଗୁରୁପଦରେ ଅଭିଷିକ୍ତ କରନ୍ତି, ତାଙ୍କୁ କରୁଣା କରନ୍ତି। କହିଲେ ଗୋପାଳ ତୁମେ ଗୁରୁ ହବ, ତୁମେ ଅଚିରେ ଅଳ୍ପ ଦିନ ମଧ୍ୟରେ ବୃନ୍ଦାବନ ଯିବ, ବୃନ୍ଦାବନରେ ରୂପ ସନାତନଙ୍କୁ ଭେଟିବ, ମିଳିବ ଦୁର୍ଲଭ ରତ୍ନ ରୂପ ସନାତନ, ଆଉ ମୋର ମନବୃତ୍ତି ଦୁହେଁ ପ୍ରକାଶ କରିବେ। ରୂପ ସନାତନଙ୍କର ସଙ୍ଗ କଲେ ତୁମେ ତାଙ୍କ ନିକଟରୁ ମୋ ମନବୃତ୍ତି କ'ଣ ଜାଣିପାରିବ, ଆଉ ତୁମାର ଶିଷ୍ୟର ଦ୍ୱାରା ଜଗତ ବ୍ୟାପିବେ, ତୁମେ ଗୁରୁ ହବ। ଗୁରୁ ହବାକୁ ହେଲେ ଭଗବାନଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ। ପ୍ରଭୁପାଦ ଗୋଟେ ବହୁତ ସୁନ୍ଦର କଥା କୁହନ୍ତି, ଯେପରି କେହି ଓକିଲ ବା ଲ ପାସ୍ କଲା ପରେ ସେ ଓକିଲାତି କରିପାରିବନି, ସେ ଠିକ୍ ସେ ନିୟମ କାନୁନ ଗୁଡ଼ିକ ଜାଣେ କି ନାହିଁ, ଏଥିପାଇଁ ଓକିଲ ଗୋଟିଏ ସଂଘ ଅଛି। ଆପଣ ଯେଉଁଠି ଯେଉଁଠି ଯିବେ କୋର୍ଟ ମାନଙ୍କରେ ଓକିଲ ସଂଘ ଅଛି, ଓକିଲ ସଂଘର ଯେଉଁମାନେ କର୍ମକର୍ତ୍ତା ଅଛନ୍ତି ସେମାନେ ବସିକି ତାକୁ ପରୀକ୍ଷା କରିବେ, ଦେଖିବେ, ସେମାନେ ଯେତେବେଳେ ତାକୁ ସ୍ୟାଙ୍କସନ୍ କରିବେ ସେ ସେତେବେଳେ ଓକିଲାତି କାମ କରିପାରିବ। ସେଭଳି ଗୁରୁବାର ଗୁରୁ ଯେ ନିତ୍ୟସିଦ୍ଧ ଗୁରୁ ଯେ ଭଗବାନଙ୍କର ପାର୍ଷଦ, ସେମାନେ ଯେତେବେଳେ ତୁମକୁ ଗୁରୁ ଗୁରୁ ହେବା ପାଇଁ କହିବେ ସେତେବେଳେ ଗୁରୁ କରିପାରିବେ, ସେଇଟା ନ କରିକି ତୁମେ ଯଦି କାହାର ପ୍ରରୋଚନାରେ କର, ତୁମେ ଯେଉଁ ସ୍ତରରେ ଥିବ ତୁମେ ଯାହାକୁ ଶିଷ୍ୟ ରୂପରେ ଗ୍ରହଣ କରିବ ସିଏ ବି ସେଇ ସ୍ତରରେ ରହିବେ, ସେ ଉନ୍ନତି ଭକ୍ତିର ଉନ୍ନତି କରିପାରିବେନି, ବରଂ ତୁମର ପ୍ରତିବନ୍ଧକ ହେବେ। ମହାପ୍ରଭୁ କହିଲେ ତୁମେ ଗୁରୁ ହବ, ତୁମର ଶିଷ୍ୟର ଦ୍ୱାରା ଜଗତ ବ୍ୟାପିବ। ବାସ୍ତବିକ ଗୋପାଳ ଭଟ୍ଟଙ୍କର ଶିଷ୍ୟର ଦ୍ୱାରା ଜଗତରେ ବହୁତ ପ୍ରଚାର ହେଇଛି ମହାପ୍ରଭୁଙ୍କର ବାଣୀ। ମହାପ୍ରଭୁଙ୍କ ପରେ କିଏ ଗୋପାଳ ଭଟ୍ଟଙ୍କର ଶିଷ୍ୟ ହେଲେ ଶ୍ରୀନିବାସ ଆଚାର୍ଯ୍ୟ। ଆମର ଯେଉଁ ପ୍ରଭୁପାଳଜୀ ଯେଉଁ ଗ୍ରନ୍ଥ ବିତରଣ ବୁକ୍ ଡିଷ୍ଟ୍ରିବ୍ୟୁସନ୍ ଯେଉଁଟା ଆଣିଛନ୍ତି ପ୍ରୋସେସ୍, ଏଇଟା ଶ୍ରୀନିବାସ ଆଚାର୍ଯ୍ୟଙ୍କର ପ୍ରୋସେସ୍। ସେ ବହୁତ ଭାଗବତମ ସୁନ୍ଦର କଥା କହିପାରନ୍ତି ଏବଂ ଗ୍ରନ୍ଥ ବିତରଣ କରନ୍ତି। ଚାରି ମାସ ସରିଗଲା, ମହାପ୍ରଭୁ ଭିତରେ ବିଦାୟ ନେଇକି ଯାଉଛନ୍ତି। ଭକ୍ତିରତ୍ନାଙ୍କର ବହୁତ ସୁନ୍ଦର ଭାବରେ ବ୍ୟାଖ୍ୟା ଅଛି, ସେଗୁଡ଼ିକ ବହୁତ ବିସ୍ତାର ବ୍ୟାଖ୍ୟା, କିଭଳି ତିନି ଭାଇ ପ୍ରଭୁଦାନନ୍ଦ ସରସ୍ୱତୀଙ୍କ ସହିତ ମୂର୍ଚ୍ଛା ହେଇ ପଡ଼ୁଛନ୍ତି, କିନ୍ତୁ ଯିବାବେଳେ ଗୋପାଳ ବି ବହୁତ ଦୁଃଖ ଅନୁଭବ କରୁଛନ୍ତି। ମହାପ୍ରଭୁ କହିଲେ ଗୋପାଳ ତୁମେ ଚିନ୍ତା କରନି, ବହୁତ କମ୍ ଦିନ ଭିତରେ ତୁମର ସଂସାର ବନ୍ଧନ ଦଶା ଛୁଟିଯିବ। କିନ୍ତୁ ଗୋପାଳଙ୍କର ମହାପ୍ରଭୁଙ୍କ ପ୍ରତି ପ୍ରେମ ଦେଖିକି ବେଙ୍କଟ ଭଟ୍ଟ ମହାପ୍ରଭୁଙ୍କୁ ଏହି ପୁତ୍ରକୁ ଅର୍ପଣ କରିଦେଲେ। କହିଲେ ପ୍ରଭୁ ଏ ପୁତ୍ର ମୁଁ ଆପଣଙ୍କୁ ଅର୍ପଣ କଲି, ମୁଁ ଚାହୁଁନି ଗୋପାଳଙ୍କୁ ସଂସାର ଭିତରେ ପୁରେଇବା ପାଇଁ, ସେ ଆପଣଙ୍କର ଶିଷ୍ୟ ହେଇକି ରହିବେ, ଭଗବାନଙ୍କର ଭଜନ କରିବେ। ଗୋପାଳଙ୍କୁ ଅର୍ପଣ କରିଦେଲେ ଏବଂ କିଛି ଦିନ ଯାଇଛି, କାରଣ ସେତେବେଳେ ବେଙ୍କଟ ଭଟ୍ଟ ତାଙ୍କର ସ୍ତ୍ରୀ ପତ୍ନୀ ଗୋପାଳଙ୍କର ମା ବହୁତ ବୃଦ୍ଧା ଆଉ ବୃଦ୍ଧ ଅବସ୍ଥାରେ ଥିଲେ। କିଛି ଦିନ ପରେ ଚୈତନ୍ୟ ମହାପ୍ରଭୁଙ୍କର ଚରଣ କମଳକୁ ସ୍ମରଣ କରି ଦୁଇ ଜଣ ତାଙ୍କ ଦେହାନ୍ତ ହେଲେ। ଦୁଇ ଜଣ ତାଙ୍କ ଭଗବାନଙ୍କ ଧାମକୁ ଗଲା ପରେ ଗୋପାଳ ବର୍ତ୍ତମାନ ବୃନ୍ଦାବନକୁ ଚାଲିଲେ। ଗୋପାଳ ଭଟ୍ଟ ଗୋସ୍ୱାମୀ ବୃନ୍ଦାବନରେ ଯାଇକି ପହଞ୍ଚିଲା ବେଳକୁ ମହାପ୍ରଭୁ ଏଣେ ଜାଣିଦେଲେ, ଚୈତନ୍ୟ ଚରିତାମୃତରେ ଯେଉଁ ଅଛନ୍ତି ଦୁଇଟି ଗୋଟିଏ ପଦ ଅଛନ୍ତି, ବହୁତ ଭକ୍ତ ତାଙ୍କୁ ବୁଝିବାଟି ଓଲଟା ହୁଏ, କୃଷ୍ଣ ଯଦି କୃପା କରେନ୍ କୌନ ଭାଗ୍ୟମାନେ ଗୁରୁ ଅନ୍ତର୍ଜାମୀ ରୂପେ ଶିଖାଓ ଆପଣ। ଭକ୍ତମାନେ ଭାବନ୍ତି ଗୁରୁମାନେ ହେଉଛନ୍ତି ଅନ୍ତର୍ଜାମୀ, ଏ ସତ୍ୟ, କିନ୍ତୁ ଗୁରୁଦେବ ଅନ୍ତର୍ଜାମୀ କେତେବେଳେ ହେବେ, କେଉଁ ସ୍ତରରେ ହେବେ, ଯେତେବେଳେ ଗୁରୁଦେବ ମହାଭାଗବତ ସ୍ତରରେ ଥିବେ ସେ ଅନ୍ତର୍ଜାମୀ, ଭଗବାନ ତାଙ୍କ ଅନ୍ତର। ସାଧାରଣ ଗୁରୁ ବି ତିନି ପ୍ରକାର ନା, କନିଷ୍ଠ ଅଧିକାରୀ ଗୁରୁ, ମଧ୍ୟମ ଅଧିକାରୀ ଗୁରୁ, ଉତ୍ତମ ଅଧିକାରୀ ଗୁରୁ। ଯେଉଁମାନେ ଉତ୍ତମ ଅଧିକାରୀ ଗୁରୁ ତାଙ୍କର ଭଗବାନଙ୍କ ସହିତ ପ୍ରତ୍ୟକ୍ଷ ସମ୍ବନ୍ଧ ଅଛି, ଏତେ ସେ ଭଗବତ ଚିନ୍ତାରେ ଭଗବତ ତତ୍ତ୍ୱରେ ଏତେ ତନ୍ମୟ ଅବସ୍ଥାରେ ଥାନ୍ତି, ଭଗବାନ ତାଙ୍କ ନିକଟରୁ ସବୁ ଜିନିଷକୁ ଜଣେଇ ଦିଅନ୍ତି। ଯେମିତି ଆପଣଙ୍କ ଏଇଟା କେମିତି ସମ୍ଭବ, ଏଠି ଯେଉଁ ପଳାଇଛି ଗୁରୁ ମନ୍ତ୍ର
ଅନ୍ତର ଜାମି ରୂପେ ଶିକ୍ଷା ଦେବା ପରେ କୃଷ୍ଣ ଯଦି କୌଣସି ଭାଗ୍ୟବାନ ଜୀବକୁ କୃପା କରନ୍ତି ତାହେଲେ ସେ ଦୁଇ ରୂପରେ ଶିକ୍ଷା ଦିଅନ୍ତି, ଗୁରୁ ଆଉ ଅନ୍ତର୍ଜାମୀ। ଗୁରୁ ରୂପରେ ବାହାରେ ରହିକି ଗୁରୁ ରୂପରେ ଶିଖେଇବେ, ଭିତରେ ଅନ୍ତର୍ଜାମୀ ରୂପରେ ଶିଖେଇବେ। କିନ୍ତୁ ଗୁରୁ କେତେବେଳେ ଅନ୍ତର୍ଜାମୀ ହେଇପାରିବେ? ଏଇ ଚୈତନ୍ୟ ମହାପ୍ରଭୁ ଅନ୍ତର୍ଜାମୀ ଜାଣିଦେଲେ, ଗୋପାଳ ଭଟ୍ଟ କଲେଣି। ଭଗବାନଙ୍କର ସହିତ ଯାହାଙ୍କର ପୂର୍ଣ୍ଣ ସମ୍ବନ୍ଧ ଥାଏ, ଯେ କୃଷ୍ଣଙ୍କୁ ଯାହା ମହାଭାଗବତଙ୍କର ଲକ୍ଷଣରେ କହୁଛନ୍ତି, ଭାଗବତୋତ୍ତମ ଲକ୍ଷଣରେ ନବଯୁଗନ୍ଦ୍ର ସମ୍ବାଦରେ ଅଛନ୍ତି, ଯେ କ୍ଷଣେ ନିମିଷେ ଲବ ବି କୃଷ୍ଣଙ୍କ ଛଡ଼ା ସଂସାରରେ କୌଣସି କଥା କୁହେ ନା କି କୌଣସି କଥା ଭାବନା ନଥାଏ। ସେଠି ମହାଭାଗବତ ଉତ୍ତମ, କେବଳ କୃଷ୍ଣ ଚିନ୍ତନ, ତାଙ୍କର କୃଷ୍ଣଙ୍କ ସହିତ ଐକ୍ୟ ଭାବ ଅଛି। ସେ ଜାଣିଦେବେ କୃଷ୍ଣ କ'ଣ ଇଚ୍ଛା କରୁଛନ୍ତି, କ'ଣ ଚାହୁଁଛନ୍ତି। ଆପଣ କହିବେ ଏଇଟା କେମିତି ସମ୍ଭବ? ଆପଣ ଗାଁ ଗାଉଁଲେ ଦେଖିଛନ୍ତି ନା, ଜଣେ ମା ତା ପୁଅ ଯଦି କେଉଁଠି ବାହାରକୁ ପଳାଇଥିବ, ସେ ତାର ପୁଅକୁ ଏତେ ଚିନ୍ତା କରୁଛି, ତା ପୁଅ ଖାଇଲା ବେଳେ ତାର କ'ଣ କୁହନ୍ତି ଗୋଟେ, ତାର ଚିନ୍ତା ଆସେ, ସେ ଖାଇପାରେ ନା, ଭୋଜନ କରିପାରେ ନା, ଛିଙ୍କ କ'ଣ ଛିଙ୍କ ନା କ'ଣ କୁହନ୍ତି ଗୋଟେ ଆସେ ତାର, ସେ ସବୁ ଜାଣିପାରେ। ସେ ଘରକୁ ପଚାରିବ, ମା ମୋତେ କ'ଣ, ଓ ମୋ କିଏ ବୋଧେ ଭାବୁଛି ମୋ ବିଷୟରେ, ବୋଧେ ମା ମୋ ବିଷୟରେ ଭାବୁଛି। ସେଠି ମାଆକୁ ପଚାରିବ, ମା ମୁଁ ଏତେ ଦିନ ମୁଁ ଖାଉଥିଲି ଏମିତି, ନା ନା ହଁ ମୁଁ ବହୁତ ସେଦିନ ଭାବୁଥିଲି ତୋ କଥା। କାରଣ ଏ ଦୈହିକ ସମ୍ପର୍କଟା ଏତେ ଘନିଷ୍ଠ ହେଇଯାଉଛି, ଗୋଟେ ଦୈହିକ ସମ୍ପର୍କଟା ପ୍ରେମ ଦ୍ୱାରା ପୁତ୍ର ବହୁତ ଦୂରରେ ଅଛି, କିନ୍ତୁ ପରମାତ୍ମା କନେକ୍ସନ୍ କରିଦେଉଛନ୍ତି ଭାବଟାକୁ। ନା ପରମାତ୍ମା ସେ ସମାନ ପରମାତ୍ମା ମାଙ୍କ ଅଛନ୍ତି, ଆଉ ପୁଅର ଅନ୍ତର ଅଛନ୍ତି, ସେଭଳି ସମାନ ପରମାତ୍ମା ଗୁରୁ ଅନ୍ତର ଅଛନ୍ତି, ଶିଷ୍ୟ ଅନ୍ତର ଅଛନ୍ତି। ଆଉ ସେଇ ଭଗବାନ ଯେତେବେଳେ ଶିଷ୍ୟର ସମ୍ବନ୍ଧକୁ ଗୁରୁଙ୍କୁ ଜଣେଇବେ, ତାହେଲେ ଭଗବାନଙ୍କ ସହିତ ସେଭଳି କନେକ୍ଟିଭ ଥିଲେ ପ୍ରେମରେ ଜାଣିବ। ଗୁରୁ ସେତେବେଳେ ଅନ୍ତର୍ଜାମୀ ହେଇପାରିବେ ଯେତେବେଳେ କୃଷ୍ଣଙ୍କ ଚିନ୍ତା ଛଡ଼ା କୃଷ୍ଣଙ୍କ ସହିତ ତଲ୍ଲୀନ ଅବସ୍ଥାରେ ଥିଲେ। ମହାପ୍ରଭୁ ଜାଣିଦେଲେ, ଗୋପାଳ ଯାଇ ପହଞ୍ଚିଲେ, ମହାପ୍ରଭୁ ନୀଳାଚଳରେ ଅଛନ୍ତି, ଭକ୍ତମାନଙ୍କୁ ପଚାରୁଛନ୍ତି, ଆରେ ବହୁତ ଦିନ ହେଇଗଲା କାହିଁ ରୂପସନାତନ କିଛି ଖବର ପଠେଇ ନାହାନ୍ତି। ଗୁରୁ କେବଳ ମନ୍ତ୍ର ଦେଇକି ଶିଷ୍ୟକୁ, ଭକ୍ତି ସିଦ୍ଧାନ୍ତ ଠାକୁର ପ୍ରଭୁପାଦ ମହାରାଜଙ୍କର ବାଣୀକୁ ଗୁରୁଦେବ କୁହନ୍ତି, ଗୁରୁ କେବଳ କିଛି ଶିଷ୍ୟ ଗ୍ରହଣ କରିବା ପାଇଁ କେବଳ ମନ୍ତ୍ର ଦିଅନ୍ତିନି, ମନ୍ତ୍ରଦାତା ଗୁରୁ ବହୁତ, କିନ୍ତୁ କୃଷ୍ଣ ପ୍ରଦାତା ଗୁରୁ। ସେ ଭକ୍ତି ପଥରେ କିଭଳି ଚାଲିବେ ଏ ବ୍ୟବସ୍ଥା କରିବା ଗୁରୁ ସଂସାର ଦୁର୍ଲଭ। ଶିବଜୀ ପାର୍ବତୀଙ୍କୁ ସେ କଥା କହୁଛନ୍ତି, ସତୀ ସଂସାର ତାପ ହାରକ ଗୁରୁ ଏ ସଂସାରରେ ବଡ଼ ଦୁର୍ଲଭ, କିନ୍ତୁ ବୀତ ହାରକ ଗୁରୁ ସଂସାରରେ ବହୁତ ଅଛନ୍ତି। ଶିଷ୍ୟର ଧନକୁ ଅପହରଣ କରିବା ଗୁରୁ ବହୁତ ଅଛନ୍ତି, କିନ୍ତୁ ଶିଷ୍ୟର ତାପକୁ ହରଣ କରିବା ଗୁରୁ ଦୁର୍ଲଭ। ମହାପ୍ରଭୁ ସବୁ ସମୟରେ ଏଇ ଚିନ୍ତା କରନ୍ତି, ମୋ ରୂପ ସନାତନ କ'ଣ କରୁଛନ୍ତି। ଆଉ ରୂପ ସନାତନ କହିଥିଲେ, ତୁମେ ପତ୍ର ପଠେଇବ ସବୁବେଳେ, ମୁଁ ଜାଣିବା ପାଇଁ ଚାହୁଁଛି ତୁମର କ'ଣ ଅବସ୍ଥା ହେଲା ବ୍ରଜରେ। କେହି ଯଦି ବୃନ୍ଦାବନ ଅଛନ୍ତି, ମହାପ୍ରଭୁ ଯାଇ ନିଜେ ପହଞ୍ଚିଯାନ୍ତି ତାଙ୍କ ନିକଟ, ମୋ ରୂପ ସନାତନ ଭଲ ଅଛନ୍ତି, କେମନେ ଆଛ ଏ ମୋର ରୂପ ସନାତନ, କେମନେ ଆଛ ଏ ମୋର ଶ୍ରୀ ବୃନ୍ଦାବନ, ମୋ ବୃନ୍ଦାବନ ଧାମ କେମିତି ଅଛନ୍ତି, ମୋ ରୂପ ସନାତନ କେମିତି ଅଛନ୍ତି, କେମିତି ବୈରାଗ୍ୟ ତାଙ୍କର ଅଛି, କେମିତି ଭଜନ ଅଛି, ସବୁ ଟିକନିକ ପଚାରନ୍ତି। ଗୋଟେ ହେବି ଟ୍ୟାକ୍ ଶିଷ୍ୟ ଗ୍ରହଣ କରିବା ମାନେ ଶିଷ୍ୟର ସମ୍ପୂର୍ଣ୍ଣ ଦାୟିତ୍ୱ ଆପଣଙ୍କୁ ନେବାକୁ ପଡିବ। ତାର ଭଜନ ଶିଥିଳ ହେଲେ ସେ ଦୁସରା କଥା ଭଗବାନଙ୍କୁ ପାଇବନି, କିନ୍ତୁ ସେ ଯଦି ଭକ୍ତି ପଥରେ ବିଚ୍ୟୁତ ହେଇଯିବ, ଭକ୍ତି ପଥରେ ରହି କିଛି ଭୁଲ କର୍ମ କରିବ, ତାର ଦାୟୀ ସମ୍ପୂର୍ଣ୍ଣ ଗୁରୁ ହେବେ। ତାର ଦାୟିତ୍ୱ ଯେହେତୁ ଗୁରୁଦେବ ନେଇଛନ୍ତି, ତା ପାପର ପ୍ରତିକ୍ରିୟାକୁ ସବୁ ଗୁରୁଦେବଙ୍କୁ ଭୋଗିବାକୁ ପଡିବ। ସେଥିପାଇଁ ସିଏ ସବୁବେଳେ ଚାହିଁବେ ଶିଷ୍ୟ କିଭଳି ପରମାର୍ଥିକ ଉନ୍ନତି କରୁ। ମହାପ୍ରଭୁ ଭକ୍ତମାନଙ୍କୁ କହୁଛନ୍ତି, ବହୁ ଦିନ ହେଇଗଲା ବ୍ରଜର ସମ୍ବାଦ ମୁଁ ପାଇନି, କ'ଣ ଏମିତି କାହିଁକି ଏମିତି ହେଇଛି। ଗୋପାଳ ଯାଇ ପହଞ୍ଚନ୍ତି ରୂପ ସନାତନଙ୍କ ନିକଟରେ, ସାଙ୍ଗେ ସାଙ୍ଗେ ଜଣେ ପତ୍ର ନେଇକି ପତ୍ରକାର ଆସିକି ପହଞ୍ଚିଗଲା, କାରଣ ରୂପ ସନାତନ ସେ ପତ୍ରରେ ଲେଖିଛନ୍ତି, ପ୍ରଭୁ ଗୋପାଳ ଭଟ୍ଟ ଆସି ଆମ ନିକଟରେ ପହଞ୍ଚନ୍ତି। ମହାପ୍ରଭୁ ନୀଳାଚଳ ଲାଗି ଜାଣିଦେଲେଣି, ମହାପ୍ରଭୁ ଜାଣିଛନ୍ତି ଯେ ଗୋପାଳ ଭଟ୍ଟ ବର୍ତ୍ତମାନ ଯାଇକି ପହଞ୍ଚିଲେଣି ବୃନ୍ଦାବନରେ, କିନ୍ତୁ ରୂପ ସନାତନ ମୋ ନିକଟକୁ ଖବର ଦେବା ଦରକାର ନା, ମୁଁ ତାଙ୍କୁ କହିବି ସେ କିଭଳି ଗୋପାଳ ଭଟ୍ଟକୁ ରଖିବେ। ଠିକ ସେ ସମୟରେ ପତ୍ର ଧରିକି ପତ୍ରୀ ଜଣେ ଆସିକି ପହଞ୍ଚିଲା, ରୂପ ସନାତନ ସେଥିରେ ଲେଖିଛନ୍ତି, ପ୍ରଭୁ ଗୋପାଳ ଭଟ୍ଟ ଆସିକି ଆମ ନିକଟରେ ପହଞ୍ଚନ୍ତି। ମହାପ୍ରଭୁ ସେଇ ଲୋକ ଦ୍ୱାରା ପତ୍ର ଲେଖିକି ପଠାଉଛନ୍ତି ବର୍ତ୍ତମାନ। ଦେଖ ରୂପ ସନାତନ
ଏଇ ମହାପ୍ରଭୁ ଛଅ ଜଣଙ୍କୁ ଏଇ ଷଡ଼ଗୋସ୍ୱାମୀଙ୍କୁ ଭାଇ ସମ୍ବନ୍ଧ ସବୁ ଯୋଡ଼ି ଦେଇଥିଲେ। ଯେତେବେଳେ ଆପଣ ଗୌଡ଼ିଆ ଶାସ୍ତ୍ର ସବୁ ପଢିବେ, ମହାପ୍ରଭୁ ସିଧା କହିଲେ ଇଏ ତୁମର ଭାଇ, ତୁମେ ଭାତୃ ଦୃଷ୍ଟିରେ ଦେଖିବ। ଲିଖଇ ପତ୍ରିତେ ପ୍ରିୟ ରୂପ ସନାତନ, ଲିଖଇ ପତ୍ରିତେ ପ୍ରିୟ ରୂପ ସନାତନେ, ପାଇଲ ଆନନ୍ଦ ଗୋପାଲ ଆଗମନେ, ପାଇଲ ଆନନ୍ଦ ଗୋପାଲ ଆଗମନେ, ନିଜ ଭ୍ରାତା ସମ ଭଟ ଗୋପାଲ ଜାଣିବେ, ନିଜ ଭ୍ରାତା ସମ ଭଟ ଗୋପାଲ ଜାଣିବେ, ମଧ୍ୟେ ମଧ୍ୟେ ଶୁଭ ସମାଚାର ପଠାଇବେ, ମଧ୍ୟେ ମଧ୍ୟେ ଶୁଭ ସମାଚାର ପଠାଇବେ।
ବହୁତ ଖୁସି ହେଲି। ଗୋପାଳ ଭଟ୍ଟ ବର୍ତ୍ତମାନ ଯାଇଛନ୍ତି ବୃନ୍ଦାବନକୁ, ପତ୍ର ଲେଖୁଛନ୍ତି ମହାପ୍ରଭୁ, ହେ ପ୍ରିୟ ରୂପ ସନାତନ, ମୁଁ ଗୋପାଳ ଭଟ୍ଟ ବୃନ୍ଦାବନକୁ ତୁମ ନିକଟ ଯାଇ ପହଞ୍ଚନ୍ତି, ମୁଁ ବହୁତ ଖୁସି ଅଛି। ନିଜ ଭ୍ରାତା ସମ ଗୋପାଳ ଭଟ୍ଟକୁ ଜାଣିବେ, ନିଜର ଭାଇ ଭଳି ଗୋପାଳ ଭଟ୍ଟକୁ ରଖିବ, ଆଉ ମଧ୍ୟ ମଧ୍ୟ ଶୁଭ ସମାଚାର ପଠାଇବେ। ମଝିରେ ମଝିରେ ଶୁଭ ସମାଚାର ବିଗ୍ରହ ପ୍ରକାଶ, ଶୁଭ ସମାଚାର ମାନେ ବିଗ୍ରହ ପ୍ରକାଶ କି ଗ୍ରନ୍ଥ ପ୍ରକାଶ କି ଭଗବତ ଲୀଳା ଦର୍ଶନ, ଏଗୁଡ଼ିକ ମୋ କତି ଜଣେଇବ ତୁମେ। ରୂପ ସନାତନ ସବୁବେଳେ ପତ୍ର ଦେଇକି ପଠାଉଥିଲେ ସବୁବେଳେ ମହାପ୍ରଭୁ, ପ୍ରଭୁ ଗୋବିନ୍ଦ ପ୍ରକଟ ହେଲେ, ଗୋପୀନାଥ ପ୍ରକଟ ହେଲେ, ମଦନ ମନ ଯାହା ଯାହା ହଉଥିଲେ ସବୁ ଲୀଳା। କିନ୍ତୁ ମହାପ୍ରଭୁ ଚିନ୍ତା କଲେ, ଯେହେତୁ ଗୋପାଳ ଭଟ୍ଟ ଆସିଛନ୍ତି, ମୁଁ ତାଙ୍କ ପାଇଁ କିଛି ଗୋଟେ କୃପା ଜିନିଷ ପଠେଇବି। ଆପଣ ଆଜି ବି ଗଲେ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର ସେ ସମାଧିରେ ଆଜି ବି ତିନୋଟି ମହାପ୍ରଭୁଙ୍କର ଜିନିଷ ଅଛନ୍ତି। ଆମର ସେଠି ଓଡ଼ିଆ ଗଞ୍ଜାମ ବାବା ଜଣେ ଅଛନ୍ତି, ଆମେ ତ 20-30 ବର୍ଷ ହେଲା ଆମେ ଦେଖିଲୁଣୁ, ଏବେ ଏବେ ବି ଗତ ବର୍ଷ ବି ଥିଲେ। ତିନୋଟି ଜିନିଷ ମହାପ୍ରଭୁ ଭକ୍ତମାନଙ୍କୁ ପଚାରୁଛନ୍ତି, ଗୋପାଳ ଭଟ୍ଟ ପାଇଁ କ'ଣ ପଠେଇବା, କିଛି ପ୍ରସାଦ ଦ୍ରବ୍ୟ ପଠେଇବା, କାରଣ ତାକୁ ସ୍ମରଣ କରିକି ମୋର କୃପା ଆଶୀର୍ବାଦ ଗୋପାଳ ଭଟ୍ଟ ଉପରେ ଅଛି ବୋଲି ଗୋପାଳ ସବୁବେଳେ ଅନୁଭବ କରିବେ। ତେଣୁ ମହାପ୍ରଭୁ ଭକ୍ତମାନଙ୍କୁ ପଚାରୁଛନ୍ତି କ'ଣ ପଠେଇବା କୁହନ୍ତୁ। କୌଣସି ଭକ୍ତ କିଛି ଆଉ ନିର୍ଦ୍ଧାରଣ କରିପାରୁନାହାନ୍ତି, ଗୋପାଳଙ୍କ ପାଇଁ ପ୍ରଭୁ କ'ଣ ପଠେଇବେ, ପ୍ରଭୁ ତ କାହାକୁ କିଛି ଏମିତି କୁହନ୍ତିନି, ଗୋପାଳ ପାଇଁ ଏତେ କାହିଁକି ବ୍ୟାକୁଳ ହେଉଛନ୍ତି। ହରେ କୃଷ୍ଣ। ମହାପ୍ରଭୁ ଭକ୍ତମାନଙ୍କୁ କହୁଛନ୍ତି, ଦେଖ ମୁଁ ତ ଦରିଦ୍ର ସନ୍ନ୍ୟାସୀ ଲୋକ, ସନ୍ନ୍ୟାସୀ ଆଉ କ'ଣ ଦବ କାହାକୁ, ଇ ପ୍ରେମ ବିଳାସର କଥା। ଦରିଦ୍ର ସନ୍ନ୍ୟାସୀ କିଛୁ ନାହିଁ ମୋର ଧନ, ଦରିଦ୍ର ସନ୍ନ୍ୟାସୀ କିଛୁ ନାହିଁ ମୋର ଧନ, ସବେ ଡୋର ଆଛେ ମୋର ବସିତେ ଆସନ, ସବେ ଡୋର ଆସନ। ଦୁଇଟି ଜିନିଷ ମୁଁ ଭୁଲ କହିଲି, ତିନୋଟି, ଦୁଇଟି ଜିନିଷ ପଠେଇଥିଲେ, କହିଲେ ମୁଁ ଦରିଦ୍ର ସନ୍ନ୍ୟାସୀ ଲୋକ ଆଉ ମୋ ପାଖରେ ଧନ କ'ଣ ଅଛି। ବାସ୍ତବିକ ସନ୍ନ୍ୟାସୀ ମାନେ ହିଁ ତ୍ରିଦଣ୍ଡୀ ଭିକ୍ଷୁ, ଏବଂ ଆଜି ବି ସେ ଟର୍ମ ଗୌଡ଼ୀୟ ସମ୍ପ୍ରଦାୟର ଲାଗେ, ତ୍ରିଦଣ୍ଡୀ ଭିକ୍ଷୁ, କାୟ ମନ ବାକ୍ୟରେ କେବଳ କୃଷ୍ଣଙ୍କୁ ସ୍ମରଣ ଆଉ ସେ ଭିକ୍ଷୁକ। ମହାପ୍ରଭୁ ବାରମ୍ବାର ବାରମ୍ବାର ଭିକ୍ଷୁକ ଶବ୍ଦ ସନ୍ନ୍ୟାସ ପାଖରେ ଲଗେଇଛନ୍ତି, ଚୈତନ୍ୟ ଲଖାଯାଇଛି। କଳିଯୁଗରେ ବିପରୀତ ହବ, କଳିଯୁଗ ଭବିଷ୍ୟତବାଣୀରେ ରଚନା କରାଯାଇଛି, କଳିଯୁଗରେ ସବୁ ବିପରୀତ ହେଇଯିବ। ସନ୍ନ୍ୟାସ ଅର୍ଥ ଲୋଲୁପାହା, ସୁଖଦେବ ଜାଣନ୍ତି, ଲେଖିଦେଇଛନ୍ତି ସନ୍ନ୍ୟାସୀମାନେ ଅର୍ଥ ଲୋଲୁପ ହେଇଯିବେ, ବ୍ରହ୍ମଚାରୀ ଗୃହତଳ୍ପଦା, ବ୍ରହ୍ମଚାରୀ ମାନେ ଗୁରୁତଳ୍ପଗାମୀ ହେବେ, ଗୃହସ୍ଥା ପରିମୋଚକା, ଏମିତି ଶବ୍ଦ। ଗୃହସ୍ଥ ମାନେ କେବଳ ଉଦର ଭରଣ କରିକି ସେମାନେ ଭିକ୍ଷା ବୃତ୍ତିରେ ଚଳିବେ, ସେମାନେ ସନ୍ନ୍ୟାସୀ ବୃତ୍ତି କରିବେ, ସେମାନେ ଟଙ୍କା ମାଗିବା ପାଇଁ ଯିବେ। କଳିଯୁଗର ଭବିଷ୍ୟତରେ ଲେଖାଯାଇଛି, କଳିଯୁଗରେ ଏହା ହେବ। ଯଦି ଆମେ ମହାପ୍ରଭୁଙ୍କର ଧାରାକୁ ଠିକ୍ ଠିକ୍ ଭାବେ ପାଳନ ନ କରିବା, କଳିଯୁଗର ଧର୍ମ ଆମ ଉପରେ ଲାଗୁ ହେଇଛି। କାରଣ ଏଇ ମହାଭାଗବତଙ୍କର ବାଣୀ, ଭାଗବତଙ୍କର ବାଣୀ, ଆଉ ମହାଭାଗବତ ସୁଖଦେବ କହୁଛନ୍ତି, ଯଦି କେହି ସନ୍ନ୍ୟାସୀ ମହାପ୍ରଭୁଙ୍କ ଧର୍ମକୁ ପାଳନ ନ କରେ, ସେ ଅର୍ଥ ଲୋଲୁପା ହେଇଛି, ଲେଖା ହେଇଛି। ସେ ମହାପ୍ରଭୁ ସନ୍ନ୍ୟାସ ମାନେ କେବଳ ଦଣ୍ଡ, ମହାପ୍ରଭୁ ଦଣ୍ଡ ଯାଇ ଦଣ୍ଡ ଖଣ୍ଡେ ଥିଲା, ସେ ଦଣ୍ଡ ଭାଙ୍ଗିଦେଲେ ନିତ୍ୟାନନ୍ଦ ପ୍ରଭୁ। କେବଳ କନ୍ଥା, କାନ୍ଧରେ ଖଣ୍ଡେ କନ୍ଥା, ଗୋଟେ କମାଣ୍ଡ ବଡ଼, ବାସ୍, ଏଇ ସନ୍ନ୍ୟାସ ଧର୍ମ। ସେଥିରେ ପ୍ରଭୁପାଦ ମନା କରୁଛନ୍ତି, ଆଉ ପ୍ରଭୁପାଦ ସନ୍ନ୍ୟାସ ଅଲଗା ମଠର ଭକ୍ତମାନେ ଆମର ଇସ୍କନକୁ କ୍ରିଟିସାଇଜ୍ କରନ୍ତି, କାହିଁ ସ୍ୱାମୀ ମହାରାଜ କାହିଁକି ସନ୍ନ୍ୟାସୀ ନାମ ଦେଇନାହାନ୍ତି। ପ୍ରଭୁପାଦ ଯେ ଆପଣ ମୋତେ କି ଭାଗବତ ପଢ଼ିବେ, ଏ ନାରଦ ବ୍ୟାସଙ୍କର କନ୍ଭରସେସନରେ ପ୍ରଥମ ସ୍କନ୍ଦର, ସେଥିରେ ପ୍ରଭୁପାଦ ସ୍ପଷ୍ଟ ଲେଖିଛନ୍ତି, ମୁଁ କାହିଁକି କାହାକୁ ସନ୍ନ୍ୟାସ ନାମ ଦଉନି, ଚୈତନ୍ୟ ମହାପ୍ରଭୁ ସନ୍ନ୍ୟାସ ନାମ ନେଇନାହାନ୍ତି, ଶ୍ରୀକୃଷ୍ଣ ଚୈତନ୍ୟ। ଚୈତନ୍ୟ ମହାପ୍ରଭୁ ନାମ କୌଣସି ଶୟାରୁ ସନ୍ନ୍ୟାସ ନାମ ଅଛି ତା ଭିତରେ ନାହିଁ, ତାଙ୍କର ନାମ ସେ ବ୍ରହ୍ମଚାରୀ ନାମ। ଆଉ ପ୍ରଭୁପାଦ କହୁଛନ୍ତି ଏଟା ହଉଛି ପ୍ରାକ୍ଟିକାଲ, ଇଟ୍ ଇଜ୍ ପ୍ରାକ୍ଟିକାଲ, ଇଟ୍ ଇଜ୍ ଟୁ ଇମ୍ପସିବୁଲ ଫର୍ ଏ ଜେନୁଇନ୍ ମ୍ୟାନ୍ ଟୁ ବିକମ୍ ପରଫର୍ମ ଦି ସନ୍ନ୍ୟାସ ଆକ୍ଟିଭିଟିଜ୍। ପ୍ରଭୁପାଦ କହୁଛନ୍ତି ଦୋଜ୍ ଆର୍ ଭେରି ହାଇଲି ଡିଭୋଟିଜ୍, ଷ୍ଟାଣ୍ଡାର୍ଡ ଡିଭୋଟିଜ୍, ସେମାନେ କେବଳ ସନ୍ନ୍ୟାସ କଳିଯୁଗର ହେଇପାରିବେ। ସେଥିପାଇଁ ମୁଁ ଯାହାଙ୍କୁ ସବୁ ସନ୍ନ୍ୟାସ ଦେଇଛି, ମୁଁ ତାଙ୍କୁ ସବୁ ବ୍ରହ୍ମଚାରୀ ନାମ ଦେଇଛି, କାରଣ ଚୈତନ୍ୟ ମହାପ୍ରଭୁଙ୍କର ପଦାଙ୍କ ଅନୁସରଣ କରି ମୁଁ କେବଳ ପ୍ରଚାର ପାଇଁ ମାନଙ୍କୁ ସନ୍ନ୍ୟାସ ଦେଇଛି, କିନ୍ତୁ ପ୍ରାକ୍ଟିକାଲି କଳିଯୁଗରେ ସନ୍ନ୍ୟାସ ଧର୍ମ ରଖିବା ଇମ୍ପସିବୁଲ। ପ୍ରଭୁପାଦ ଲେଖିଛନ୍ତି ସ୍ପଷ୍ଟ, ମହାପ୍ରଭୁ ଯେଉଁ ଷ୍ଟାଣ୍ଡାର୍ଡରେ ସନ୍ନ୍ୟାସ ଧର୍ମ ରଖିଛନ୍ତି, କଳିଯୁଗରେ ରଖି ହେବନି। ମହାପ୍ରଭୁ କେବେ ପାଦରେ କିଛି ପିନ୍ଧି ନାହାନ୍ତି, କେବେ ନାହିଁ। ସନ୍ନ୍ୟାସୀ ଯାନବାହନର ଜୀବନୀ, ସନ୍ନ୍ୟାସୀ ଭୂମିରେ ଶୟନ କରିବ, ସନ୍ନ୍ୟାସୀ ଛତା ଧରିବନି, ସନ୍ନ୍ୟାସୀ ନାରୀ ସାଙ୍ଗରେ ବାର୍ତ୍ତାଳାପ କରିବନି। ସନ୍ନ୍ୟାସୀର ଯେଉଁ ଧର୍ମ ଗୁଡ଼ିକ ଅଛି ବହୁତ କଠୋର ଧର୍ମ, କେବଳ ପ୍ରଚାର ପାଇଁ ଆମର ପ୍ରଭୁପାଦ କହୁଛନ୍ତି ମୁଁ ଏ ଯେଉଁ ସନ୍ନ୍ୟାସ ଦେଇଛି କେବଳ ପ୍ରଚାର ପାଇଁ, କାରଣ ବର୍ଣ୍ଣାଶ୍ରମ ଧର୍ମରେ ସନ୍ନ୍ୟାସ ହେଲେ ଶ୍ରେଷ୍ଠ। ତ ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ତିନି ଜଣଙ୍କୁ ଶୃଙ୍ଖଳିତ କରିବେ, ଆଟଲିଷ୍ଟ ଜଣେ ଲିଡର ରହିବା ଦରକାର। ତେଣୁ ଚୈତନ୍ୟ ମହାପ୍ରଭୁଙ୍କର ପଦାଙ୍କ ଅନୁସରଣ କରି ମୁଁ ଏମାନଙ୍କୁ ସମସ୍ତଙ୍କୁ ବ୍ରହ୍ମଚାରୀ ନାମ ଦେଇଛି। ଆଉ ସନ୍ନ୍ୟାସର ପ୍ରକୃତ ଧର୍ମ ହେଉଛି, କେବଳ ପ୍ରକୃତ ଧର୍ମ ହେଉଛି ପ୍ରେମ ଧର୍ମ। ଚୈତନ୍ୟ ମହାପ୍ରଭୁ ତାଙ୍କ ମାଙ୍କୁ କହିଥିଲେ, ସନ୍ନ୍ୟାସୀର କିବା କାଜ ପ୍ରେମ ମୋର ଧନ, ସନ୍ନ୍ୟାସ କାଲତେ ମୋର ଛନ୍ନ ହୋଇଲ ମନ। ମା, ମୋର ସନ୍ନ୍ୟାସ ନେବା କିଛି ଆବଶ୍ୟକ ନାହିଁ, ଲୋକମାନେ ସନ୍ନ୍ୟାସ ନିଅନ୍ତି କାୟ ମନ ବାକ୍ୟରେ, କାୟ ମନ ବାକ୍ୟର ତିନିଟା ଜାଗାରେ ଲଗେଇବେ, କାୟ ମନ ବାକ୍ୟ କୃଷ୍ଣଙ୍କୁ କୃଷ୍ଣ ଚିନ୍ତା, କାୟରେ କୃଷ୍ଣ ସେବା, ମନରେ କୃଷ୍ଣ ଚିନ୍ତା, ବାକ୍ୟରେ କୃଷ୍ଣ କଥା। ଆଉ ଏଇ କାୟ ମନ ବାକ୍ୟ ତିନିଟାରେ ଲାଗିବ, ପୁଣି କାୟରେ ସଂସାରର କୌଣସି କର୍ମ ନାହିଁ, ମନରେ ସଂସାରରେ କୌଣସି ଚିନ୍ତନ ନାହିଁ, ବାକ୍ୟରେ ସଂସାରର କୌଣସି ବାର୍ତ୍ତା ନାହିଁ। କେବଳ କାୟ ମନ ବାକ୍ୟ ତ୍ରିଦଣ୍ଡ ଧାରଣ କଲେ ଏ ତିନୋଟି କାମ କରିବାକୁ ପଡ଼ିବ ତା ନାହିଁ, ସଂସାର ତିନିଟା ଜିନିଷକୁ ଛାଡ଼ିବାକୁ ପଡ଼ିବ, ହରିଙ୍କର ତିନିଟା ଜିନିଷକୁ ଯୋଡ଼ିବାକୁ ପଡ଼ିବ। ମହାପ୍ରଭୁ କହିଲେ ମୋର କିଛି ଧନ ନାହିଁ, ମୁଁ ଗୋପାଳ ଭଟ୍ଟଙ୍କ ପାଇଁ କେବଳ ବସିବା ପାଇଁ ଆସନ ଆଉ ଡୋର, ଡୋର ଜଗନ୍ନାଥଙ୍କ ଡୋର କି କାହା ଡୋର, ଆଉ ମୁଁ ଖୋଜିଲି ପୁଣି ମିଳିଲାନି। ସେ ଡୋର ଆଜି ବି ଅଛନ୍ତି, ଦେଖିବେ ଗୋପାଳ ଭଟ୍ଟଙ୍କ ସମାଧିରେ ବେକର ଲାଗିଥିବ ଡୋରଟା। ଆଉ ଆସନ ବାବାଙ୍କୁ ପଚାରିଲେ କହିବେ ଆସନ କେଉଁଠି ଅଛନ୍ତି, ମହାପ୍ରଭୁ ଦୁଇଟା ପଠେଇଲେ ସେ ପତ୍ରୀ ହାତରେ, ଇ ପତ୍ରୀ ଯାଇକି ଯିଏ ପତ୍ର ନେଇକି ଗଲେ ସେ ଯାଇକି ଯେତେବେଳେ ପହଞ୍ଚିଲେ ବୃନ୍ଦାବନରେ, ରୂପ ସନାତନ ସେତେବେଳେ ଗୋପାଳ ଭଟ୍ଟଙ୍କ ପାଖରେ ଅଛନ୍ତି, ତେଣୁ ଇ ପତ୍ରୀ ନେଇକି ସେଟାକୁ ରୂପ ସନାତନକୁ ଦେଲେ। ମହାପ୍ରଭୁ ରୂପ ସନାତନଙ୍କ ପାଖକୁ ସମ୍ବାଦ ପଠେଇଛନ୍ତି, ରୂପ ସନାତନ କ'ଣ କହିଲେ ନା ଗୋପାଳ ଭଟ୍ଟଙ୍କୁ ଦେଲେ, କହିଲେ ଗୋପାଳ ଭଟ୍ଟ ଭାଗ୍ୟବାନ, ମହାପ୍ରଭୁ ତୁମ ପାଇଁ ଆସନ ପଠେଇଛନ୍ତି ଆଉ ଡୋର। ସେ ପତ୍ରରେ ଲେଖିଛନ୍ତି ତୁମେ ଯେତେବେଳେ ଭଗବାନଙ୍କର ଭଜନ କରିବ, ସ୍ମରଣ କରିବ ଆଉ ହରି କଥା କହିବ, ଏ ଆସନରେ ବସିକି କହିବ। ତେଣୁ ରୂପ ସନାତନ ରୂପ ଗୋସ୍ୱାମୀ ପ୍ରଭୁଙ୍କୁ ପ୍ରଭୁଙ୍କର ବାର୍ତ୍ତାକୁ ବର୍ତ୍ତମାନ ଗୋପାଳ ଭଟ୍ଟଙ୍କୁ କହିବେ। ଗୋପାଳ
ଜୟ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ସୁଦର୍ଶନ ଦେବ କି ଜୟ ଶିଲ ପ୍ରଭୁପାଲ ଶିଲ ଗୁରୁଦେବ କି ଜୟ ନିତାଇ ଗୌର ପ୍ରେମାନନ୍ଦେ ହରି ହରି।
ଆଉ ସନାତନ ଗୋସ୍ୱାମୀ ତ ଗୋସ୍ୱାମୀ ମାନଙ୍କର ଗୁରୁ, ବୟସ୍କର ବି ଗୁରୁ, ସବୁଥିରେ ବି ଗୁରୁ। ସେ ସନାତନ କହୁଛନ୍ତି ଗୋପାଳ ଭଟ୍ଟ, ଗୋପାଳ ଏ ଯୋଉ ଆସନ ମହାପ୍ରଭୁ ବସେଇଛନ୍ତି, ତୁମେ କଥା କାଳରେ ଆସନରେ ବସିକି କଥା କହିବ, କଥା କାଳରେ ତୁମେ ଆସନରେ ବସିକି କଥା କହିବ। ସନାତନ କହେ ସୁନ ଭଟ ଗୋସାଇଁ, ସନାତନ କହେ ସୁନ ଭଟ ଗୋସାଇଁ, କଥାର କାଲେ ବସିବା ଆସନେ ଦୋଷ ନାହିଁ, କଥା କାଲେ ବସିବା ଆସନେ ଦୋଷ ନାହିଁ, ପ୍ରଭୁରେ ଆସନେ ଆମି କେମାନେ ବସିବ, ଆଜ୍ଞା ଦିଆଛେ ନା ପ୍ରଭୁ କେ ମନେ ଉପେକିବ, ଆଜ୍ଞା ଦିଆଛେ ନା ପ୍ରଭୁ କେ ମନେ ଉପେକିବ। ବଡ଼ ବିଷମ ପରିସ୍ଥିତିରେ ପଡ଼ିଗଲେ ରୂପ ସନାତନ କହୁଛନ୍ତି, କାରଣ ମହାପ୍ରଭୁ ପତ୍ରରେ ଲେଖିଛନ୍ତି ଗୋପାଳ ଏ ରୂପ ସନାତନ ଗୋପାଳଙ୍କୁ କହିବ ଯେତେବେଳେ ସ୍ମରଣ କାଳରେ କଥା କାଳରେ ଆସନରେ ବସିବି, କିନ୍ତୁ ଆସନ ତ ମହାପ୍ରଭୁ ବସନ୍ତି ନା, ସେ ଆସନଟା ପଠେଇଛନ୍ତି ଗୋପାଳ ଭଟ୍ଟଙ୍କ ପାଖକୁ। ଗୋପାଳ ଭଟ୍ଟ ବର୍ତ୍ତମାନ ସମସ୍ୟାରେ ପଡ଼ିଗଲେ, ପ୍ରଭୁ ଆସନ ଦେଇଛନ୍ତି, ପ୍ରଭୁର ଆସନ ଆମେ କେମିତି ବସିବ, ଆଉ ଆଜ୍ଞା କରିଛନ୍ତି ପ୍ରଭୁ କେମିତି ଉପେକ୍ଷିବ, ଆଜ୍ଞା କରିଛନ୍ତି କେମିତି ଅଟକେଇବି, ଗୁରୁଙ୍କର ଆସନରେ ବସିବେ କି? ଆମ ଯଦି ଗୁରୁଦେବ କହିବେ ତୁମେ ଆସନରେ ବସ ବୋଲି, ଆମର ପତିତ ବାମନ ପ୍ରଭୁ ବୋଧେ, ହଁ କିଏ ଜଣେ କହୁ ପତିତ ବାମନ ପ୍ରଭୁ, ସେ ବିଦେଶ ଯାଇଥିଲେ ଥରେ ଗୁରୁଦେବଙ୍କ ସାଙ୍ଗରେ, ଦୁଇଟା ବେଡ୍ ଅଛି, ଗୁରୁଦେବ ଶୋଇଲେ, ଗୁରୁଦେବ କହିଲେ ତୁମେ ସେଇ ବେଡ୍ରେ ଶୁ, ତୁମେ ସେଇ ବେଡ୍ରେ ଶୁ, ଦୁଇଟା ବେଡ୍ ଅଛି, ପ୍ରଭୁ ଜଣେ କହୁଥିଲେ ମୋର ମନ ଲାଗେ ପତ୍ର ମନ ପ୍ରଭୁ କହୁଥିଲେ, ଦୁଇଟା ବେଡ୍ରେ ବସ ବୋଇଲେ ମୁଁ କେମିତି, ଗୁରୁଦେବ କହିଲେ ଶୁଅ ତୁମେ, ବୋଇଲେ ନା ଗୁରୁଦେବ ମୋତେ ଭଲ ଲାଗୁନି, ଗୁରୁଦେବ କହିଲେ ଠିକ ଅଛି ତୁମକୁ ଯଦି ଭଲ ଲାଗୁନି ତାହେଲେ ତଳେ ଶୁଅ, ଦୁଇଥର କହିଲେ। କେତେବେଳେ ଗୁରୁ ପରୀକ୍ଷା କରୁଛନ୍ତି, କେତେବେଳେ ଗୁରୁ ପ୍ରେମରେ କହୁଛନ୍ତି, କିନ୍ତୁ ସିଦ୍ଧାନ୍ତଟା କେମିତି ଆମେ ଜାଣିବା, ଗୁରୁଙ୍କର ଆସନରେ ବସାଯିବନି କଦାପି। ବୈଷ୍ଣବ ଶ୍ରୁତିମାନଙ୍କରେ ହରିଭକ୍ତି ବିଳାସରେ ଲେଖାଯାଇଛି ଗୁରୁଙ୍କର ବୈଷ୍ଣବଙ୍କର ଛାଇକି ବି ଲଙ୍ଘନ କରାଯିବନି, କୌଣସି ବୈଷ୍ଣବଙ୍କର, ବୈଷ୍ଣବଙ୍କର ଛାଇ ଯଦି ପଡ଼ୁଛି ସେ ଛାଇକି ମାଡ଼ିକି ଯିବେନି, ବୈଷ୍ଣବଙ୍କର ପାଦ ଜଳ, ପାଦ ଧୌତ ଜଳ ବା ସ୍ନାନ ଜଳକୁ ମାଡ଼ିବେନି, ବୈଷ୍ଣବଙ୍କ ପାଦ ଛାଡ଼ନ୍ତୁ, ଗୁରୁଙ୍କର ବସ୍ତ୍ର ସେ ପିନ୍ଧିବେନି। ବହୁତ ନିୟମ ଅଛି, ଗୁରୁଙ୍କ ଆଗରେ କଦାପି ଯିବେନି, ଗୁରୁଙ୍କର ଯେଉଁ ଯେକୌଣସି ଅବସ୍ଥାରେ ଦେଖିବେ ଗୁରୁଦେବଙ୍କୁ ପ୍ରଣାମ କରିବେ, ଗୁରୁଙ୍କ ଆଗରେ କାହାର ନିନ୍ଦା କରିବନି, ଗୁରୁଙ୍କ ଆଗରେ କାହାର ପ୍ରଶଂସା କରିବନି, ଗୁରୁଙ୍କ ଆଗରେ କାହାର ପ୍ରଶଂସା କରାଯିବନି, ବହୁତ ନିୟମର ଖାଇଛନ୍ତି ହରିଭକ୍ତି ବିଳାସରେ ଏଇ ପ୍ରଭୁଙ୍କର, ଗୋପାଳ ଭଟ୍ଟ ପ୍ରଭୁଙ୍କର ରଚନା। କଣ କରାଯିବ, ଏଇଭଳିଆ ପରୀକ୍ଷାରେ ମହାପ୍ରଭୁ ପଡ଼ିଥିଲେ, ମହାପ୍ରଭୁ ଏଭଳି ପରୀକ୍ଷାରେ ପଡ଼ିଛନ୍ତି। ଆମର ଗୋଟେ ବଡ଼ ଅସୁବିଧା କ'ଣ ହେଉଛି, ଆମେ ଶାସ୍ତ୍ରକୁ ଦେଖୁଛେ ନା, ଶାସ୍ତ୍ର ଆମ ପାଇଁ କାର୍ଯ୍ୟ ନୁହେଁ, ଆପଣ କେମିତି ଶାସ୍ତ୍ର କାଟ, ଶାସ୍ତ୍ରକୁ ପଠାଯାଉନି। ଯେଭଳି ସମୁଦ୍ରର ଜଳ ଅଛନ୍ତି, ସମୁଦ୍ର ଜଳ ହେଉଛି ପାଣି, କିନ୍ତୁ ଆମେ ସେ ପାଣିକି ପିଇପାରିବାନି, ସମୁଦ୍ର ଜଳକୁ ଫିଲ୍ଟର କରୁଛନ୍ତି କିଏ, ସୂର୍ଯ୍ୟ, ସୂର୍ଯ୍ୟ ଦେବତାକୁ ନେଇକି ଆକାଶରେ ରଖୁଛନ୍ତି, ଇନ୍ଦ୍ର କଣ କରୁଛନ୍ତି, ବର୍ଷଣ କରୁଛନ୍ତି, ସେଭଳି ଶାସ୍ତ୍ର ହେଉଛନ୍ତି ଏଇଭଳି ସାଗର ଭଳି, ଫିଲ୍ଟର ଯେମିତି ସୂର୍ଯ୍ୟ ଫିଲ୍ଟର କରୁଛନ୍ତି ସେଭଳି ପାରମ୍ପରିକ ଆଚାର୍ଯ୍ୟମାନେ ସେଥିରେ ସମୟ ଲେଖୁଛନ୍ତି, ପାରମ୍ପରିକ ଆଚାର୍ଯ୍ୟ ମାନେ ପରମ୍ପରାର ଆଚାର୍ଯ୍ୟମାନେ ଆସୁଛନ୍ତି ସେମାନେ ଫିଲ୍ଟର କରୁଛନ୍ତି ଶାସ୍ତ୍ର, ପୁଣି ଶାସ୍ତ୍ରରୁ ସମୁଦ୍ର ଖାରା ସମୁଦ୍ରରୁ ଜଳ ଫିଲ୍ଟର କଲା ଭଳି ଜୀବମାନଙ୍କ ପାଇଁ କେଉଁ ଯୁଗରେ କ'ଣ ଦରକାର, କ'ଣ କ'ଣ ସିଦ୍ଧାନ୍ତ, ଏଗୁଡ଼ିକ କ'ଣ କ'ଣ ଆଣିବେ, ଏଗୁଡ଼ିକ ସବୁ ପରମ୍ପରାର ଆଚାର୍ଯ୍ୟମାନେ ଆଣିବେ। ତାକୁ ଆଣିଲା ପରେ ପୁଣି ଇନ୍ଦ୍ର ବର୍ଷଣ କରିବେ, ଆମର ସମାନ ପରମ୍ପରାର ଶିକ୍ଷା, ଯେଭଳି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହୁଥିଲେ ମୁଁ ଲକ୍ଷପତି ହାତରୁ ଭୋଜନ କରିବି, ଆମେ ତ ସେଇ ପରମ୍ପରାରେ। କିନ୍ତୁ ପ୍ରଭୁପାଦ କହିଲେ ତୁମକୁ ଷୋଳମାଳା ଜପ କରିବାକୁ ପଡିବ, ତାହେଲେ ଆମେ ଗୋଟିଏ ପରମ୍ପରାରେ ଅଛି, କନ୍କ୍ଲୁଜନ ଓଲଟା ହେଇଯାଉଛି ନା। ବୁଦ୍ଧଭକ୍ତ ଡାଉଟ କରନ୍ତି କେମିତି ଏକଥା ହବ ନା। ତେଣୁ ଇନ୍ଦ୍ର ଯେଭଳି ବର୍ଷାକୁ ବର୍ଷଣ କରନ୍ତି, ସୂର୍ଯ୍ୟଦେବ କାଳ ଫିଲ୍ଟର କରି ରଖନ୍ତି, ଇନ୍ଦ୍ର ବର୍ଷଣ କରିବେ, ସେଭଳି ଗୁରୁ ଯିଏ ବର୍ତ୍ତମାନ ଗୁରୁ ପରମ୍ପରାରେ ଆସୁଛନ୍ତି ଯେଉଁ ଗୁରୁମାନେ, ସେମାନେ ଅଧିକାରୀ ଜାଣି କେଉଁ ଜୀବ କେଉଁ ଅଧିକାର ଅଛି ଏଇଟା ଜାଣିକି ଶାସ୍ତ୍ର ନିର୍ଯାସକୁ ଦିଅନ୍ତି। ଯେ ବାସ୍ତବିକ ଗୁରୁ ଯିଏ ପାରମ୍ପରିକ ସିଦ୍ଧାନ୍ତ ଗୁରୁ ଯେଉଁମାନେ ଉତ୍ତମ ଅଧିକାରୀ, ସେମାନେ ଜାଣନ୍ତି ଅଧିକାରଟା କ'ଣ, ତାଙ୍କ ଆଦିଷ୍ଟକୁ ଆଗେ ପାଳନ କରିବାକୁ ପଡିବ। ଶାସ୍ତ୍ର ଆଦେଶ ସବୁବେଳେ କାମ କରିବନି, କାରଣ ଶାସ୍ତ୍ର କେତେବେଳେ କର୍ମାଧିକାରୀ କଥା କୁହାଯାଇଛି, କେତେବେଳେ ଜ୍ଞାନାଧିକାରୀ କଥା କୁହାଯାଇଛି, କେତେବେଳେ ଭକ୍ତି ଅଧିକାରୀ କଥା କୁହାଯାଇଛି। ଶାସ୍ତ୍ର ଯଦି ନିର୍ଦ୍ଦେଶ ଦେଖାଯିବ ସବୁ ଜିନିଷ ଓଲଟ ପାଲଟ ହେଇଯିବ, ଆପଣ ଗୋଟେ ସିଦ୍ଧାନ୍ତ କାଢ଼ନ୍ତୁ, ମୁଁ ସେ ସିଦ୍ଧାନ୍ତ କାଟି ଉଡ଼େଇଦେବି, ସେମିତି ଖଣ୍ଡନ କରାଯାଇଛି, ସବୁ ସବୁଥିରେ ଖଣ୍ଡନ ଅଛି, ଏଇ ଭକ୍ତି ଶାସ୍ତ୍ର ବି ସିଦ୍ଧାନ୍ତ ଖଣ୍ଡନ ଅଛି। ଆପଣ ଯୋଉଟା ଉଠେଇବେ ତାକୁ କାଟିବା ପାଇଁ ଆଉ ଗୋଟେ ରାସ୍ତା ଅଛି, ତାହେଲେ ଗଣ୍ଡଗୋଳ ଲାଗିଯିବ, ସେଥିପାଇଁ ପରମ୍ପରା ଭିତରେ ଗଣ୍ଡଗୋଳ ଲାଗୁ, ସେ କହୁଛି ତୁମର ଭୁଲ, ସେ କହୁଛି ତୁମର ଭୁଲ ନା। ଭୁଲ କରିବା କହିବା ପୂର୍ବରୁ ଅଧିକାରଟା ବିଚାର କର, ମୁଁ କ'ଣ, ମୁଁ କିଏ, ଆମ ଅଧିକାରଟା ନିର୍ଣ୍ଣୟ କରିବା ପାଇଁ ଭଗବାନ ଆମକୁ ସେଇଭଳି ବ୍ୟବସ୍ଥା କରିକି ଆଣିକି ସେଇଭଳି ଗୁରୁଙ୍କ ପାଖରେ ସେଇଭଳି ପରମ୍ପରା ଆଣିକି ରଖିଛନ୍ତି, ଏଟା ପ୍ରଭୁଙ୍କର ଆରେଞ୍ଜମେଣ୍ଟ, ଆମେ ଏଇ ରାସ୍ତାରେ ହିଁ ଯିବା, ଏଇଟା ଭଗବାନଙ୍କ ବ୍ୟବସ୍ଥା, ଆମେ ପ୍ରଭୁଙ୍କର ବ୍ୟବସ୍ଥାକୁ ମାନିକି ସେଇ ଶିକ୍ଷାରେ ଆମକୁ ଯିବାକୁ ପଡିବ। ତ ମହାପ୍ରଭୁ ସେଭଳି ଅବସ୍ଥାରେ ପଡ଼ିଥିଲେ, ଯେତେବେଳେ ଈଶ୍ୱରପୁରିଆ ପ୍ରକଟ ହେଲେ ସେତେବେଳେ ତାଙ୍କର ନିଜର ସେବକ ହେଲେ କିଏ ନା, ଗୋବିନ୍ଦ ଆଉ କାଶୀଶ୍ୱର ଦୁଇ ଜଣ ସେବକ ଥିଲେ, ଗୋବିନ୍ଦ ଆଉ କାଶୀଶ୍ୱର ଦୁଇ ଜଣଙ୍କୁ ପଠେଇଲେ ତୁମେ ଦୁଇ ଜଣ ଥିବେ ଶ୍ରୀକୃଷ୍ଣ ଚୈତନ୍ୟଙ୍କର ସେବା କରିବ, କିନ୍ତୁ ଗୁରୁଙ୍କର ସେବକର ନିକଟ ହାତରୁ ସେବା ନେବେ ନା, ଗୁରୁଙ୍କର ଯିଏ ସେବକ ତାଙ୍କୁ ସବୁବେଳେ ପ୍ରଣାମ କରିବେ, ଗୁରୁ ଦୃଷ୍ଟିରେ ସେ ମୋ ଗୁରୁଦେବଙ୍କର ସେବା କରିବେ, ତାଙ୍କ ହାତରୁ ସେବା ନିଆଯିବେ। ତେଣୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ବସିଛନ୍ତି ପୁରୀରେ, ଗୋବିନ୍ଦ ଆସିକି ପହଞ୍ଚିଲେ, କାଶୀଶ୍ୱର ତୀର୍ଥ ଭ୍ରମଣ କରିକି ବୃନ୍ଦାବନ ଆଦି ବୁଲିକି ଆସିବେ, କାଶୀଶ୍ୱରଙ୍କର ସେବା ଥିଲା ମହାପ୍ରଭୁ ଯେତେବେଳେ କୀର୍ତ୍ତନ କରିବାକୁ ଯିବେ ପ୍ରବେଶ କରିବେ ଶ୍ରୀମନ୍ଦିରରେ, କାଶୀଶ୍ୱର କେବଳ ଲୋକ ସଂଗଠନ ଲୋକମାନେ ଯେଉଁ ମହାପ୍ରଭୁଙ୍କୁ ଅସୁବିଧାରେ ପକାନ୍ତି ଚାଲିବା ପାଇଁ ଜାଗା ଦିଅନ୍ତି ନା, କାଶୀଶ୍ୱରଙ୍କର ସେବା ହେଲା ଏଇଟା, କେବଳ ଲୋକକୁ ବାହାର କରିବେ ମହାପ୍ରଭୁ କୀର୍ତ୍ତନ ସମୟରେ ଗମନ ସମୟରେ। ଗୋବିନ୍ଦ ଆସିଥିଲେ ପହଞ୍ଚିଲେ ମହାପ୍ରଭୁ ସାର୍ବଭୌମଟାଚାର୍ଯ୍ୟକୁ କହୁଛନ୍ତି, ସାର୍ବଭୌମ ତୁମେ ତ ବୃହସ୍ପତିଙ୍କର ଅବତାର, ବଡ଼ ବିଦ୍ୱାନ ଟିକେ ବିଚାର କଲ, ମୁଁ କ'ଣ କରିବି, ଗୁରୁଙ୍କର ସେବା ଗୁରୁଙ୍କର ସେବକ ହାତରୁ ସେବା ନିଆଯାଏ। ବର୍ତ୍ତମାନ ଠିକ୍ ସେଇଭଳି ଅବସ୍ଥାରେ ପଡ଼ିଛନ୍ତି ଗୋପାଳ ଭାଇ, ମହାପ୍ରଭୁ କହୁଛନ୍ତି ତୁମେ ଆସନରେ ବସିକି ସ୍ମରଣ କରିବ, ସନାତନ କହୁଛନ୍ତି ନା 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 ତୁମେ ତୁମକୁ ଆସନରେ ବସିବାକୁ ପଡ଼ିବ, କିନ୍ତୁ ଗୋପାଳ ଭାଇ କହୁଛନ୍ତି ନା ଗୁରୁଙ୍କ ଆସନରେ ବସାଯାଏ ନା, ଠିକ୍ ସେଭଳି ମହାପ୍ରଭୁ ପଡ଼ିଛନ୍ତି। ମହାପ୍ରଭୁ କହୁଛନ୍ତି ଭଟ୍ଟାଚାର୍ଯ୍ୟ, ପ୍ରଭୁ କହେ ଭଟ୍ଟାଚାର୍ଯ୍ୟ କର ବିଚାର, ପ୍ରଭୁ କହେ ଭଟ୍ଟାଚାର୍ଯ୍ୟ କର ବିଚାର, ଗୁରୁର କିଙ୍କର ହୟ ମାନ୍ୟ ସେ ଆମାର, ତାହାତେ ଆପନ ସେବା କରିତେ ନା ଯୁଜାଏ, ତାହାତେ ଆପନ ସେବା କରିତେ ନା ଯୁଜାଏ, ଗୁରୁ ଆଜ୍ଞା ଦିଆ ସେ କି କରି ଉପାୟ, ଗୁରୁ ଆଜ୍ଞା ଦିଆ ସେନା ভট্টাচার্য গুরুদেবঙ্কর যে সেবক সে মান্য সে পূজ্য গোবিন্দ হাতরূপ কেমন সেবা নামি সে মো গুরুঙ্কর সেবা করছেন। ভট্টাচার্য তুমি তো বিদ্বান লোক টিকে বিচার কল মু করবি কন গুরু আদেশ ঈশ্বরপুরী কিন্তু তুমি তাঁক মোর সেবা করা কিন্তু শাস্ত্র কুজ না গুরুঙ্কর সেবক হাত কলে না শাস্ত্র আজ্ঞা মানি গুরুঙ্কর আজ্ঞা বলবা গুরুদেবঙ্কর আজ্ঞা বলবান। ভট্টাচার্য সেই কথা কে ভট্ট কহে গুরু আজ্ঞা হয়ে বলবান গুরু আজ্ঞা ন লঙ্ঘিবে শাস্ত্র প্রমাণ গুরু আজ্ঞা বলবান সেত গুরুদেবঙ্কর আজ্ঞা মানি পড়ব গুরু মানে এটি বুঝা পড়ব উত্তম অধিকারী গুরু যে ভগবত প্রেমাবিষ্ট ভগবত কৃপাবিষ্ট গুরু সে শাস্ত্র মূর্তিমন্ত বিগ্রহ সে অধিকার হিসাব কহবে সে শাস্ত্রর কোণী অঙ্গক ক্ষুণ্ণ করবে না সে কে না না গুরু আজ্ঞা হচ্ছে বলবান। বর্তমানে সনাতনকর গোপাল ভট্টঙ্কর চালছে কে না না গুরু আসনরে বসবি রূপগোস্বামী সমাধান দে কারণ সি অবিধে আচার্য তো ভক্তি আচার্য রূপগোস্বামী কে কে গোপাল তুমি যে শাস্ত্র আজ্ঞাটা মানুছ এটি শাস্ত্র আজ্ঞা চড়বে প্রভু আজ্ঞা বলবতী শ্রীরূপ কইলা প্রভু আজ্ঞা বলবতী শ্রীরূপ দলে ডর করি ভাট আসনে বসিলা গুরু আজ্ঞা মানি পড়ব তেমন রূপগোস্বামী যেত সিদ্ধান্ত দেলে সে অপন আজ দেখবে সমাধি তাঁকর ডোরটা অোরটা গলার দিয়ে রূপগোস্বামী আসনরে বসে রূপঙ্কর এই কোণ গোপাল ভট্ট রূপঙ্কর আদেশ মানি সে আসনরে বসে বর্তমান গোপাল ভট্ট রূপ আর সনাতন সহ রহিকি ভজন করছেন কিন্তু ইয়া ভিতরে মহাপ্রভুঙ্কর অপ্রকট হয়ে গেল মহাপ্রভু অপ্রকট হয়ে গেলে বর্তমান গোপাল ভট্ট কেবল চিন্তার রয়েছেন কেমতি পুরো মহাপ্রভুঙ্কর সেবাটা পাই মহাপ্রভু তোমাকে আকাশবাণী কলে মোর দর্শন তুমি এমনি পাইব না বর্তমান মোর দর্শন পাইব তুমি যদি উত্তর উত্তর দিশা যাও তুমি মোর দর্শন পাইব সে তো উত্তর রয়েছেন বৃন্দাবন না সে চালিয়ে হরিদ্বার হরিদ্বার এমনি সাহারণপুর বলে গোটে জেলা আছে সাহারণপুর দেববন্দ নামক গ্রামক যাইছেন কারণ সে কলে উত্তরক যাবে মহাপ্রভু তো কিন্তু সেটি দর্শন হব সাহারণপুর জেলার দেববন্দ গ্রামক যাইছেন সে গ্রামের রাত্রি হয়ে যাবে জন ব্রাহ্মণর ঘর রয়েছেন মহাপ্রভু এ গোপাল ভট্ট গোপাল ভট্ট সেটি রয়েছেন তাঁকর সে যে ব্রাহ্মণ ঘর রয়েছেন সে ব্রাহ্মণ হচ্ছে অপুত্রিক তাঁকর পুয় নাই সে ব্রাহ্মণ খুব সেবা কলা পরে কহিলা কে বাবা আপনার তো বৃন্দাবন আসছেন আপনার সিদ্ধ হব মতো টিকি আশীর্বাদ করতু মানে কেবল পুত্র হব আপনার কুহতু কোণী বৈষ্ণব আশীর্বাদ দেব তাঁর পুত্র হব বলে বৈষ্ণব এইসব আশীর্বাদ দিকে কিন্তু ই ভগবত ইচ্ছার যাই মহাপ্রভু আদেশ দিয়েছেন না গোপাল ভট্ট কে হ্যাঁ তোমার পুত্র হব কে বাবা যদি মোট পুত্র হুয়ে মু গোটিয়ে পুকু তুমি দেবী মোর প্রথম পুত্র টিকি আপনার দেবী না সি হি রাধারমণ সেবা করবে না ইয়ে তো নিষ্কিঞ্চন তো ভজনাবেশ রয়ে তো ব্রাহ্মণক আদেশ দিয়ে পড়ে আসলে হ্যাঁ দেববন্দ গ্রামর সারণপুর জেলার দেববন্দ গ্রাম ছাড়ি মহাপ্রভু নেপাল গেলে নেপাল গন্ডুকরে মহাপ্রভু কই দেছি গোপাল ভট্ট গন্ডুকরে স্নান করছেন গন্ডুকরে স্তুতি করছেন স্নান করছেন যেত স্নান করছেন সে তো কমণ্ডল রাখতে জল ধরি আসবে কমণ্ডলের যেতবার জল ভর করছেন গন্ডুকি নদী শালগ্রাম আসি পৌঁছুচি আরে মু জল দেওয়া চাহুছি শালগ্রাম কেন স্বয়ং আসি পৌঁছুচি সে পুঁ জল ঢালি দেখ সে যেতবার জল ঢালিকি যেতবার কমণ্ডল বুড়াও আধিকা আধিকা গোটে লে সে গোটাকে পকাই দেলা পরে পুঁ দুইটা আসি পৌঁছিল দুইটা লে পুঁ
ମୋବାଇଲ ବନ୍ଦ କରିଦିଅନ୍ତୁ, ଯାହାକୁ ମୋବାଇଲରେ ସେ ବନ୍ଦ କରିଦିଅନ୍ତୁ। ଦୁଇଟା ଥିଲେ, ଦୁଇଟା ଶାଳଗ୍ରାମ ପୁଣି ପକେଇଦେଇକି ପୁଣି ଜଳ ଆଣିବା ପାଇଁ ଜଣେ ତିନିଟା ବସିଲେ, ଏଭଳି ବାରଟି ଶାଳଗ୍ରାମ ହେଲେ, ଦ୍ୱାଦଶ ଶାଳଗ୍ରାମ ରକ୍ତ ହେଲେ। ପ୍ରଭୁଙ୍କର ମୋତେ ଇଚ୍ଛା ଅଛି, ପ୍ରଭୁ କହିଥିଲେ, ଓ ଇଏ ପ୍ରଭୁଙ୍କର ଇଚ୍ଛା, ଯଦି ପ୍ରଭୁ ଆସୁଛନ୍ତି ମୋର ସେବା ପାଇଁ, କାରଣ ମହାପ୍ରଭୁ କହିଛନ୍ତି ତୁମେ ଉତ୍ତରକୁ ଯାଅ ତୁମର ଦେଖା ପାଇବ। ଇଏ ମହାପ୍ରଭୁ ଏ ଦ୍ୱାଦଶ ଶାଳଗ୍ରାମକୁ ଧରିକି ଆସିଲେ, ଏ ବୃନ୍ଦାବନରେ ରୁହନ୍ତି, ସେବା କରନ୍ତି, କହିଲା ପ୍ରଭୁ ମୋତେ ପ୍ରାପ୍ତ ହେଲେ ଶାଳଗ୍ରାମ ରୂପରେ ଆଉ। କିନ୍ତୁ ଜଣେ ଧନୀ ବା ଜଣେ ସେଠ ସେ ଆସୁଛନ୍ତି ବୃନ୍ଦାବନ ଦର୍ଶନ କରିବା ପାଇଁ, ଆଉ ବହୁତ ସୁନ୍ଦର ବସ୍ତ୍ର ଠାକୁରଙ୍କ ପାଇଁ ବସ୍ତ୍ର ମୁକୁଟ ସବୁ ଆଣିକି ଦେଇଛନ୍ତି ନା, ସେଟାକୁ ଦେଖିକି ତାଙ୍କର ଉଦ୍ଦୀପନା ଆସିଲା। ଉଦ୍ଦୀପନା କ'ଣ ଆପଣମାନେ ଯେତେବେଳେ ପଢ଼ିବେ ଭକ୍ତିର ସାମନ୍ତ ସିନ୍ଧୁ, ଭଗବାନଙ୍କର ସେବା ଦ୍ରବ୍ୟକୁ ଦେଖିଲା ମାନେ ଭକ୍ତର ଭିତରେ ଶିହରଣ ସୃଷ୍ଟି ହେବ ପ୍ରେମ ଭାବରେ, ଏଇଟା ପ୍ରଭୁଙ୍କ ପାଖରେ ଲାଗିଲେ କେତେ ସୁନ୍ଦର ହୁଅନ୍ତା। ପ୍ରଭୁଙ୍କ ମାନେ ପ୍ରଭୁଙ୍କର ଦ୍ରବ୍ୟରେ ପ୍ରଭୁଙ୍କର ସ୍ୱରୂପ, ପ୍ରଭୁଙ୍କର ଚିନ୍ତନ, ପ୍ରଭୁଙ୍କର ରୂପଦର୍ଶନ ସବୁ ଭାବ ଗୁଡ଼ା ସୃଷ୍ଟି ହେଇଯିବ। ଯେମିତି ମୟୂର ପୁଚ୍ଛ ଦେଖିଦେଲେ, ଯେମିତି ଆପଣ ଶୁଣିଥିବେ ଯେତେବେଳେ ଗଦାଧର ଯାଇଛନ୍ତି ପୁଣ୍ଡରୀକ ପାଖକୁ, ମୟୂର ପୁଚ୍ଛଟାକୁ ଦେଖିଦେଲେ, ଶ୍ଳୋକଟିକୁ ପଢ଼ିଦେଲେ, ମୟୂର ପୁଚ୍ଛର ଆଲୋଟ ହେଉଛି, ଶ୍ଳୋକଟି ପଢ଼ିଦେଲା ମାତ୍ର ଗୋଟେ ଉଦ୍ଦୀପନ ଚାଲି ଆସିଲା କୃଷ୍ଣ ଲୀଳାର। କେହି କେହି ଭକ୍ତଙ୍କର ମୟୂର ପୁଚ୍ଛ ଦେଖିଦେଲା ମାନେ କୃଷ୍ଣଙ୍କର ସ୍ମରଣ ଚାଲି ଆସିବ, ଏଟା ଉଦ୍ଦୀପନ କୁହାଯାଏ। ବହୁତ ଉନ୍ନତ ଦଶା ସବୁ ବ୍ୟାଖ୍ୟା କରାଯାଇଛି ଭକ୍ତିର ସାମ୍ର ସିନ୍ଧୁରେ। ଚିନ୍ତା କଲେ, ଏତେ ସୁନ୍ଦର ଯେଉଁ ବସ୍ତ୍ର ପୋଷାକ ହେଇଛି, ମୋ ଠାକୁର ତ ଶାଳଗ୍ରାମ, ଶାଳଗ୍ରାମ କେମିତି ପିନ୍ଧେଇବି? ଏ ଠାକୁରଙ୍କର ସିନା ହାତ ଥିଲେ, ପାଦ ଥିଲେ, ମୁଣ୍ଡ ଥିଲେ, ମୁକୁଟ ହେଇ ମୁକୁଟ ପିନ୍ଧିଥାନ୍ତି କି? ଚିନ୍ତା କରୁଛୁ, ସ୍ମରଣ କରୁଛୁ, ମୋର ଦର୍ଶନ ପାଇବ, ମୋର ସେବା ପାଇବ, ଉତ୍ତରକୁ ଯାଉ, ସେ ଶାଳଗ୍ରାମ ସେ ସେବା କରୁଛନ୍ତି, ସେ କେବଳ ମନର ସ୍ମରଣ କରୁଛନ୍ତି। ଏ ଶାଳଗ୍ରାମର ଯଦି ହାତ ପାଦ ବାହାରନ୍ତା, ମୁଁ ତାଙ୍କୁ ଏଇଭଳି ସୁନ୍ଦର ବସ୍ତ୍ର ପିନ୍ଧା।
ଶାଳଗ୍ରାମ ଆମର ଯେ ଯଦ୍ୟପି ହାର, ଶାଳଗ୍ରାମ ଆମର ଯେ ଯଦ୍ୟପି ପ୍ରକାଶ ହୋଇତପ୍ୟ ପରାଇତ, ତବେ ଅଲଙ୍କାର ବସ୍ତ୍ର ପରାଇତ, କି ଶୋଭା ହୋଇତ ତବେ, କି ଆନନ୍ଦ ହୋଇତ, କି ଶୋଭା ହୋଇତ
ୟା ଭିତରେ। ଗୋବିନ୍ଦ, ଗୋପୀନାଥ, ମଦନ ମୋହନ, ଏ ତିନି ଠାକୁର ପଳେଇଗଲେ ଜୟପୁରକୁ, ମୋଗଲଙ୍କର ଆକ୍ରମଣ ଚାଲିଛି ବାରମ୍ବାର। ମୋଗଲମାନେ ସେତେବେଳେ, ମୁସଲମାନମାନେ ସେତେବେଳେ ଦିଲ୍ଲୀରେ ଥିଲେ, ବାରମ୍ବାର ବ୍ରଜ ଉପରେ ଆକ୍ରମଣ କରୁଛନ୍ତି। ଠାକୁର ତ ପ୍ରେମାଧୀନ, ଜୟପୁର ରାଜାଙ୍କର ପ୍ରେମରେ ଅଧୀନ ହୋଇକି ଠାକୁରଙ୍କ ନିର୍ଦ୍ଦେଶ ଦେଲେ, ସବୁ ଚାଲିଗଲେ ତିନି ଠାକୁର। ଏଠି ଗୋପାଳ ଭଟ୍ଟ ସେ ସମୟରେ ଆସିକି ଯେତେବେଳେ ବ୍ରଜରେ ରହିଛନ୍ତି, ମୋଗଲମାନଙ୍କର ଆକ୍ରମଣ ଚାଲିଛି, ମୋଗଲଙ୍କର ସବୁ ଠାକୁର ପଳେଇଛନ୍ତି। ଆମର ଗୋସ୍ୱାମୀଙ୍କର ଯଦି ଗୋଟିଏ ଠାକୁର ଅଛନ୍ତି, ଗୋଡ଼ିଆର ଗୋଟିଏ ଠାକୁର ଅଛନ୍ତି, ସେ ହେଉଛନ୍ତି ରାଧାରମଣ। ସେ ଗଲେନି ବ୍ରଜକୁ, ଦୁଇ ଜଣ ଛାଡ଼ି ନାହାନ୍ତି, ରାଧାରମଣ ବୃନ୍ଦେ। ବୃନ୍ଦେ ଗଲେ ଗୋବିନ୍ଦଙ୍କ ସାଙ୍ଗରେ, ବ୍ରଜ ସୀମାରେ ତାର ପହଞ୍ଚିଲେ, କାମ୍ୟ ବନରେ ତା ବୃନ୍ଦେ ଦେବୀ ଅଛନ୍ତି, କହିଲେ ନା ନା ବୃନ୍ଦେ ମୋର ଧାମ ନା ଏଇଟା, ମୁଁ ଯିବିନି, ତୁମେ ଯା, ସେଠି ରହିଗଲେ। ଆଉ ରାଧାରମଣ କହିଦେଲେ ଗୋପାଳ ଭଟ୍ଟଙ୍କୁ, କହିଲେ ଦେଖ ତୁମେ ଯଦି ଡର ଲାଗୁଛି, ଜବନମାନେ ତୁମକୁ ନେଇଯିବ ବୋଲି କହୁଛ, ମୋତେ ଗୋଟେ ପାଛିଆ ଢାଙ୍କି ଦିଅ, ସେ ତ ଛୋଟ ଠାକୁର, ମୋତେ ଭାଡ଼ି ତଳେ କ'ଣ ଲୁଚେଇ ଦିଅ, ମୁଁ ବ୍ରଜ ଛାଡ଼ିକି ଯିବିନି। ଇଏ ଚିନ୍ତା କରୁଛନ୍ତି, ଏ ଶାଳଗ୍ରାମର ଯଦି ହାତ ପାଦ ଥାନ୍ତା, ମୁଁ ଏଇ ବସ୍ତ୍ର ଅଳଙ୍କାର ପିନ୍ଧିଥାନ୍ତି, କେତେ ସୁନ୍ଦର ଦେଖାଇଥାନ୍ତା, ମୋତେ କେତେ ଆନନ୍ଦ ଲାଗିଥାନ୍ତା। ଏଇଟା ଗୋଟିଏ କାମନା, କିନ୍ତୁ ଅଲଗା କାମନା କ'ଣ,
ନା ଗୋପାଳ ଭଟ୍ଟ ସେ ଚାହୁଁଥିଲେ ତାଙ୍କ ଅନ୍ତର ଗୋଟେ କାମନା ଥିଲା, ମୁଁ ଗୋଟିଏ ବିଗ୍ରହରେ ତିନି ଠାକୁରଙ୍କ ରୂପ ଦେଖିବି, କାରଣ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଏ ତିନି ଠାକୁରଙ୍କୁ ଆମର ତିନି ଗୋସ୍ୱାମୀ ଯୋଉ ପ୍ରକଟ କରିଛନ୍ତି, ଗୋବିନ୍ଦଙ୍କୁ ପ୍ରକଟ କଲେ ରୂପ ଗୋସ୍ୱାମୀ, ସନାତନ ପ୍ରକଟ କଲେ ମଦନ ଗୋପାଳକୁ, ଆଉ ରହିଲେ କିଏ ଗୋବିନ୍ଦ ଗୋପୀନାଥ, ଗୋପୀନାଥକୁ ମଧୁ ପଣ୍ଡିତ ପ୍ରକଟ କରାଇଲେ। କିନ୍ତୁ ପ୍ରକୃତରେ ଏ ଠାକୁର ବଜ୍ରନାଭ, ଆଙ୍କର ବଜ୍ରନାଭ ଯେତେ ପ୍ରଥମେ ପ୍ରତିଷ୍ଠା କରିଥିଲେ ଠାକୁରଙ୍କୁ, ଏ ତିନି ଠାକୁର ପ୍ରତିଷ୍ଠା କଲେ ଗୋବିନ୍ଦଙ୍କର ମୁଖମଣ୍ଡଳ, କାରଣ ବଜ୍ରନାଭ ଦେଖିଛନ୍ତି ତ ଯେତେବେଳେ ମୂର୍ତ୍ତି ମୂର୍ତ୍ତି ତିଆରି ଚାଲିଲା, ସାଣ୍ଡିଲ ଋଷି କହିଲେ ନା ତୁମେ ଯଦି ଏଠି ବ୍ରଜର ଭାବକୁ ପାଇବା ପାଇଁ ଚାହୁଁଛ ତାହେଲେ ବିଗ୍ରହ ପ୍ରତିଷ୍ଠା କରିବାକୁ ପଡିବ। ତାହେଲେ ବଜ୍ରନାଭ କହିଲେ କୃଷ୍ଣଙ୍କୁ ଦେଖିଛି କିଏ, ସେତେବେଳେ ଥିଲେ କିଏ ଉତ୍ତରା, ବଜ୍ରନାଭ ବିଗ୍ରହ ପ୍ରତିଷ୍ଠା କରି ଉତ୍ତରାଙ୍କୁ ଆଣିବେ, ଉତ୍ତରା ଦେଖିବେ କହିବେ ହଁ ଇଏ କୃଷ୍ଣଙ୍କ ଭଳି ଦେଖାଯାଉଛନ୍ତି କିନ୍ତୁ ଆଙ୍କର ମୁହଁ ହେଉଛି କୃଷ୍ଣଙ୍କ ଭଳି, ଆଜି ମୁହଁ ଯଦି କୃଷ୍ଣଙ୍କ ଭଳି ହେଲା ତାହେଲେ ସେ କ'ଣ କୃଷ୍ଣ ନୁହଁନ୍ତି, ତାଙ୍କ ନା କ'ଣ କରାଯିବ ନା ପ୍ରତିଷ୍ଠା କର, ସିଏ ହେଲେ ଗୋବିନ୍ଦ। ଆଉ ଏକ ବିଗ୍ରହ ପ୍ରତିଷ୍ଠା କରାଗଲା, ବଜ୍ରନାଭ ପ୍ରତିଷ୍ଠା କଲେ, ଏ ପ୍ରଥମ ଗୋବିନ୍ଦ ଗୋପୀନାଥ ମଦନ ମୋହନଙ୍କର ପ୍ରକଟ, ତାଙ୍କର ବକ୍ଷ ଦେଶ ପୁଣି ତୁ ଉତ୍ତର ଆସିକି ଦେଖିଲେ କହିଲେ ହଁ ମୁଁ କୃଷ୍ଣଙ୍କୁ ଦେଖିଛି, ମୁଁ ତ ସ୍ତୁତି କରିଛି ସାକ୍ଷାତ କୃଷ୍ଣଙ୍କୁ ଦେଖିଛି, ଆଙ୍କର ବକ୍ଷ ଦେଶ ଠିକ କୃଷ୍ଣଙ୍କ ଭଳି କହିଲେ, ତା ନା ଆଙ୍କର ନାଁ ହେଲା ଗୋପୀନାଥ, ତାଙ୍କୁ ପ୍ରତିଷ୍ଠା କରାଗଲା, ବଜ୍ରନାଭ ପ୍ରତିଷ୍ଠା କଲେ। ପୁଣି ତୃତୀୟ ବିଗ୍ରହ ତିଆରି କରାଗଲା, କହିଲେ ନା ଆଙ୍କର ପାଦଟା କୃଷ୍ଣଙ୍କ ଭଳି, କହିଲେ ଠିକ ଅଛି ଆଙ୍କର ନାମ ମଦନ ମୋହନ, ଏ ସମ୍ବନ୍ଧ ବିଦେହ ପ୍ରୟୋଜନ, ତିନି ଠାକୁର ପ୍ରତିଷ୍ଠା କରିଦେଲେ। କିନ୍ତୁ ଆମ ଗୋସ୍ୱାମୀ ଆସିଲେ ଏଇ ତିନି ଠାକୁରଙ୍କୁ ପ୍ରାପ୍ତି ହେଲେ, ପୁଣି ପ୍ରଭୁ ଆମର ହାତରେ ଆସିଲେ ବ୍ରଜରେ, ଏ ଗୌଡ଼ିଆ ଠାକୁରଙ୍କ ହାତରେ ଆସିଲେ, ସେଥିପାଇଁ ତିନି ଠାକୁର ଆମର କରିଆ ଅଛି ଗୌଡ଼ିଆରେ, କରିଆ ଅଛି ଆତ୍ମସାତ କୃଷ୍ଣ ଆତ୍ମସାତ, ତିନି ଠାକୁର କରିଛନ୍ତି ଗୋବିନ୍ଦ ଗୋପୀନାଥ ମନ୍ଦର ଆମର ଆମର ଗୌଡ଼ିଆ। କିନ୍ତୁ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର ବିଶେଷତା ହେଲା, ସିଏ ଚାହୁଁଥିଲେ ମୁଁ ଆମର ଗୌଡ଼ିଆ ଗୋଟିଏ ଠାକୁର ମୁଁ ସେବା କରିବି, ଯେଉଁ ଠାକୁରଙ୍କ ନିକଟରେ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଥିବେ, ତାଙ୍କର ମୁଖ ଗୋବିନ୍ଦଙ୍କ ଭଳି ହେଇଥିବ, ତାଙ୍କର ବକ୍ଷଦେଶ ଗୋପୀନାଥଙ୍କ ଭଳି ହେଇଥିବ, ତାଙ୍କର ପାଦ ମଦନ ମୋହନ ଭଳି ହେଇଥିବ, ସବୁବେଳେ ଏଇ କାମନା କରନ୍ତି।
ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ, ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ, କ୍ରମେ ତିନର ମୁଖ ବକ୍ଷ ଶ୍ରୀ ଚରଣ, କ୍ରମେ ତିନର ମୁଖ ବକ୍ଷ ଶ୍ରୀ ଚରଣ, ତିନ ପ୍ରଭୁ ଏକତ୍ର ଦର୍ଶନ ଏକ ଠାଇ, ତିନି ପ୍ରଭୁ ଏକତ୍ର ପରି ପାଟି ପୂର୍ବେ ଚିନ୍ତିଲା ଗୋସାଇଁ, ଏ ପରି ପାଟି ପୂର୍ବେ ଚିନ୍ତିଲା ଗୋସାଇଁ,
ପୂର୍ବରୁ ଗୋସାଇଁ ଗୋପାଳ ଭଟ୍ଟ ଗୋସ୍ୱାମୀ ସବୁବେଳେ ଚିନ୍ତା କରୁଥିଲେ ମୁଁ ଆମକୁ ସେବା କରିବି, ଗୋଟିଏ ଠାକୁର ସେବା କରିବି ଯେଉଁଠି ଗୌଡ଼ିଆର ତିନି ଠାକୁର ଆମର ଥିବେ, ଗୋବିନ୍ଦଙ୍କର ମୁଖ, ଗୋପୀନାଥଙ୍କର ବକ୍ଷଦେଶ, ମଦନ ମୋହନଙ୍କର ପଦକମଳ, ମୁଁ ଗୋଟିଏ ଠାକୁର ଚାହୁଁଛି ଯେଉଁଠି ତିନି ପୁରା ଭଗବାନ ଶ୍ରୀକୃଷ୍ଣଙ୍କର ଯେଉଁ ତିନି ଗୌଡ଼ିଏ ଠାକୁରଙ୍କର ମୂର୍ତ୍ତିମନ୍ତ ବିଗ୍ରହ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଥିବେ, ଏଇ ଚିନ୍ତା କରୁଛନ୍ତି। ଗୋପାଳ ଭଟ୍ଟ ଗଲେ ସ୍ନାନ କରିକି ଯମୁନାର ଆସି ଯେତେବେଳେ ବିଗ୍ରହ ସେବା କରି ବସିଛନ୍ତି, ଦେଖିଲେ ଦ୍ୱାଦଶ ଶାଳାଗ୍ରାମରୁ ଏକ ଦାମୋଦର ଶାଳାଗ୍ରାମ ଯୋଉ ଥିଲେ ସେ ଦାମୋଦର ଶାଳାଗ୍ରାମ ମଦନ ମୋହନ ବିଗ୍ରହ ହେଇକି ଠିଆ ହେଇଛନ୍ତି, ସାଙ୍ଗେ ସାଙ୍ଗେ ଗୋସ୍ୱାମୀମାନଙ୍କୁ ଖବର ପଠେଇଲେ, ନାମକରଣ ଗୋସ୍ୱାମୀମାନେ କରିଛନ୍ତି, ରୂପ ଗୋସ୍ୱାମୀ ଆସିଲେ, ସନାତନ ଆସିଲେ, ସମସ୍ତେ ଆସିକି ପହଞ୍ଚିଗଲେ, ଦେଖିଲେ ଇଏ ତ ଗୋବିନ୍ଦ ଗୋପୀନାଥ ମଦନ ମୋହନଙ୍କର ପ୍ରକାଶ ଠାକୁର, ହେଲେ ଆଙ୍କର ନାମ ଦିଅ ରାଧା ରମଣ, ତାଙ୍କର ନାମ ଗୋସ୍ୱାମୀମାନେ ପ୍ରକଟ ରାଧା ରମଣ, ଆଜି ବି ଶାସ୍ତ୍ର କହୁଛନ୍ତି, ମୁଁ ତ ଦେଖିନି, ଆଉ ଆମର ବି ସେ ଭାଗ୍ୟ ନାହିଁ ଦର୍ଶନ କରିବା, ତାଙ୍କର ପିଠିରେ ଆଜି ବି ଶାଳଗ୍ରାମ ଅଛନ୍ତି। ଆଉ ପ୍ରଭୁପାଦ ମହାରାଜ କହିଥିଲେ
ଇସ୍କନ୍ ଭକ୍ତ ମାନଙ୍କୁ ସେ ହେଲା ପ୍ରଭୁପାଦ ଆଡଭାଇସ୍ ଇଜ୍ ଡିଭୋଟିଜ୍ ଟୁ ଲର୍ନ ଦି ହାଇ ଷ୍ଟାଣ୍ଡାର୍ଡ ଅଫ୍ ଡେଟି ୱର୍ସିପ୍ ଆଣ୍ଡ ବୈଷ୍ଣବ ଏଟିକେଟ୍ସ ଫ୍ରମ୍ ଶ୍ରୀ ରାଧାରମଣ ଟେମ୍ପଲ୍ ପ୍ରଭୁପାଦ କହୁଛନ୍ତି ଅତି ଉନ୍ନତ ସେବା ଆଉ ବୈଷ୍ଣବ ସଦାଚାର ତୁମେ ଶିକ୍ଷା କରିବା ପାଇଁ ଚାହୁଁଛ ତାହେଲେ ରାଧାରମଣଙ୍କର ସେବକମାନଙ୍କ ନିକଟକୁ ଯାଅ, ରାଧାରମଣ ମନ୍ଦିରକୁ ଯାଅ। ଆପଣ ଦେଖିଛନ୍ତି ପୂଜାରୀ କେବେ କାହାକୁ ଛୁଇଁବେନି, କେବେ ଛୁଇଁବେ, ଯିଏ ବି ଯାଅ ଅତି ଧୀର, ଯେମିତି ଆମର କ୍ଷୀରଚୋରା ଗୋପୀନାଥ ସେବକ ତାଙ୍କର ସେଭଳି ସେବକ ସେବା ବଡ଼ ସୁକୁମର ସେବା, ଆଲଟ ଚାମର ଧୀରେ ଧୀରେ ଦିଆ ହବ। ଠାକୁରଙ୍କର ଶୟନ ଘର ଅଲଗା, ପୁରା ରଜା ଭଳି ତାଙ୍କର ସେବା, ଠାକୁରଙ୍କର ଶୟନ ଘର ଅଲଗା, ଭୋଗ ଜାଗା ଆମର ବିଗ୍ରହ ଏଇଠି ଭୋଗ ଲାଗୁଛନ୍ତି, ତାଙ୍କ ରାଜଭୋଗ ଅଲଗା ଜାଗାରେ ଲାଗିବ, ସେ ବସିବେ ଭାରି କୋମଳ ଠାକୁର, ତାଙ୍କ ସେବା ବି ସେଇଭଳି, ଆଉ ବୈଷ୍ଣବ ଏଟିକେଟ୍ ବୈଷ୍ଣବ ସଦାଚାର ଭାରି, ତାଙ୍କର ଭୂମିକୁ ସ୍ପର୍ଶ କରିବେନି ହାତରେ, ପୂଜାରୀ ହାତରେ ଦେହରେ କେଉଁଠି ଲଗେଇବେନି, ଆରତୀ ପୂର୍ବରୁ ତାଙ୍କର ଜଣେ ଟହଲିଆ ଯିଏ ଅଛନ୍ତି ସେ ସବୁରେ ଠିକ୍ କରିକି ରଖିବେ, କୋମଳ ତୁଳସୀ ମଞ୍ଜରେ ଦିଆଯିବ, କୋମଳ ବସ୍ତ୍ର ଦିଆଯିବ, ଗରମ ଦିନ ହେଲେ ଠାକୁର ବାହାରକୁ ଆସିବେ, ସବୁ ବିଧି ଯେଉଁଗୁଡ଼ିକ ଆଜି ପର୍ଯ୍ୟନ୍ତ ରହିଛି। ପ୍ରଭୁପାଦ ସବୁବେଳେ କୁହନ୍ତି ଯାଅ ରାଧାରମଣ ମନ୍ଦିରକୁ ଯାଅ, ଶିଖିଆସ ସେବା, ପୂଜା ସେବା ଯେଉଁ କରାଯାଉଛି ବହୁତ ଭାବ ଅଛି, କିଏ ଯଦି ତୁଳସୀ ଭଗବାନଙ୍କ ନିକଟରେ ଚଢ଼ଉଛି ସିଏ ଯଦି ଭକ୍ତ, ବହୁତ ବେଳେ ମୁଁ ଦେଖେ ଭକ୍ତମାନେ ଯାଆନ୍ତି ତୁଳସୀ ଘାସ ଭଳିଆ ଜୁଆଟେ ପରେ ଛିଡ଼େଇକି ନେଇଯାଇଲେ, ଏ ସେବା ନାହିଁ, ତୁଳସୀକୁ ପ୍ରତିଷ୍ଠା କରିବାକୁ ପଡ଼େ ନା, ସ୍ୱୟଂ ଭଗବାନ ଚତୁର୍ଥା ବିଗ୍ରହ କୃଷ୍ଣ ଏଇ ଚାରି ସନେ ବୈଷ୍ଣବ ତୁଳସୀ ଭାଗବତ ଆଉ ଗଙ୍ଗା, ଆମକୁ ପ୍ରତିଷ୍ଠା କରିବାକୁ ପଡ଼େ ନା, ଏ ସ୍ୱୟଂ ଭଗବାନ ତୁଳସୀକି ଯେଉଁ ଛିଡ଼େଇ ଛାଡ଼ିକି ଯେମିତି ପାରେ ସେମିତି ଧରିକି ପଳେଇ ଆସେ, ତୁଳସୀକୁ ଛୁଞ୍ଚିରେ ଗୁନ୍ଥା ଯାଏ ନା, ତାଙ୍କୁ କଷ୍ଟ ହବ, ସ୍ୱୟଂ ଭଗବାନ ଶରୀରଙ୍କ ଦେହରେ ଠାକୁରଙ୍କର ମୁଖ୍ୟ ଦେଶରେ ବା ଶରୀର ଠାକୁରଙ୍କ ଦେହରେ ଯଦି ତୁଳସୀ ଲାଗିବ ସେ ସବୁ କୋମଳ ହେଇଥିବା ଦରକାର, ଯଦି ମଞ୍ଜରୀ ଗୁଡ଼ିକ ଯେଉଁ ଛିଡ଼ାଯିବ ତାଙ୍କୁ ପାଦର ଦିଆଯିବ, ଆପଣ ଦେଖୁଛନ୍ତି ନା ଗୋଟେ କଠୋର ଜିନିଷ ଆମ ଦେହରେ ଗୋଟେ କଠୋର ଫୁଲ ଲାଗିବାକୁ କେମିତି ଲାଗୁଛି, ଆମେ ସବୁ ମଞ୍ଜରୀ ଗୁନ୍ଥା ହେଇଛି ଠାକୁରଙ୍କ ମୁଖ୍ୟ ଦେଶରେ ଲାଗିବ ନା, ରାଧାରମଣଙ୍କର ତାହା ନାହିଁ, ଦେଖିଛ ନା ଫୁଲମାଳ କେତେ ସରୁ ଫୁଲମାଳ କୋମଳ ଫୁଲ, ଆନୁକୂଲ୍ୟ କୃଷ୍ଣ ଅନୁଶୀଳନ ଭକ୍ତିର ଉତ୍ତମା, ଉତ୍ତମ ଭକ୍ତି କୃଷ୍ଣଙ୍କର ଆନୁକୂଲ୍ୟ କୃଷ୍ଣ ପ୍ରୀତି ବିଧାନ ହେବା ଦରକାର, ସେଥିରେ ପ୍ରଭୁପାଦଙ୍କୁ ଯାହା ତାଙ୍କ ନିକଟରୁ ଶିକ୍ଷା ଆସିବ। ପ୍ରକଟ ହେଇଗଲେ ଠାକୁର, ପ୍ରକଟ ହେଇଗଲେ ବଡ଼ ପ୍ରେମରେ ସେବା କଲେ, ସେବା କରିବେ କେମିତି, ଇଏ ତ ନିଷ୍କିଞ୍ଚନ, ଏକାକି ସେବା କରିବେ କେମିତି, ଏଣେ ଆଦେଶ ଅଛି ତୁମେ ସବୁ ଗ୍ରନ୍ଥ ଲେଖିବ, ମହାପ୍ରଭୁ ଭକ୍ତିରତ୍ନାକରରେ ମହାପ୍ରଭୁ କହିଛନ୍ତି ଏସବୁ ଯେତିକି ଗ୍ରନ୍ଥ ପ୍ରକାଶ କରିବେ ରୂପ ସନାତନ, ଆଉ ଯେତିକି ପ୍ରକାଶ କରିଛନ୍ତି ଆଉ ଯେତିକି ପ୍ରକାଶ କରିବେ ତାଙ୍କର ଶିଷ୍ୟ ସବୁ ପ୍ରଚାର କରିବେ, ଶ୍ରୀନିବାସ ଆଚାର୍ଯ୍ୟ ସେ ଗ୍ରନ୍ଥକୁ ଧରିକି ଯିବେ, ଶ୍ରୀନିବାସ ଆଚାର୍ଯ୍ୟଙ୍କ ପ୍ରସଙ୍ଗରେ ଆମେ ଶୁଣିବା ବଢ଼ିଆ ଜୀବନ ତାଙ୍କର, ତେଣୁ ଇଏ ତ ଗ୍ରନ୍ଥ ରଚନା କରିବେ ନା, ଯେଉଁ ଷଡ଼ସୁନ୍ଦର ଆମେ ପଢ଼ୁଛେ ବାସ୍ତବିକ ଷଡ଼ସୁନ୍ଦର ତାର ଯେଉଁ କର୍ଚ୍ଚାଟା ଇଏ କରିଥିଲେ, କର୍ଚ୍ଚା ମାନେ ଯାହା କୁହାଯାଏ କ'ଣ ହୋଇଯାଏ ଟିପ୍ପଣୀ ସୂତ୍ରଗୁଡ଼ିକ ଗୋପାଳ ଭଟ୍ଟ କରିଥିଲେ, ସେଇଟାକୁ ଜୀବ ଗୋସ୍ୱାମୀ ଷଡ଼ସୁନ୍ଦରକୁ ବ୍ୟାଖ୍ୟା କଲେ, କିନ୍ତୁ ଇଏ ପ୍ରଥମେ ସବୁ କାରକ କାରିକା ବା କର୍ଚ୍ଚା କୁହାଯାଏ, ଇଏ ପ୍ରଥମ କରିଥିଲେ, ଇଏ ଚିନ୍ତା କରୁଛନ୍ତି ଥରେ ଯମୁନାରେ ସ୍ନାନ କରିକି ଆସିଲା ବେଳକୁ ଗୋଟେ ବାଳକ ଆସିକି ବସିଛି ତାଙ୍କର କୁଟୁର ଆଗରେ ବସିଛି, ପଚାରିଲେ କିଏ ଆସୁଛୁ, ନା ଆଜ୍ଞା ମୁଁ ଦେବବନ୍ଦ ଗ୍ରାମର ବ୍ରାହ୍ମଣର ପୁଅ, ନା କାହିଁକି ଆସୁଛୁ, ନା ମୋ ବାପା ବା ମୋ ମା ବା ବାପା ବା ଆପଣଙ୍କୁ ସମର୍ପଣ କରିଥିଲି, ତାଙ୍କ ନାଁ ଗୋପୀନାଥ, ଗୋପୀନାଥ ପୂଜାରୀ, ସେ ପ୍ରଥମ ସେବକ ରାଧାରମଣଙ୍କର, କହିଲେ ଠିକ୍ ଅଛି ହଁ, କାରଣ ସେ ତ ରାଧାରମଣ ତ ପ୍ରକଟ କରାଇଛନ୍ତି ତାଙ୍କର ସେବା ପାଇଁ ସେ ବାଳକ, ସିଏ ସେବା କଲେ, ସିଏ ତ ସେବା କଲେ କିନ୍ତୁ ବୃଦ୍ଧ ହେଇଯାଉଛନ୍ତି, ରାଧାରମଣଙ୍କର ସେବା ଚାଲିବ କେମିତି, କହିଲେ ତୁମେ ବ୍ରହ୍ମଚାରୀ ନା ତୁମେ ବିବାହ ହୁଅ, କହିଲେ ନା, ଗୋପୀନାଥ ପୂଜାରୀ କହିଲେ ଗୁରୁଦେବ ମୁଁ ବିବାହ ହେବିନି, ମୋର ଗୋଟେ ଭାଇ ଅଛି ତାଙ୍କ ନାଁ ଦାମୋଦର, ମୁଁ ଦାମୋଦରକୁ ନେଇ ଆସୁଛି, ଯେତେବେଳେ ଦାମୋଦର ଆସିଲେ ସିଏ ତଳେ ପହଞ୍ଚିଲେ ରାଧାରମଣଙ୍କ ସେବା, ତାଙ୍କର ବି ଇଚ୍ଛା ହେଲା ମୁଁ ବ୍ରହ୍ମଚାରୀ ହେଇଛି, ସଂସାର ପଶିବା ପାଇଁ ଆଗରୁ କେହି ଚାଲୁନଥିଲେ, ପ୍ରକୃତରେ ଭଜନ ଆସ୍ୱାଦନ ହେଲା ପରେ ବହୁତ କଷ୍ଟ ରାସ୍ତା ଲାଗେ, ଏକାକି ଆପଣ ଦେଖୁଛନ୍ତି ଭଜନ ପଥରେ କେତେ ପ୍ରତିବନ୍ଧକ, ଆଉ ସମସ୍ତଙ୍କୁ ଧରି ଚାଲିବା ତ ବହୁତ କଷ୍ଟ, କିନ୍ତୁ ଗୋପାଳ ଭଟ୍ଟ ଗୋସ୍ୱାମୀ ଆଦେଶ ଦେଲେ ଦାମୋଦର
ତୁମେ ରାଧାରମଣଙ୍କର ପ୍ରତି ବିଧାନ ପାଇଁ ବିବାହ କର, କାରଣ ତୁମର ବଂଶରେ ଯେଉଁମାନେ ଆସିବେ ସେମାନେ ରାଧାରମଣଙ୍କର ସେବା କରିପାରିଛି। ଆଜି ଯେଉଁମାନେ ଆମେ ଦେଖୁଛେ ପଦ୍ମନାଭ ଗୋସ୍ୱାମୀ ଆଦି ଯେଉଁମାନଙ୍କୁ ଦେଖୁଛେ ଆଜି ରାଧାରମଣଙ୍କ ପରିବାର ସେଠି ରହିଛନ୍ତି, ସେମାନେ ସମସ୍ତେ ଏ ଗୋପୀନାଥ ପୂଜାରୀଙ୍କର ଭାଇ ହେଲେ ଦାମୋଦର, ଦାମୋଦରଙ୍କର ବଂଶ ପରମ୍ପରା କ୍ରମରେ ଏମାନେ ସବୁ ଆସିଛନ୍ତି, ସେମାନେ ସେଇଠି ରହିଲେ। କିନ୍ତୁ ଗୋପାଳ ଭଟ୍ଟଙ୍କର ଇଚ୍ଛା ନଥିଲା, ଆଉ ଗୋଟେ ଇଚ୍ଛା ରହିଗଲା। କ'ଣ ଇଚ୍ଛା ରହିଗଲା? ସେଥିପାଇଁ କେହି ଯଦି ବୃନ୍ଦାବନ ଯାଆନ୍ତି କେବଳ ରାଧାରମଣଙ୍କୁ ଦର୍ଶନ କରିଦେଲେ ସବୁ ଦର୍ଶନ ହେଇଗଲା। ବୃନ୍ଦାବନ ବଡ଼ ଦୁଃଖ ଲାଗେ, ବୃନ୍ଦାବନରେ ଗୋଡ଼ିଏ ଭାବଟା ବୁଡ଼ିଗଲା। ଗୌରାଙ୍ଗ ମହାପ୍ରଭୁଙ୍କର ପ୍ରାଧାନ୍ୟ ନାହିଁ, ପ୍ରଧାନନ୍ଦ ସରସ୍ୱତୀ ରାମାନନ୍ଦ ସମ୍ପ୍ରଦାୟରେ ସେଥିରେ ମହାପ୍ରଭୁ ଜାଣିଲେ, ବୋଲେ ରାଧା ନାମ କିଏ ସଂସାର ଜାଣିଥିଲା? ଯଦି ଗୌର ନା ହୋଇତ ତେବେ କି ହୋଇତ, ନା ସେଟା ନୁହେଁ। ହଁ କେମନ ଧରିତାମ ଦେବ ରାଧାର ମହିମା ତ୍ରିଜଗତେ ସୀମା, ଜଗତ ଜାନା ତକେ ରାଧା କିଏ ସଂସାର କିଏ ଜାଣିଥିଲେ? ବର୍ତ୍ତମାନ ରାଧେ ରାଧେ, ଆରେ ଭଲ ରାଧେ ରାଧେ କହିବା, କିନ୍ତୁ ରାଧା କହିବା ପୂର୍ବରୁ ରାଧାଙ୍କ ନାମ ଯିଏ ଉଚ୍ଚାରଣ ପ୍ରଥମେ କରିଥିଲେ ସେ ବା ରାଧା ଭାବ ଧରିକା, ସେ ଗୌର। ଆପଣ ଯିବେ ଦେଖିବେ ଗୋପୀନାଥ ବଜାରରେ ଅଛନ୍ତି ମହାପ୍ରଭୁ ଅମୀୟ ନିମାଏ, ସତେ ଯେମିତି କେହି ତାଙ୍କୁ ପଚାରୁନାହାନ୍ତି, ଫୁଲମାଳ ଟିକେ ବେକରେ ନାହିଁ, ମହାପ୍ରଭୁଙ୍କର ଧାମ ସିଏ। କେହି କେବେ ରାଧାରାଣୀଙ୍କର କରୁଣା କଦାପି ପାଇପାରିବେନି ଯେ ଗୌରାଙ୍ଗ ମହାପ୍ରଭୁ ଧରିଛି, କେହି କଦାପି ଗଲା ବୃନ୍ଦାବନ ଯାଇପାରିବେନି ଯେ ଗୌର ଆନୁଗତ୍ୟ ନ ଧରିଛି, ଗୌର ଆନୁଗତ୍ୟରେ ଭକ୍ତ ନ ଆସି ଭକ୍ତି ନ କରିଛି, ପ୍ରେମ କେହି ପାଇପାରିବେନି, ମନା କରିଦେଇଛନ୍ତି। ଆମ ସମ୍ପ୍ରଦାୟରେ କେହି ମନା କରିଥାନ୍ତେ ଅସୁବିଧା ହେଇଥାନ୍ତା, ଅଲଗା ସମ୍ପ୍ରଦାୟରେ ତୁମେ ସାକ୍ଷାତ ଆସ୍ୟ ବାତ୍ସଲ୍ୟ ରସ ପାଇଁ ଯାଇପାରିବ, କିନ୍ତୁ ମାଧୁର୍ଯ୍ୟ ରସରେ କଳିଯୁଗରେ ଗୌରାଙ୍ଗ ମହାପ୍ରଭୁ ବିନା ପ୍ରବେଶ କରିପାରିବେନି। ଆଚାର୍ଯ୍ୟ ଧର୍ମଂ ପରିଚର୍ଯ୍ୟ ବିଷ୍ଣୁ ବିଚାର୍ଯ୍ୟ ତୀର୍ଥାନି ବିଚାର୍ଯ୍ୟ ବେଦାନ୍ ବିନା ଗୌରପ୍ରିୟ ପାଦ ସେବାମ ବେଦାଦି ଦୁଷ୍ପାପ୍ୟ ପଦମ ବିଦନ୍ତି, ଶହେ ଶ୍ଳୋକ ପ୍ରଭୁଦାନନ୍ଦ ସରସ୍ୱତୀ ଲେଖିଛନ୍ତି ରାମାନନ୍ଦୀ। ଆଚାର୍ଯ୍ୟ ଧର୍ମଂ, ସେ ଗୌଡ଼ୀୟ ସେ ବର୍ଣ୍ଣାଶ୍ରମର ସମସ୍ତ ଧର୍ମକୁ ମାନୁଛି। ପରିଚର୍ଯ୍ୟ ବିଷ୍ଣୁ, ସେ ବିଷ୍ଣୁକୁ ପୂଜା କରୁଛି। ବିଚାର୍ଯ୍ୟ ବେଦାନ, ବେଦକୁ ବହୁ ଭାବରେ ତର୍ଜମା କରୁଛି। ବିଚାର୍ଯ୍ୟ ତୀର୍ଥା, ତୀର୍ଥ ବିଚରଣ କରୁଛି। ବିନା ଗୌରପ୍ରିୟ ପାଦ ସେବା, ଜଣେ ଗୌରାଙ୍ଗ ମହାପ୍ରଭୁଙ୍କର ପ୍ରିୟ ଭକ୍ତର ପାଦ ସେବା ବିନା ବେଦାଦି ଦୁଷ୍ପ୍ରାପ୍ୟ ପଦମ ବିଦାନ୍ତି, ବେଦର ଦୁଷ୍ପ୍ରାପ୍ୟ ପଦ ଯୋଉଟା, ବେଦ ଯୋଉ ପଦକୁ ପାଇପାରେ ନା, ଯୋଉ ଗୌରବୃନ୍ଦାବନ ଯୋଉ ମାଧୁର୍ଯ୍ୟ ରସ ମିଳିବ। ଆମେ ସବୁ ସମ୍ପ୍ରଦାୟର ସମସ୍ତଙ୍କୁ ସାଧୁ ବୋଲି ପ୍ରଣାମ କରିବୁ, ସମସ୍ତଙ୍କୁ ସାଧୁର ମର୍ଯ୍ୟାଦା ଦିଆଯିବ, କିନ୍ତୁ ଗୌର ଆନୁଗତ୍ୟ ବିନା ପ୍ରେମ ମିଳିବ। କେହି କେବେ ବୃନ୍ଦାବନ ରାଧାରାଣୀଙ୍କୁ ପାଇପାରିବେ ନା, ତାର ଯଦି ତାଙ୍କର ଯଦି ଗୌର ଆନୁଗତ୍ୟ ନା, ଇଏ ସିଦ୍ଧାନ୍ତ। କାରଣ ରାଧାରାଣୀ ରାଧାରମଣ ପ୍ରକଟ ହେଲା ପରେ ବି ଗୋପାଳ ଭଟ୍ଟଙ୍କର ଦୁଃଖ ରହିଛି, କାହିଁକି ମହାପ୍ରଭୁଙ୍କୁ ମୁଁ ସେବା କରିପାରୁନି, ମୁଁ ତ କୃଷ୍ଣଙ୍କ ସେବା କରୁଛି। ରାଧାରାଣୀଙ୍କ ଧାମରେ ରାଧାରାଣୀ ବିଗ୍ରହ ଆବଶ୍ୟକ ନାହିଁ, ମୁକୁଟ କେବଳ ଅଛି, ରାଧା ତ ସ୍ୱୟଂ ଅଛନ୍ତି, ତାଙ୍କ ଧାମରେ ଆଉ ବିଗ୍ରହ କ'ଣ ଦରକାର, ସନ୍ତୁଷ୍ଟ ହେଇଗଲେ। କିନ୍ତୁ ଗୌରାଙ୍ଗ ତ ନାହାନ୍ତି, ବାଳକ ବେଳେ ମୁଁ ଯାହାଙ୍କୁ ସେବା କରିଥିଲି, ଯାହାଙ୍କ ଉଚ୍ଚିଷ୍ଟ ପାଇଥିଲି, ସେ ଗୌରାଙ୍ଗ ପ୍ରଭୁ ତ ମୁଁ ସେବା କରିପାରୁନି, ଚିନ୍ତା କରୁଛି ରାଧାରମଣ ଏ ଗୋପାଳ ଭଟ୍ଟ। ବର୍ତ୍ତମାନ ରାଧାରମଣ ତାଙ୍କର ମନସ୍କାମନାକୁ ପୂର୍ଣ୍ଣ କଲେ, ଯେତେବେଳେ କାନ୍ଦୁଛନ୍ତି ଛୋଟ ପିଲାବେଳର କଥାକୁ ସ୍ମରଣ କରି, ମୁଁ ରାଧାରମଣଙ୍କର ସେବା କରୁଛି କିନ୍ତୁ ଗୌରାଙ୍ଗ ମହାପ୍ରଭୁଙ୍କର ସେବା ଟିକେ ପାଇଲି। ବର୍ତ୍ତମାନ ଦେଖୁଛନ୍ତି ଗୋପାଳର ପ୍ରେମାଧୀନ ଶ୍ରୀ ରାଧାରମଣ, ଗୋପାଳର ପ୍ରେମାଧୀନ ଶ୍ରୀ ରାଧାରମଣ, ଶ୍ରୀ ଗୌର ସୁନ୍ଦର ମୂର୍ତ୍ତି ହୈଲ ସେଇ କ୍ଷଣ, ଶ୍ରୀ ଗୌର ସୁନ୍ଦର ମୂର୍ତ୍ତି ଶ୍ରୀ ଗୋପାଳ ଭଟ୍ଟର ଯେ ଅଭିଳାଷ ମନେ, ଶ୍ରୀ ଗୋପାଳ ଭଟ୍ଟର ଯେ ଅଭିଳାଷ ମନେ, ଶ୍ରୀ ଧାରା ଶ୍ରୀ ରାଧାର ମନ ପୂର୍ଣ୍ଣ କରେ କ୍ଷଣେ କ୍ଷଣେ। ଯାହା ଚିନ୍ତା କରନ୍ତି ରାଧାରମଣ ପୂର୍ଣ୍ଣ କରିଦିଏ। ଯାହାଙ୍କ ପାଇଁ ପ୍ରଭୁ ପ୍ରକାଶ ହେଲେ, କିନ୍ତୁ ଗୌରାଙ୍ଗ ନାହାନ୍ତି ନା। ଇଏ ହେଉଛି ଗୌଡ଼ୀୟ ସିଦ୍ଧାନ୍ତ। ଗୁରୁଦେବ ସେ ପ୍ରବଚନରେ କହିଛନ୍ତି, ବିପ୍ରଲମ୍ବ ବିନା ଭାବ ତ ପୃଷ୍ଟି ହବନି। ଗୌଡ଼ୀୟ ଭକ୍ତମାନେ ଯେମିତି ବ୍ରଜର ଯେଉଁ ପ୍ରାଧାନ୍ୟ ଅଛି, ଯଦି ରାଧାରାଣୀ ନାହାନ୍ତି, ଯଦି କୃଷ୍ଣ ମୋତେ ଡାକୁଛନ୍ତି, ମୁଁ ସେଠିକି ଯିବିନି, କାରଣ ରାଧା ନାହାନ୍ତି। ସେଟା ବ୍ରଜଭାବ ହେଇପାରେ, କିନ୍ତୁ ଗୌଡ଼ୀୟ ଭାବ ନୁହେଁ। ରାଧା କୃଷ୍ଣ ଥାଇପାରନ୍ତି, ଯଦି ଗୌରାଙ୍ଗ ନାହାନ୍ତି, ଗୌଡ଼ୀୟ ଭକ୍ତ ସେଠିକି ଯିବନି। ଦେଖିଲେ ପ୍ରଭୁପାଦଙ୍କର ଗୋଟିଏ ମନ୍ଦିର ଆପଣ ତିଆରି କରିଦେବେ, କେଉଁଠି ମୋତେ ଦେଖେଇ ଦେଇପାରିବେ ଯେଉଁଠି ଗୌରାଙ୍ଗ ନାହାନ୍ତି? କୁହନ୍ତୁ କେଉଁଠି ଗୌରାଙ୍ଗ ନାହାନ୍ତି? କୁହନ୍ତୁ ଗୌରାଙ୍ଗ ରହିବେ? ରାମ ଲକ୍ଷ୍ମଣ ସୀତାଙ୍କୁ ରଖିଛନ୍ତି ପ୍ରଚାର ପାଇଁ, ସେଠି ଗୌରନୀତା ରହିବେ। ରାଧାରାଣୀଙ୍କର ଧାମ ରାଧାଶ୍ୟାମ ସୁନ୍ଦର, କିନ୍ତୁ ଗୌରନୀତା ରହିବେ ସବୁଆଡେ। ଗୌରନୀତା ଗୌରାଙ୍ଗ ନ ରହିଲେ ହବନି। ଗୌଡ଼ିଆ ବୈଷ୍ଣବ ସେ କୃଷ୍ଣ ବା କଞ୍ଚା ଆମ୍ବ, ଗୁରୁଦେବ କୁହନ୍ତି ଗ୍ରୀନ୍ ମ୍ୟାଙ୍ଗୋ ରାଇପ୍ ମ୍ୟାଙ୍ଗୋ। କୃଷ୍ଣ କଞ୍ଚା ଆମ୍ବ, କଞ୍ଚା ଆମ୍ବର ମିଠାଂଶ ଅଛି, କିନ୍ତୁ ଆମ୍ବଟା କଞ୍ଚା, ପାଚିଗଲେ ସେ କଞ୍ଚା ଆମ୍ବଟା ଖଟା ଲାଗୁଛି ନା। ଆଉ ଆମ୍ବଟା ଖଟା ନୁହେଁ, କଞ୍ଚା ଆମ୍ବ ବେଳେ ଆମେ ତାକୁ ଆସ୍ୱାଦନ କରିପାରିବା ନା ପାଚିଲା ରସ ଭାବିକି। ଆମେ କେବଳ ଆସ୍ୱାଦନ କରିପାରିବା ପାଚିଲାଟା, କଞ୍ଚାଟା କରିପାରିବା, କିନ୍ତୁ ରସଟା ଅଛି ସେଇ କଞ୍ଚା ଆମ୍ବରେ, କିନ୍ତୁ ସେ ପାକିଲା ହେଇଗଲା ପରେ ତା ରଙ୍ଗ ବଦଳି ଯାଏ। କୃଷ୍ଣ ଦେଖୁନାହାନ୍ତି ବର୍ଣ୍ଣଟା କଞ୍ଚା ଆମ୍ବ ଭଳିଆ? ଗୌରାଙ୍ଗ ପାଚିଲା ଆମ୍ବ ନା ମିଠା ରାଇପ୍ ମ୍ୟାଙ୍ଗୋ। ସେ ଶୃଙ୍ଗାର ରସରାଜ ଶ୍ରୀକୃଷ୍ଣ ଯେତେବେଳେ ବିପ୍ରଲମ୍ବ ଭାବରେ ଆସିବେ, ସେ ଗୌର ହେଲେ ସେଇ ରସଟାକୁ ଆସ୍ୱାଦନ କରିପାରିବା, ସେତେବେଳେ ରାଧା ହବା, ଜଣେ ରାଧାରାଣୀଙ୍କର ଭାବକୁ ପାଇବା, ରାଧାରାଣୀଙ୍କର ଆନୁଗତ୍ୟ ଆସିବ, ନହେଲେ କଦାପି ଗୌର ଭାବକୁ ଛାଡ଼ିଦେଲେ ହବନି କଦା। ସେଥିପାଇଁ ଯେଉଁଠି ଶ୍ୟାମ ସୁନ୍ଦର ଅଛନ୍ତି କିନ୍ତୁ ଗୌର ସୁନ୍ଦର ନାହାନ୍ତି, ଗୌଡ଼ିଆ ଭକ୍ତମାନେ ସେଠିକି ଯିବେ, କାରଣ ଏଠି ମୋର ଆରାଧ୍ୟ ଗୌରାଙ୍ଗ ମହାପ୍ରଭୁ ନା, ମୋର ଆରାଧ୍ୟ ନା, ସେଠି ତାଙ୍କର ପ୍ରୀତି ଉଲ୍ଲାସ ଆସିବନି। ଗୌର ସୁନ୍ଦର ନିଶ୍ଚିତ ରହିବା ଦରକାର, ବ୍ରଜଧାମ ଗୌରଧାମ, ସେଠି ଗୌରାଙ୍ଗ ମହାପ୍ରଭୁଙ୍କର ପ୍ରାଧାନ୍ୟ, ଗୌରାଙ୍ଗ ମହାପ୍ରଭୁଙ୍କର ଚର୍ଚ୍ଚା, ଗୌରାଙ୍ଗ ମହାପ୍ରଭୁଙ୍କର ଆଲୋଚନା ଚାଲିବା ଦରକାର। କାରଣ ପ୍ରେମୀ ଅଛନ୍ତି ସଂସାର, ନରୋତ୍ତମ ଠାକୁରଙ୍କ ଭଳି ପ୍ରେମୀ କେହି ନାହାନ୍ତି, ସେ ପଦକୁ ଗୁରୁଦେବ ସବୁବେଳେ ଗାଆନ୍ତି।
ଗୌର ପ୍ରେମ ରସାନବେ ସେ ତରଙ୍ଗେ ଯେବା ଡୁବେ, ଗୌର ପ୍ରେମ ରସାନବେ ସେ ତରଙ୍ଗେ ଯେବା ଡୁବେ, ସେ ରାଧା ମାଧବ ଅନ୍ତରଙ୍ଗ, ସେ ରାଧା ମାଧବ ଅନ୍ତରଙ୍ଗ, ଗୃହେ
ଗୌରାଙ୍ଗ ମହାପ୍ରଭୁଙ୍କର ତୁମେ ପ୍ରିୟ ନ ହେଇପାରିଲେ, କଦାପି ରାଧାରାଣୀଙ୍କର ତୁମେ ସ୍ୱୀକାର କରିବେ ନା, କଦାପି ସ୍ୱୀକାର କରିବେ ସିଦ୍ଧାନ୍ତ କିଲା। ଆଉ ବ୍ରଜଭୂମିର ଅଧିକାରୀ ତୁମେ ପାଇବ ନା, ଯିଏ ଗୌରାଙ୍ଗ ମହାପ୍ରଭୁଙ୍କର ପ୍ରତି ଆନୁଗତ୍ୟ ନାହିଁ, ଗୌରାଙ୍ଗ ମହାପ୍ରଭୁଙ୍କ ପ୍ରେମରେ ମଜ୍ଜିତ, ସେ ବ୍ରଜ ରହିଲେ ବି ବ୍ରଜଭାବ ପାଇପାରିବ ନା। ସିଦ୍ଧାନ୍ତ କିଏ ଦେଉଛନ୍ତି? ନରୋତ୍ତମ ଦାସ ଠାକୁର।
যে গৌরাঙ্গের নাম লয় তার হয় প্রেমদায়, যে গৌরাঙ্গের নাম লয় তার হয় প্রেমদায়, তারে মুই যাই বলি হারি, তারে মুই
ଗୁଣକୁ ସ୍ମରଣ କଲେ ନିତ୍ୟଲୀଳା ସ୍ମରଣ ଆସେ। ନିତ୍ୟଲୀଳା ତାହେଁ ସ୍ପୁରେ, ସ୍ପୁରା ଅର୍ଥ ସ୍ମରଣ ନୁହେଁ, ନିତ୍ୟଲୀଳା ସ୍ପୁରଣ ହବ, ଭାବନାର ଦୃଷ୍ଟିକୁ ଚେତନାର ଦୃଷ୍ଟିକୁ ଆସିଯିବ। ତାଙ୍କଠୁ କେହି ଦୟାଳୁ ନାହାନ୍ତି ନା, ଗାଓ ସେ ଭଜନ ଲେଖାଯାଇନି, ଗାଓ ପୁନଃ ପୁନଃ ଗୌରାଙ୍ଗେର ଗୁଣ ସରଳ କଲିଆ ମନ, ତ୍ରିଭୁବନ ମଧ୍ୟ ଏମନ ଦୟାଳୁ ନାଇଁ ଦେଖି ଆରଜ। ପ୍ରଭୁଙ୍କ ସରସ୍ୱତୀ ଲେଖିଲେ ପାପିଆନ ପି ହୀନ ଜାତିର ପି, କେହି ଅତି ପାପି ଆଉ ଅତି ହୀନ ଜାତି, ଦୂଷିଲ ଅପି ଦୁଷ୍ଟ କର୍ମଣାମ ସୀମା ଅପି, କେହି ଦୂଷିଲ ଲୋକ ଦୁଷ୍ଟ କର୍ମର ସୀମାକୁ ପାର ହେଇଯାଇଛି। ସୋପଚ ଧମ ଅପି ସତତମ ଦୁର୍ବାସନା ଢ୍ୟାମ ଅପି ଚହ, କିଏ ସୋପଚ ଚଣ୍ଡା କୂଳର ଜନ୍ମ ହେଇଛି, ଯାହା ମନରେ ସତତ ଦୁର୍ବାସନା ରହିଛି, ଦୁର୍ଦ୍ଦେଶ ପ୍ରଭବ ଅପିତମ ବିହିତା ବାସ ଅପି ଦୁସଙ୍ଗତ ଦୁସଙ୍ଗତ, କିଏ ଖରାପ ଦେଶରେ ଦୁର୍ଦ୍ଦେଶରେ ବାସ କରୁଛି, କାହାର ଅନ୍ତର ଭିତରେ ଦୁସଙ୍ଗ, କିଏ ସର୍ବଦା ଦୁସଙ୍ଗ କରୁଛି ଆଉ ଦୁସଙ୍ଗ ଦ୍ୱାରା ନଷ୍ଟ ହେଇଯାଇଛି, ନଷ୍ଟ ଅପି ଅଦ୍ଭୁତ ଏବ ଜୈନମ କୃପୟମ ତଂ ଗୌର ଏବ ସ୍ତୁତ, ସେ ଦୁସଙ୍ଗରେ ନଷ୍ଟ ହେଇଯାଇଛି, ଦୁର୍ଦ୍ଦେଶ ଖରାପ ଦେଶରେ ଅଛି, ଦୁର୍ବାସନାର ତାର ଅନ୍ତର ଭରପୁର ହେଇକି ଚଣ୍ଡାଳ କୂଳରେ ଜନ୍ମ ହେଇଛି, ନିଚ ଜାତି ହେଇଛି, ପାପି ହେଇଛି, କିନ୍ତୁ ଗୌରାଙ୍ଗ ମହାପ୍ରଭୁ ସେଭଳି ଲୋକଙ୍କୁ କରୁଣା କରନ୍ତି। ରାଧାରାଣୀ କାହାକୁ ସ୍ୱୀକାର କରିବେ କି, ଭକ୍ତି ସିଦ୍ଧାନ୍ତ ସୃଷ୍ଟି ଠାକୁରଙ୍କର ଗୋଟେ ଲେକ୍ଚର ଅଛି ଇଂଲିଶରେ, ପଢ଼ିବେ ତାକୁ ଆପଣ କେତେବେଳେ ପାଇଲେ, ହାରମୋନିଷ୍ଟ ପତ୍ରିକାରେ ବାହାର କରିବେ। ଯେପର୍ଯ୍ୟନ୍ତ କେହି ଜଣେ ନିତ୍ୟାନନ୍ଦ ପ୍ରଭୁଙ୍କ ଦ୍ୱାରା ସ୍ୱୀକୃତ ନ ହୋଇଛି, ରାଧାରାଣୀ ତାକୁ ସ୍ୱୀକାର କରିବେ। ଗୌରାଙ୍ଗ ଗୌର ନିତ୍ୟାନନ୍ଦଙ୍କର ଭଜନ କରିକି ନିତ୍ୟାନନ୍ଦ ପ୍ରଭୁ ସାର୍ଟିଫିକେଟ ଦେଲେ ସେ ସାର୍ଟିଫିକେଟ ନେଇକି ବ୍ରଜରେ ଦେଖେଇବ, ସେତେବେଳେ ରାଧାରାଣୀ ତୁମେ ଅଙ୍ଗୀକାର ଗ୍ରହଣ କରିବ। ରାଧାରାଣୀ କାହାକୁ ସ୍ୱୀକୃତି ଦେବେନି ସେବା, କାରଣ ସେ ଛୋଟ ଅପରାଧ ସହ କରିପାରିବେନି। ଗୌରଧାମ ଗୌରାଙ୍ଗ ମହାପ୍ରଭୁ ଅତି ଦୟାଳୁ, ମଧୁର ବୃନ୍ଦା ବିପିନ ମାଧୁରୀ ପ୍ରବେଶ ଚାତୁରୀ ତାଏ, ବରଜ ଯୁବତୀ ଭାବ୍ୟର ଭକତି ସକତି ହୋଇତ କାଏ, ସେ ଲେଖିଲେ ଭଜନ। ଆରେ କାହାର ଶକ୍ତି ଅଛି ବ୍ରଜ ଭାବଟାକୁ, ଗୋପୀମାନଙ୍କର ଭାବଟାକୁ ଅନ୍ତରରେ ଆଣିକି କୃଷ୍ଣଙ୍କର ସେବା କରିବା ଶକ୍ତି କାହାର ଅଛି ସଂସାର ଦେଖିଲେ ଦେଖିବା, ଗୌରାଙ୍ଗ ମହାପ୍ରଭୁଙ୍କୁ ଛଡ଼ା ଆଉ ଗୌର ଆନୁଗତ୍ୟ ନାହିଁ, ଗୌରାଙ୍ଗ ମହାପ୍ରଭୁଙ୍କର ପ୍ରିୟ ଭକ୍ତର ଆନୁଗତ୍ୟ ନାହିଁ ଭଜନ ହବ। ଏ ସିଦ୍ଧାନ୍ତ କାଟିକି ଥୋଇଦେଲେ କେହି କାଟିପାରିବେନି ସିଦ୍ଧାନ୍ତକୁ, ଗୌର ଆନୁଗତ୍ୟରେ ଆସିବାକୁ ପଡ଼ିବ, ଗୌରାଙ୍ଗ ମହାପ୍ରଭୁ ଭକ୍ତର ଆନୁଗତ୍ୟରେ ଆସିବାକୁ ପଡ଼ିବ, ତାଙ୍କର କରୁଣା ଲାଭ କଲେ, ତାଙ୍କ କରୁଣାର ମଣ୍ଡିତ ହେଲେ ରାଧାରାଣୀ ତମର ସେବାକୁ ସ୍ୱୀକାର କରିବେ, ଏ ଗୌଡ଼ିଆର ଭାବ। ସେଥିପାଇଁ ଗୋପାଳ ଭଟ୍ଟ ରାଧାରାଣୀଙ୍କୁ ପ୍ରାପ୍ତ ହେଇଗଲେଣି, ଏ ରାଧାରମଣଙ୍କୁ ପ୍ରାପ୍ତ ହେଲେଣି, କିନ୍ତୁ ଗୌରାଙ୍ଗ ମହାପ୍ରଭୁ କଥା ଚିନ୍ତା କଲେଣି, ସାଙ୍ଗେ ସାଙ୍ଗେ ରାଧାରମଣ ଗୌରାଙ୍ଗ ମହାପ୍ରଭୁ। ସେଥିପାଇଁ ରାଧାରମଣଙ୍କୁ ଦର୍ଶନ କରିଦେଲେ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଗୌରାଙ୍ଗ। ସେଥିପାଇଁ ଯେଉଁମାନେ ବ୍ରଜରେ ବୃନ୍ଦାବନ ବିଶେଷ କରି ରୁହନ୍ତି ଗୌଡ଼ିଆ ଭକ୍ତମାନେ, ପ୍ରତିଦିନ ଯିବେ ରାଧାରମଣଙ୍କୁ ଦର୍ଶନ, ସବୁ ତିନି ଠାକୁରଙ୍କ ଦର୍ଶନ ହେଲା ଗୌରାଙ୍ଗ ମହାପ୍ରଭୁଙ୍କ ଦର୍ଶନ ସବୁ। ଗୌର ନାହାନ୍ତି ତ ସେ ପୂର୍ଣ୍ଣ ରସ ସେଠି ନାହିଁ, ଗୌଡ଼ିଆଙ୍କର ସେଠି ଆନନ୍ଦ ନାହିଁ, ମହାପ୍ରଭୁ ନାହାନ୍ତି ନା, ଶ୍ୟାମ ସୁନ୍ଦର ଥାଇପାରନ୍ତି କିନ୍ତୁ ଗୌର ସୁନ୍ଦର ନଥିଲେ ସେଠି ଗୌଡ଼ିଆ ଆନୁଗତ୍ୟରେ ଭକ୍ତମାନଙ୍କର ଆନନ୍ଦ ବିଧାନ ନାହିଁ। ରାଧାରମଣ ପ୍ରକଟ ହେଇଗଲେ, ଗୋପୀନାଥ ପୂଜାରୀ ସେବା କଲେ, ମହାପ୍ରଭୁ ରୂପରେ ନିଜେ ଦର୍ଶନ ଦେଲେ ରାଧାରମଣ, ବର୍ତ୍ତମାନ ଶ୍ରୀନିବାସ ଆଚାର୍ଯ୍ୟ ଆସୁଛନ୍ତି ଦୀକ୍ଷା ନେବା ପାଇଁ। ମହାପ୍ରଭୁ କହିଛନ୍ତି ତୁମାର ଶିଷ୍ୟର ଦ୍ୱାରା ଜଗତ ପ୍ରଚାରିବ। ଛୋଟ ପିଲାବେଳେ ଗୋପାଳ କହିଥିଲେ ଗୋପାଳ ତୁମେ ଗୁରୁ ହବ, ଆଉ ତୁମ ଶିଷ୍ୟ ଦ୍ୱାରା ଜଗତରେ ମୁଁ ଏ ନାମ ପ୍ରଚାର କରିବି। କିନ୍ତୁ ଶ୍ରୀନିବାସ ଯେତେବେଳେ ଆସୁଛନ୍ତି ସେତେବେଳେ ତ ଗୋଟେ ଯାଉଛନ୍ତି ଚୈତନ୍ୟ ମହାପ୍ରଭୁଙ୍କ ଉପରେ ସମସ୍ତେ ହାଉ ତା ଆସୁଥିଲେ, ଚୈତନ୍ୟ ମହାପ୍ରଭୁ ଚାଲିଗଲେ, ନିତ୍ୟାନନ୍ଦ ଚାଲିଗଲେ, ଷଡ଼ଗୋସ୍ୱାମୀ ଚାଲିଗଲେ, ସେତେବେଳେ ପୁଣି ତିନୋଟି ନକ୍ଷତ୍ର ଗୌଡ଼ିଆ ବୈଷ୍ଣବ ଜଗତରେ ଆସିଲେ, ସେଠାରେ ଶ୍ୟାମାନନ୍ଦ ନରୋତ୍ତମ ଶ୍ରୀନିବାସ, କାରଣ ବୈଷ୍ଣବମାନଙ୍କର ବ୍ୟାକୁଳ ପ୍ରାର୍ଥନାରେ ପୁଣି ତିନି ଜଣ ଅଦ୍ୱୈତ ପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଆଉ ମହାପ୍ରଭୁ ତିନି ଜଣଙ୍କ ଦେହରେ ପ୍ରବେଶ କଲେ। ତେଣୁ ଶ୍ରୀନିବାସ ଯେତେବେଳେ ଆସୁଛନ୍ତି ବୃନ୍ଦାବନକୁ, ବୃନ୍ଦାବନର ଉପସନାତନ ନାହାନ୍ତି, ଫେରିକି ପଳାଉଛନ୍ତି, ଆଉ ଆଉ କାହାର ଆଶ୍ରୟ ନେଇ ରୂପସନାଥ ନାହାନ୍ତି, ମୁଁ କ'ଣ ବ୍ରଜଭୂମିରେ ରହିବି, ବ୍ରଜଭୂମି ମୋତେ ଆନନ୍ଦ ଦେବନି, ମୁଁ କ'ଣ ଜାଣିବି, ତ ଅନ୍ଧକାରରେ ଅଛି, ମୋର ଗୁରୁ କିଏ ହେବ କ'ଣ କରିବି, ମୁଁ ତ କିଛି ଜାଣିପାରୁନି, ବଡ଼ ଦୁଃଖରେ ବୃନ୍ଦାବନ ଆସିବା ପାଖରେ ପାଖାପାଖିରେ ଫେରୁଛନ୍ତି, ରୂପସନାଥନ ସେଠି ଆବିର୍ଭାବ ହେଇଯାଉଛନ୍ତି, ଚିତ୍କାର କରିକି ରୋଦନ କରୁଛନ୍ତି, କାହିଁ ମୋର ରୂପ, କାହିଁ ମୋର ସନାତନ, ଯେତେବେଳେ ଶ୍ରୀବାସ ପଣ୍ଡିତ ଶ୍ରୀନିବାସାଚାର୍ଯ୍ୟ ଏଭଳି ରୋଦନ କରୁଛନ୍ତି, ତାହେଲେ ଫେରିବା ପାଇଁ ଯାଉଛନ୍ତି, ରୂପସନାଥନ ଦର୍ଶନ ଦେଇ ତାଙ୍କୁ କହୁଛନ୍ତି,
ଫେରି ଜାନ ବାପୁ ତୁମି ଯା ବୃନ୍ଦାବନ, ଫେରି ଜାନ ବାପୁ ତୁମି ଯା ବୃନ୍ଦା, ମନ ରଥ ସିଦ୍ଧି ହଉ ବାଞ୍ଛିତ ପୁରାଣ, ମନ ରଥ ସିଦ୍ଧି ହଉ ବାଞ୍ଛିତ ପୁରାଣ, ଶ୍ରୀ ଗୋପାଳ ଭଟ୍ଟ ପଦ ସେଇ ଦ୍ୱାରା ମୋର କୃପା ଜାନିଆ ନିଶ୍ଚୟ, ସେଇ ଦ୍ୱାରା ମୋର କୃପା ଜାନିଆ ନିଶ୍ଚୟ, ଶ୍ରୀଜୀବେ କହିଲ ଆମି ତୋମାର ପ୍ରସଙ୍ଗେ,
ଶ୍ରୀନିବାସ ମନ ଦୁଃଖରେ ଶୋଇଛନ୍ତି, ରାତିରେ ରୂପ ସନାତନ ଆସିକି ପ୍ରକଟ ହେଉଛନ୍ତି, କହୁଛନ୍ତି ତୁମେ ବୃନ୍ଦାବନ ଫେରିଯାଅ, ତୁମର ମନୋବାଞ୍ଚନା ପୂର୍ଣ୍ଣ ହବ, ତୁମେ ଗୋପାଳ ଭଟ୍ଟଙ୍କର ପଦାଶ୍ରୟ କର, ଗୁରୁ ଦେଇ ଦେଉଛନ୍ତି, ଗୁରୁ ସଂସାରରେ ଦୁର୍ଲଭ ନାହାନ୍ତି, ସଦ୍ଗୁରୁ ଦୁର୍ଲଭ, ଅସଶିଷ୍ୟ ବି ଦୁର୍ଲଭ, ଏ ବିଚିତ୍ର କଳିଯୁଗ, କଳିଯୁଗରେ ଶିଷ୍ୟ କମ୍ ଗୁରୁ ବେଶୀ, ବିଗ୍ରହ ଠାକୁର ବେଶୀ ପୂଜାରୀ କମ୍, ଭଗବାନ ବେଶୀ ଭକ୍ତ କମ୍, ବିଗ୍ରହ ପ୍ରଭୁ କେତେ ମଠ ମନ୍ଦିର ପୂଜାରୀ ନାହାନ୍ତି, କହି ନାହିଁ ଆଜ୍ଞା ଶିଷ୍ୟ ତ ବେଶୀ ଗୁରୁ କାହାନ୍ତି, ଆଜ୍ଞା ସମସ୍ତଙ୍କର ଗୁରୁ ମନୋଭାବ, ଶିଷ୍ୟ ମନୋଭାବ, ଗୁରୁ ବେଶୀ ଶିଷ୍ୟ କମ୍, କିନ୍ତୁ ସଶିଷ୍ୟ ପାଇଁ ସଦ୍ଗୁରୁ ଅଛନ୍ତି, ଯେ ସଶିଷ୍ୟ ତା ପାଇଁ ସଦ୍ଗୁରୁ, ଆଚାର୍ଯ୍ୟମାନେ ପନ୍ଥ ଦିନରେ ଦେଖୁନୁ ଗୁରୁ ଖୋଜୁଛନ୍ତି, ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀ କହୁଛନ୍ତି ଯା ଗୋପାଳ ଭଟ୍ଟ ଗୁରୁ ନେଇ, ପୁଣି ଗୁରୁ ନେଇକି ତାଙ୍କ କତିରେ ଦୀକ୍ଷା ନେଇକି ଗୋପାଳ ଭଟ୍ଟ ସଙ୍ଗ ଦେଇପାରିବେନି ତୁମକୁ, କାରଣ ସିଏ ଭଜନାନନ୍ଦୀ, ସିଏ ତାଙ୍କର ଭଜନ ରହିବେ, ରାଧାରମଣଙ୍କ ସେବାରେ ଚିନ୍ତନ ରହିବେ, ତୁମେ ଜୀବ ଗୋସ୍ୱାମୀଙ୍କୁ ଦେଇ ପଳେଇବ, ଆଉ ଜୀବ ଗୋସ୍ୱାମୀ ତୁମ କଥାଟା ମୁଁ ଜୀବ ଗୋସ୍ୱାମୀ କହିସାରିଲି, ରୂପ ସନାତନ କହୁଛନ୍ତି ଶ୍ରୀନିବାସ ମୁଁ ଜୀବ ଗୋସ୍ୱାମୀକି କହିସାରିଲିଣି, ଶ୍ରୀନିବାସ ତାକୁ ରଖିବ, ତାକୁ ଶାସ୍ତ୍ର ପଢ଼େଇବ, ଏଣେ ଦୁଃଖୀ କୃଷ୍ଣଦାସ ତାଙ୍କର ନାମ ଦିବ, ସେଣେ ପଠେଇବେ ନବଦୀପ ଋଷି ଗୁରୁଙ୍କ ଆଦେଶରେ ସେ ଯିବେ, ଏଣେ କ୍ଷେତୁରୀ ନଳକୁମାରୀ ଆସିବେ, ସୁବର୍ଣ୍ଣ ଯୋଗତା କୁହାଯାଏ, ଗୋଲ୍ଡେନ୍ ଏଜ୍, ମହାପ୍ରଭୁଙ୍କର ଗୋଲ୍ଡେନ୍ ଏଜ୍, ତିନି ଜଣ ପ୍ରଭାବଶାଳୀ ବୈଷ୍ଣବ, ତାଙ୍କୁ ମନ୍ତ୍ରୀ ତ ତାଙ୍କୁ ଛାଡ଼ିଲେ କି ଯିବ ଗୋସ୍ୱାମୀ, ବୈଷ୍ଣବ ସମ୍ରାଟ ସେ ବ୍ରଜର ବୈଷ୍ଣବ ସମ୍ରାଟ ଥିଲେ, ଏ ତିନି ଜଣଙ୍କୁ ପଢ଼େଇ ଗୌଡ଼ୀୟ ସିଦ୍ଧାନ୍ତକୁ ସବୁ ପଢ଼େଇ ଯେଉଁ ଗ୍ରନ୍ଥ ଗୁଡ଼ିକର ଗୋସ୍ୱାମୀ ରଚନା କରିଥିଲେ ତାଙ୍କୁ ସବୁ ଭରି ସିଦ୍ଧାନ୍ତ ଏକ୍ସପର୍ଟ କରି ତାଙ୍କୁ ଛାଡ଼ିଲେ, କହିଲେ ଯା ଏବେ ମହାପ୍ରଭୁଙ୍କର ବାଣୀକୁ ପ୍ରଚାର କର, ଏ ତିନି ଜଣ ଆସିକି ପୁଣି ମହାପ୍ରଭୁଙ୍କର ବାଣୀକୁ ଫେରେଇ, ଶ୍ରୀନିବାସ ବର୍ତ୍ତମାନ ଗୋପାଳ ଭଟ୍ଟଙ୍କର ବୃଦ୍ଧ ସମୟ ହେଇଗଲା, ଶ୍ରୀନିବାସ ଜୀବ ଗୋସ୍ୱାମୀ ନିକଟକୁ ଗଲେ, ସେଠି ଅର୍ଥଶାସ୍ତ୍ର ଶ୍ରୀନିବାସ ପ୍ରଭୁଙ୍କର ସ୍ୱତନ୍ତ୍ର
ଗୋଟିଏ ଲୀଳା ଅଛି, ଏ ଲୀଳାରେ ଗୋପାଳ ଭଟ୍ଟଙ୍କର କଥା ସରିଯିବେ, ଆଜି ଶଙ୍କର ଦେବ ଫଳ ନେଲେ ଆଉ ଅଧିକ ଲୀଳା ତାଙ୍କର ତ ନାହିଁ, ସେ ତ ମନା କରିଛନ୍ତି ମୋର ଲୀଳା କେହି ଲେଖିବନି, କିନ୍ତୁ ଏମାନେ ଲେଖିଦେଇଛନ୍ତି। କିନ୍ତୁ ବୃନ୍ଦାବନ ଦାସ ଠାକୁର ଆଉ କୃଷ୍ଣଦାସ କବିରାଜ ଗୋସ୍ୱାମୀ କେବଳ ନାମ ଲେଖି ଛାଡ଼ିଛନ୍ତି ନା, କାହିଁକି ନା କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି ଆମ ମୋତେ ନିଷେଧ କରିଛନ୍ତି, ମୋ ବୁଦ୍ଧିକୁ ପ୍ରବେଶ କରିପାରୁନି। ମୁଁ ତାଙ୍କ ଲୀଳାଟା ଲେଖିଥିଲେ ଗୌରାଙ୍ଗ ମହାପ୍ରଭୁ ଲୀଳାଟା ତା ସାଙ୍ଗରେ ଆସିଥାନ୍ତା, ରାଧାରମଣ ଲୀଳାଟା ଆସି ଯାଇଥାନ୍ତା ନା, ସେ ଅତି ନିଜକୁ ଦିନ ବୋଲି ମନେ କରିଥିଲେ। ମୋ କଥା କେହି ନ ଜାଣ, ମୋ କଥା ତୁମେ ଲେଖନି, କେବଳ ମୋର ନାମ ଟିକେ ଲେଖ ବାସ, ମୁଁ ମହାପ୍ରଭୁଙ୍କର ଜଣେ ପାର୍ଶ୍ୱଦ ଥିଲି ଏତିକି ଲେଖ, ଆଉ ମୋର କଥା କିଛି ଲେଖିବନି। କିନ୍ତୁ ଇଏ ଭକ୍ତିରତ୍ନାକର ନରହର ଚକ୍ରବର୍ତ୍ତୀ ଠାକୁର ଆଉ ପ୍ରେମ, ଏଇ ଯେଉଁ ଲୀଳାଟି ହବ ଏ ପ୍ରେମ ବିଳାସର ଲୀଳା। ତାଙ୍କର ଶିଷ୍ୟ ଥିଲେ ପାଞ୍ଚ ଜଣ ଶିଷ୍ୟ, ଗୋପାଳ ଭଟ୍ଟଙ୍କର ପ୍ରଧାନ ଶିଷ୍ୟ ଶ୍ରୀନିବାସାଚାର୍ଯ୍ୟ ହେଲେ ପ୍ରଧାନ, ଗୋପୀନାଥ ପୂଜାରୀ ଯେ ସେବକ, ଶମ୍ଭୁରାମ, ମକରନ୍ଦ ଆଉ ହରିବଂଶ। ଯେଉଁ ରାଧାବଲ୍ଲଭ ଦେଖୁଛନ୍ତି, ରାଧାବଲ୍ଲଭ ଦର୍ଶନ ଦୁର୍ଲଭ ଯେଉଁ ବୃନ୍ଦାବନ ଲେଖୁଛନ୍ତି, ଯେଉଁ ହରିବଂଶ ଯିଏ ସେ ଆମର ଗୋପାଳ ଭଟ୍ଟଙ୍କର ଏ ପ୍ରେମବିଳାସ ଗ୍ରନ୍ଥ ହିସାବରେ ମୁଁ କହୁଛି, ହରିବଂଶ ଯେଉଁ ସମ୍ପ୍ରଦାୟ ବର୍ତ୍ତମାନ ବୃନ୍ଦାବନରେ ଅଛନ୍ତି, ଏ ପ୍ରକୃତରେ ଗୌଡ଼ୀୟ ଗୋପାଳ ଭଟ୍ଟଙ୍କର ଶିଷ୍ୟ ଥିଲେ ହରିବଂଶ। କିନ୍ତୁ ହରିବଂଶ ଯେତେବେଳେ ରାଧାରମଣଙ୍କର ସେବା କରୁଛନ୍ତି, ସେ ବ୍ରଜବାସୀ ବିଦ୍ୱାନ ସମସ୍ତ ଗୁଣ ଥିଲା, ଗୁରୁ ଆଜ୍ଞା ଲଙ୍ଘନ କରିକି, ଗୁରୁ ଆଜ୍ଞା ନାମାନିଆ ଗେଲ ହରିବଂଶ, ଆଛିଲ ଯତକ ଗୁଣ ହଇଲ ସବ ଧ୍ୱଂସ, ସବୁ ଗୁଣ ଧ୍ୱଂସ ହେଇଗଲ ନା। ହରିବଂଶ ବଡ଼ ବ୍ରଜବାସୀ, ବଡ଼ ଭଲ ସେବକ, ରାଧାରାଣୀ ତାଙ୍କୁ ସ୍ୱୟଂ ଦର୍ଶନ ଦିଅନ୍ତି, କିନ୍ତୁ ଏକାଦଶୀ ଦିନ ରାଧାରାଣୀ ତାକୁ ପାନ ଦିଅନ୍ତି ଖାଇବା ପାଇଁ, ଇଏ ପାନ ଚୋବେଇକି ଚାଲି ଆସେ, ରାଧାରାଣୀ ପ୍ରସାଦ ଦେଉଛନ୍ତି ଆଉ, ଏକାଦଶୀ ଦିନ ତାମ୍ବୁଳ ପାନ ଖାଇକି ଆସିକି ପହଞ୍ଚିଗଲେ ଗୋପାଳ ଭଟ୍ଟଙ୍କ ଆଗରେ। କାରଣ ଗୌଡ଼ୀୟ ବୈଷ୍ଣବ ଧାରାରେ କୌଣସି ସହଜ ପନ୍ଥାକୁ ସ୍ଥାନ ଦିଆଯିବ, ରାଧାରାଣୀଙ୍କର ଗୋପାଳ ଭଟ୍ଟଙ୍କର ଝଗଡ଼ା ହବ ବର୍ତ୍ତମାନ, ସହଜ କଥା ମୋତେ ଠାକୁର ସ୍ୱପ୍ନ ଦେଲା ଏଟା କହିଦେଲେ, ଗୋଟେ ବିଧିକି ଭାଙ୍ଗି ଭଗବାନ କେବେ କୃପା କରିବେ। ହେଲେ ଗୌଡ଼ୀୟ ଧାରାରେ କୌଣସି ଆପାତ ବିଚାର ନାହିଁ, ପୁରା ସିଦ୍ଧାନ୍ତ ବିଚାର, ପ୍ରଭୁ ନ ମିଳନ୍ତୁ, ଆପାତ ବିଚାରକୁ ସ୍ଥାନ ଦିଆଯିବନି, ବିଶାଳ ସମ୍ପ୍ରଦାୟ ଉପରେ ସହଜ ପନ୍ଥା ପାନ ଖାଇକି ଆସିଲେ। କହିଲେ ବାପା ତୁମେ ପାନ କେମିତି ଖାଉଛ? ଶ୍ରୀ ଏକାଦଶୀ ଦିନେ ତାମ୍ବୁଲ ଚର୍ବଣ, ଶ୍ରୀ ଏକାଦଶୀ ଦିନେ ତାମ୍ବୁଲ ଚର୍ବଣ, ସର୍ବ ପାପ ତୁମାର ଯେ କରିଲ ଗ୍ରହଣ, ସର୍ବ ପାପ ତୁମାର ଯେ କରିଲ ଗ୍ରହଣ। ଏ ଦ୍ୱିତୀୟ ଥର ବେଟା, ପ୍ରଥମ ଏକାଦଶୀ ଯେଉଁ ଦିନ ଆସିଛନ୍ତି ପାନ ଖାଇକି ଆସୁଛନ୍ତି, କହିଲେ ହରିବଂଶ ପାନ କ'ଣ ଖାଇକି ଆସିଛ, ତାମ୍ବୁଳ କ'ଣ ଭୋଜନ କରିକି ଆସିଛ ନା? ଆଜ୍ଞା ରାଧାରାଣୀ ପ୍ରସାଦ ଦେଲା ଆଉ ଅବଜ୍ଞା କରିକି। ଦେଖ ଗୋସାଇଁ କହେ ଶ୍ରୀ ଏକାଦଶୀ ଦିନେ, ଗୋସାଇଁ କହେ ଶ୍ରୀ ଏକାଦଶୀ ଦିନେ ହରିର ପ୍ରସାଦ ତାହା କରିବେ ବର୍ଜନେ, ହରିଙ୍କର ପ୍ରସାଦ ହେଲେ ବି ତା ବର୍ଜନ କରିବେ। ପୁରୀରେ ଯେମିତି ଗୋଟେ ଅଛି ପଣ୍ଡାମାନଙ୍କର, ଆମର ଏକାଦଶୀ ଗୋଟେ ଚାପ ପକେଇ ଦେଇଛୁ, ଏ ତୁମେ ତ ଗୋଟେ ଚାପ ପକାନ୍ତି, ତୁମେ ବାଧିକ ରଖ ଏକାଦଶୀ, ଏ ସବୁ ସହଜିଆ ପନ୍ଥା ଚଳିବନି। ଚୈତନ୍ୟ ମହାପ୍ରଭୁଙ୍କ ଏଇ ପ୍ରସାଦ ଦେଲେ ଏକାଦଶୀ ଦିନ ସେ ରଖିକି ଦ୍ୱାଦଶୀରେ ଭୋଜନ କରନ୍ତି, ଏକାଦଶୀ ଏକାଦଶୀ କିଛି ଆମର ନାହିଁ ପୁରୀରେ। ଆଇ ସେମାନେ ରାଜା ଛୁଆ, ତାଙ୍କ କଥା ଜଗନ୍ନାଥ ବୁଝିବେ, ତାଙ୍କର ହିସାବ ପତ୍ର ଜଗନ୍ନାଥଙ୍କ ହାତରେ, ଆମେ ତାଙ୍କ କଥା ମୁଣ୍ଡ କରିବା ଦରକାର। କିନ୍ତୁ ଆମର ଯେଉଁ ରାଜାଙ୍କ ଦେଇଛନ୍ତି ଆମେ ସେଇ ହିସାବରେ, କୌଣସି ଜଣେ ଗୋଟିଏ ଟାଇଟଲ ମଧ୍ୟ ଦେଖିପାରିବେ ନା, ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟରେ କୌଣସି ଆଚାର୍ଯ୍ୟମାନେ ଲେଖିଛନ୍ତି ପୁରୀର ବୃନ୍ଦାବନର ପଣ୍ଡାମାନଙ୍କ ଉପରେ ବା ଏମାନଙ୍କର ଯେଉଁ ମତ ଗୁଡ଼ିକ, ତାଙ୍କ ଉପରେ କୌଣସି ମତ ଆମର ଆଚାର୍ଯ୍ୟ କାଢ଼ ଦେଖିପାରିବେ, ତାଙ୍କର କଥା ଜଗନ୍ନାଥ, ଜଗନ୍ନାଥ ସେବା ଅଧିକାର ଦେଇଛନ୍ତି, ସେ କଥା ଜଗନ୍ନାଥ ବୁଝିବେ। କିନ୍ତୁ ଆମର ସମ୍ପ୍ରଦାୟରେ ତାଙ୍କ କଥା ତାଙ୍କର ପ୍ରଚାର ତାଙ୍କୁ ଦୂର ତାଙ୍କ ରାସ୍ତାରେ ସେ ରହିବେ, ଆମ ରାସ୍ତାରେ ତାଙ୍କ ଆମକୁ ବରଂ ତାଙ୍କର ଆଶୀର୍ବାଦ ନେଇକି ଆମେ ପଳେଇ ଆସିବା, ଆମର ପନ୍ଥାକୁ ଆମେ ମାନିବା। ସେ ପାନଟାକୁ ଦ୍ୱିତୀୟ ଥର ପୁଣି ପାନ ଖାଇକି ଆସିଲେ, ଦେଖିଲେ ପୁଣି ରଞ୍ଜିତ ଧର, କହିଲେ ରେ ବାପା ତତେ ପ୍ରଥମ ଦିନ ମନା କଲି, ତୁ କ'ଣ ପୁଣି ପାନ ଖାଇକି ଆସୁଛୁ ନା, ରାଧାରାଣୀ ଦେଲେ
ଠିକରେ ରାଧାରାଣୀ ତ ଦେଲେ ତ ପାନ ଖାଇ ଦଉଛୁ, ଗୁରୁ ମନା କରୁଛନ୍ତି ବା। କହିଲେ ଆଜ୍ଞା ମୁଁ ଏଟା ଲଙ୍ଘନ କରିପାରିବି। ପଣ୍ଡିତ ହଇଁଆ କହିଲ କେନ ଲଙ୍ଘନ, ପଣ୍ଡିତ ହଇଁଆ କହିଲ ଜୀବନର ଭବିଷ୍ୟତର ଡୋରି ଭକ୍ତିର ଡୋରି ଗୁରୁଙ୍କ ହାତରେ ଅଛି ଆଜ୍ଞା। ଏଟା ଆନୁଗତ୍ୟର ଧାରା, ଭଗବତ ସାକ୍ଷାତ ଦର୍ଶନ ପରେ ବି ସ୍ୱତନ୍ତ୍ରତା ନାହିଁ, କାରଣ ସ୍ୱତନ୍ତ୍ରତା ଜୀବନର, କାରଣ ଗୋଲକ ବୃନ୍ଦାବନକୁ ପ୍ରବେଶ କରିବାକୁ ହେଲେ ଆପଣଙ୍କର ସ୍ୱତନ୍ତ୍ରତା ପୁରା ନ୍ୟୁଟ୍ରାଲ ପୋଜିସନରେ ବି ନଥିବ, ମାଇନସ ପଏଣ୍ଟରେ ଥିବ। ସ୍ୱତନ୍ତ୍ରତା ପାଇଁ ତ ଆମେ ଭଗବାନଙ୍କୁ ପାଉନେ, ଭଗବାନ ସ୍ୱତନ୍ତ୍ର ଲୋକ କେବେ ଗ୍ରହଣ କରନ୍ତିନି, ଭଗବାନ ଆନୁଗତ୍ୟରେ ଗ୍ରହଣ କରନ୍ତି। କେହି ସାକ୍ଷାତ ଭଗବାନ ଦେଖିଥିଲେ କ'ଣ କଂସ ଭଗବାନ ଦେଖିନି କି ଚୈତନ୍ୟ ମହାପ୍ରଭୁ କହୁଛନ୍ତି? କଂସ ଦେଖିନି ନା ଶିଶୁପାଳ ଦେଖିନି ନା ରଜକ ଦେଖିନି, ସମସ୍ତେ ଦେଖିଛନ୍ତି କିନ୍ତୁ ଭଗବାନ ପାଇପାରିବେନି। ଭଗବାନଙ୍କୁ ଦର୍ଶନ କରିବେ କିନ୍ତୁ ଭଗବାନ ପ୍ରାପ୍ତି ହେଇପାରିବେନି। ଗୌଡ଼ୀୟ ସିଦ୍ଧାନ୍ତ ଏସବୁ ଜିନିଷରେ ନାହିଁ। ସାଧାରଣ ଲୋକମାନେ କହୁଛନ୍ତି ହଁ ଆଜ୍ଞା ମୁଁ ଜଗନ୍ନାଥ ସ୍ୱପ୍ନରେ ଦେଖିଥିଲି। ହଁ ତୁମେ ଭାଇ ଦେଖିଛ, ବହୁତ ଭାଗ୍ୟବାନ, ଆମଠୁ କୋଟି କୋଟି ଗୁଣର ଭାଗ୍ୟବାନ, ଏଟା ସତ୍ୟ। ତୁମର ସରଳତା ଅଛି, ତୁମେ ପ୍ରଭୁଙ୍କ ପାଇ, କିନ୍ତୁ ଏ ପ୍ରଭୁ ପ୍ରାପ୍ତି ନୁହେଁ, ପ୍ରଭୁ ଭକ୍ତି ପ୍ରାପ୍ତିର ଉପାୟ ନୁହେଁ। ରାଧାରାଣୀ ଦର୍ଶନ କରିଲେ ତାଙ୍କର ଜୀବନର ଭକ୍ତି ଡୋରି ଗୁରୁଙ୍କ ହାତରେ ଅଛି, ଗୁରୁ କହିଲେ ତୁମକୁ ବର୍ଜନ କରିଦେବି। କହିଲେ ଆଜ୍ଞା ଆପଣ ମୋତେ ବର୍ଜନ କରିଦିଅନ୍ତୁ କିନ୍ତୁ ରାଧାରାଣୀଙ୍କର ପ୍ରସାଦକୁ ମୁଁ ଛାଡ଼ିପାରିବି। କହିଲେ ହରିବଂଶ କହେ ମୋର ତାମ୍ବୁଳ ସେବନ ନା ପାରିବ ଏଇ ପ୍ରସାଦ କରିତେ ଲଙ୍ଘନ। ମୁଁ ପ୍ରସାଦକୁ ଲଙ୍ଘନ କେମିତି କରିବି? ପଳେଇବ ପ୍ରେମବିଳାସରେ ନିତ୍ୟାନନ୍ଦ ଦାସ ଲେଖୁଛନ୍ତି ଗୁରୁ ତ୍ୟାଗ କରିଦେଲା ପରେ ସେଟା ଅପରାଧ ଦେହ ହେଇଯାଏ, ସେ ଦେହ ଅପରାଧ ଦେହ। ଗୁରୁ ତ୍ୟାଗ କରିଦେଲେ, ବୈଷ୍ଣବ ତ୍ୟାଗ କରିଦେଲେ, ସେ ଅପରାଧ ଦେହରୁ ଆଉ ଦୁଇ ଜଣ ପୁତ୍ର ଜନ୍ମ ହେଲେ। ଆଉ ସେଥିଲେ ରାଧା ବଲ୍ଲଭ ତାଙ୍କର ପାଇଁ ପ୍ରକଟ ହେଇଗଲେ, ଏ ଲୀଳା ପ୍ରକାଶ କରିଦେଲେ କେତେ ସମର୍ଥ ଗୁରୁ ଶିଷ୍ୟ, କେତେ ସମର୍ଥ ଗୁରୁ ଯେ ଭଗବାନଙ୍କୁ ପ୍ରକଟ କରିପାରୁଛନ୍ତି, କିନ୍ତୁ ପୁଣି ବି ଗୁରୁ ଗୁରୁଙ୍କ ହାତରେ ତାଙ୍କର ଜୀବନର ଭକ୍ତି ଡୋରି ଅଛି। ରାଧା ବଲ୍ଲଭଙ୍କୁ ପ୍ରକଟ କରାଇଦେଲେ, ଭାଇ କୁହନ୍ତି ନା ଆମର କ'ଣ ବାଙ୍କ ବିହାରୀଙ୍କର ଭାଇ ହେଲେ ରାଧା ବଲ୍ଲଭ, ବଡ଼ ପ୍ରେମୀ ଠାକୁର, ସେ ପ୍ରକଟ କରାଇଦେଲେ ତାଙ୍କର ସେବା ଦୁଇ ପଙ୍କୁ ଦେଇଦେଲେ। କହିଲେ ମୁଁ ବୃନ୍ଦାବନରେ ଭଜନ କରିବି, ଯାଇକି ଭଜନ କରୁଛନ୍ତି ବସିକି, ହରିବଂଶ ଭଜନ କରୁଛନ୍ତି କିନ୍ତୁ ଦୈବର ଚରିତ୍ର, ଗୁରୁ ଅପରାଧ, ଗୁରୁ ଯାକୁ ତ୍ୟାଗ କରୁ ତାଙ୍କ ଦେଖନ୍ତୁ, ଭଗବାନ ଗ୍ରହଣ କରିବେନି, ଭଗବତ ପ୍ରାପ୍ତି ହେଲେ ବି ତୁମର ପୂର୍ଣ୍ଣ ପ୍ରାପ୍ତି ହେଇପାରିବନି।
ଦୈବର ଚରିତ୍ର ଗତି ବୁଝାନ ନା ଯା, ଦୈବର ଚରିତ୍ର ଗତି ବୁଝାନ ନା ଯା, ଦସ୍ୟୁ ହରି ବଂଶର ମୁଣ୍ଡ କାଟେ ଯମୁନା, ଦସ୍ୟୁ ହରି ବଂଶର ମୁଣ୍ଡ
ପୂର୍ବରୁ ରାଧାରାଣୀଙ୍କର ଗୋପାଳ ଭଟ୍ଟଙ୍କର ଯୁକ୍ତିତର୍କ ହେଲା। ରାଧାରାଣୀ ଆସି କହିଲେ ଗୋପାଳ ମୁଁ ପ୍ରସାଦ ଦେଇଛି ତୋ ଶିଷ୍ୟକୁ, ତୁମେ କାହିଁକି ତାଙ୍କୁ ବର୍ଜନ କଲ? ଗୋପାଳ ଭଟ୍ଟ ପରୀକ୍ଷା କରିଛନ୍ତି ରାଧାରାଣୀ, କହିଲେ ରାଧେ ଶାସ୍ତ୍ରର ଉଲ୍ଲଂଘନରେ ଯଦି ଭଗବାନ କିଛି କରୁଣା କରୁଛନ୍ତି ସେଟା ପ୍ରଭୁଙ୍କର ପ୍ରକୃତ କରୁଣା ନୁହେଁ, ଆପଣଙ୍କର ପ୍ରକୃତ କରୁଣା ନୁହେଁ, କାରଣ ତୁମେ ଏକାଦଶୀ କରୁଣା ନାହିଁ। ରାଧାରାଣୀ ଭାବିଲେ ତାଙ୍କୁ ବୁଦ୍ଧି, ତୁମେ ବି ଏକାଦଶୀ ପାଳନ କର ନା, ତୁମେ କେଉଁ ହିସାବରେ ଏକାଦଶୀକୁ ଦେଇଦେଉଛ ଏକାଦଶୀ ଦିନ ତାମ୍ବୁଳ ବର୍ଷ? କାରଣ ରାଧାରାଣୀ ଯେତେବେଳେ କୃଷ୍ଣଙ୍କ ପ୍ରାପ୍ତି ପାଇଁ, କୃଷ୍ଣଙ୍କ ପ୍ରାପ୍ତି ପାଇଁ ପୂର୍ବରୁ ଏକାଦଶୀ କରିଛନ୍ତି, ଏକାଦଶୀ ବ୍ରତ କରିଛନ୍ତି, ତୁମେ ଯେତେବେଳେ ଦେଉଦେଉଛ ତାମ୍ବୁଳ ମୋର ଶିଷ୍ୟକୁ, ଏଟାକୁ ମୁଁ କରୁଣା ବୋଲି ନେବିନି, କାରଣ ମୁଁ ଜାଣେ ରାଧିଏ ରାଧାରାଣୀ ବା କୃଷ୍ଣ ବା ଭଗବାନ ଯାହାକୁ କରୁଣା କରିବେ ବିଧି ଲଙ୍ଘନ କରିକି କରୁଣା କରନ୍ତିନି। ଯଦି ବିଧି ଲଙ୍ଘନ କିଛି କରି କରୁଣା କରୁଛନ୍ତି ତା ଦେହରେ କିଛି ଲୀଳା ସଂଗଠନ ହେବାର ଅଛି। ରାଧାରାଣୀ ଖୁସି ହେଇଗଲେ, କହିଲେ ଗୋପାଳ ତୁମେ ପ୍ରକୃତ ଆଚାର୍ଯ୍ୟ, ମୁଁ ତୁମକୁ ପରୀକ୍ଷା କରୁଥିଲି, ଠିକ୍ କରିଛ, ଶିଷ୍ୟକୁ ତ୍ୟାଗ କରିଛ ଠିକ୍ କରିଛ। ଏଣେ ଇଏ ତାଙ୍କର ଚାଲିଗଲେ, ଅପରାଧ ଦେହରୁ ଦୁଇ ପୁତ୍ର ଜନ୍ମ ହେଲେ, ଦୁଇ ପୁଅଙ୍କୁ ସେବା ଦେଇଦେଇକି ରାଧାବଲ୍ଲଭଙ୍କର ସେବା ଦେଇଦେଇ ଯାଇକି ବଣ ବୃନ୍ଦାବନରେ ଅଛନ୍ତି, ଦସ୍ୟୁ ଆସିକି ମୁଣ୍ଡ କାଟିକି ଯମୁନାରେ ପକେଇଦେବେ, ମୁଣ୍ଡ ଯମୁନାରେ ଭାସୁଛି, ରାଧା ରାଧେ କହୁଛନ୍ତି ଗୋପାଳ ଭଟ୍ଟ ମୁଣ୍ଡ ଭାସି ଭାସିକା ରାଧା ଗୋପାଳ ଭଟ୍ଟ ଥିଲା କି ମୁଣ୍ଡ କଟା କଟା ମୁଣ୍ଡ ରାଧା ରାଧେ କହୁଛି, କଣ ଆଖିରୁ ଧାରଧାର ଲୋହ କହୁଛି, କଟା ମୁଣ୍ଡ ରାଧା ରାଧେ କହୁଛି, କିନ୍ତୁ ସେଇ ଗୁରୁଙ୍କ ଚରଣ ଆସି ଲାଗିଲେ, ଗୁରୁଙ୍କ ଚରଣରେ ଆସି ଗୋପାଳ ଭଟ୍ଟଙ୍କ ଚରଣରେ ଆସିକି ଲାଗୁଛି, ଆଉ ଗୋପାଳ ଭଟ୍ଟଙ୍କ ଚରଣ ଲାଗି ମୁଣ୍ଡ କଣ କରୁଛି, ଅପରାଧ କ୍ଷମା କରିବେ ନା
ନିରିଖିଆ ଦେଖେ ଗୋସାଇଁ ହରିବଂଶେର ମାଥା ନିରିଖିଆ ଦେଖେ ଗୋସାଇଁ ହରିବଂଶେର ମାଥା ଆଇସ ଆଇସ ବୋଲେ ମନେ ପାଇଲ ବ୍ୟଥା
କେମିତି ଗୁରୁ ଦେଖନ୍ତୁ, କଟା ମୁଣ୍ଡକୁ ଡାକୁଛନ୍ତି ଶିଷ୍ୟ ବି କେମିତି ଦେଖନ୍ତୁ, ସମର୍ଥ ଗୁରୁ ସମର୍ଥ ଶିଷ୍ୟ ଯଦି ହେଇଥାନ୍ତି ଭଗବତ ଦର୍ଶନ ହେଇଥାଏ, କିନ୍ତୁ ଗୁର୍ବା ଅପରାଧ ଏତେ ସୂକ୍ଷ୍ମ, ଯଦି ଶବ୍ଦ ଲଗେଇଛନ୍ତି ଆପଣ ଭକ୍ତି ସନ୍ଦର୍ଭ ପଢ଼ିବେ, ଯଦି ମହତ ଚରଣ ବୈଷ୍ଣବର ଠାଇଁ ଯଦି ହଏ କ୍ଷୁଦ୍ର ଅପରାଧ ମହା ମହା ଭଜନରେ ପଡ଼ିଯାଏ, ବା କେହି ଯଦି ପ୍ରେମ ପ୍ରାପ୍ତି ହେଇଥାନ୍ତି ମହତ ଚରଣର ଅପରାଧ ହେଇଗଲା ବାଧକ ହେଇଯିବ, ରସ ଶିଥିଳ ହେଇଯିବ, ବା କହିଲେ ଯୁବକ ସ୍ୱାମୀ କହିଲେ ରସ ଶିଥିଳ ହେଇଥିବ, ସେ ଯଦି ମାଧୁର୍ଯ୍ୟ ରସର ଭକ୍ତ ସେ ତଳକୁ ପଳାଇ ଆସିବ, ବାସ୍ତବ ରସକୁ ପଳାଇ ଆସିବ, ରସ ଶିଥିଳ ହେଇଯିବ ଅପରାଧରେ, ରାଧେ ରାଧେ କଟା ମୁଣ୍ଡ କହୁଛନ୍ତି, ଡାକିଲେ କହିଲେ ଆଇସ ଆଇସ, ଦେଖିଲେ ଆରେ ଏଇ ହରିବଂଶର ମୋ ଶିଷ୍ୟର ମତ ଦୁଃଖ ପାଇଲି, ଦେଖ ମୋ କଥା ନ ମାନି ତା କଟା ମୁଣ୍ଡ ଆଜି ପଡ଼ୁଛି, ମୁଣ୍ଡ କଣ କହୁଛି, ଆଜ୍ଞା ମୁଁ ଅପରାଧ କ୍ଷମା କରିବେ ନା ନାହିଁ, ଗୋପାଳ ଭଟ୍ଟ ଯମୁନା ଜଳରେ ମସ୍ତକ ତାଙ୍କ ମସ୍ତକରେ ମୁଣ୍ଡକୁ ଦେଲେ, କହିଲେ ଅପରାଧ ତୋର କ୍ଷମା ହେଲେ, ସେଠୁ ସିଦ୍ଧାନ୍ତ ବର୍ତ୍ତମାନ ନିତ୍ୟାନନ୍ଦ ଦାସ ଦେଉଛନ୍ତି,
ଯାର ଠାଇ ଅପରାଧ ତେହ କ୍ଷମା କହିଲେ, ଯାର ଠାଇ ଅପରାଧ ଶ୍ରୀକୃଷ୍ଣର କୃପା ହୟ ଜାନିବେ ସକଲେ, ଶ୍ରୀକୃଷ୍ଣର କୃପା ହୟ ଜାନିବେ ସକଲେ, ଅପରାଧ ଭଞ୍ଜନ ଯାର ନା ହଇବ,
ଯାହାର ଗୁରୁଦେବଙ୍କ ଚରଣର ଅପରାଧ ହେଇଯାଇଛି ସିଏ ଅତିଭକ୍ତ ହେଲେ, ଅତିଭକ୍ତ ମାନେ ଏଇଭଳି ହରିବଂଶ ଭଳି ଯଦି କେହି ଭଗବାନଙ୍କୁ ପ୍ରକଟ କରେ, ରାଧାରାଣୀ ସହିତ ବାର୍ତ୍ତାଳାପ କରେ, ରାଧାଙ୍କ ନିକଟରେ ପ୍ରସାଦ ଆଣିବି, କୃଷ୍ଣଙ୍କ କୃପା ମିଳିବ, ଏଇଠି ସିଦ୍ଧାନ୍ତକୁ ଦେଲି, ହରିବଂଶକୁ କୃପା କଲେ ସ୍ୱତନ୍ତ୍ର ସେଥିପାଇଁ ବ୍ରଜରେ ଏଇ ଗ୍ରନ୍ଥରୁ ପୂଜା ଜାଣୁ ସମ୍ପ୍ରଦାୟରେ, ଯେଉଁ ହରିବଂଶ ସମ୍ପ୍ରଦାୟ ଅଛନ୍ତି ରାଧାବଲ୍ଲଭଙ୍କର, କିନ୍ତୁ ଆମର ଗୋପାଳ ଭଟ୍ଟଙ୍କର ସେ ଶିଷ୍ୟ ଗୋପାଳ ଭଟ୍ଟ ତାଙ୍କୁ ତ୍ୟାଗ କରିଦେଇଥିଲେ ଏବଂ କ୍ଷମା କଲେ, ଗୋପାଳ ଭଟ୍ଟଙ୍କର ଏତିକି ଚରିତ୍ର ହିଁ ଅଛନ୍ତି ଏବଂ ତାଙ୍କର ଗ୍ରନ୍ଥ ହରିଭକ୍ତି ବିଳାସ। କେହି କେହି କୁହନ୍ତି ଯେତେବେଳେ ଇଚ୍ଛା କଲେ ବୈଷ୍ଣବ ସିଦ୍ଧାନ୍ତକୁ ରଖିବା ପାଇଁ, ବୈଷ୍ଣବ ସଂସ୍କାରକୁ ରଖିବା ପାଇଁ, ଇଏ କେବଳ ଇଚ୍ଛା କରିବା ମାତ୍ର ହିଁ, ସନାତନ ଗୋସ୍ୱାମୀ ତାଙ୍କର ନାମରେ, ଗୋପାଳ ଭଟ୍ଟଙ୍କ ନାମରେ ତାକୁ ରଚନା କରିଛନ୍ତି, କିନ୍ତୁ ଆଉ କେହି କେହି କୁହନ୍ତି ନା ଗୋପାଳ ଭଟ୍ଟ ସୂତ୍ର ଆକାର ରଚନା କରିଥିଲେ, ସନାତନ ଗୋସ୍ୱାମୀ ହରିଭକ୍ତି ବିଳାସକୁ ବୃହତ ଆକାର ରଚନା କରିଛନ୍ତି। ଆଉ ଗୋପାଳ ଭଟ୍ଟଙ୍କର ସବୁଠୁ ବଡ଼ ଅବଦାନ ହେଲା ସଂସ୍କାର ଦୀପିକା,
ସନ୍ଦର୍ଭ କର୍ଚ୍ଚା ଆଉ ସଂସ୍କାର ଦୀପିକା ଆଉ ସତ୍କ୍ରିୟା ଦୀପିକା।
ଆଉ ଗୋପାଳ ଭଟ୍ଟଙ୍କର ସମାଧି ବି ଆଜି ଅଛନ୍ତି, ଆଉ ତାଙ୍କର ବିଷୟରେ ବିଶେଷ କିଛି ଯେତିକି ମୁଁ ପ୍ରାପ୍ତ ହେଲି ସେତିକି କହିଲି। ତେବେ ଏଇଠି କଥାକୁ ମୁଁ ବିଶ୍ରାମ ଦେଉଛି, ସମୟ ହେଇଗଲେ। ତେବେ ଷଡ଼ ଗୋସ୍ୱାମୀଙ୍କ ଚରଣରେ, ରଘୁନାଥ ଦାସ ଗୋସ୍ୱାମୀଙ୍କ ଚରଣରେ, ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କ ଚରଣରେ ଏତିକି ପ୍ରାର୍ଥନା ଯେ କିଭଳି ମହତଙ୍କର କରୁଣା ସିକ୍ତ ହେଇକି ତାଙ୍କର ପାଦାଶ୍ରୟ କରି ତାଙ୍କର କରୁଣା ପ୍ରାପ୍ତ ହିଁ ଆମ ଜୀବନକୁ ଧନ୍ୟ କରିବା, ଏତିକି ଆମର ଜୀବନର ଲକ୍ଷ୍ୟ। ତେବେ ଯଦି ମୋର କିଛି ଦୋଷ ତ୍ରୁଟି ଥାଏ ବୈଷ୍ଣବମାନେ କ୍ଷମା କରିବେ। ପ୍ରକୃତରେ ଗୋସ୍ୱାମୀମାନଙ୍କର ଜୀବନ ଆମମାନଙ୍କର ଯୋଗ୍ୟତା ନାହିଁ, କେବଳ ଆମମାନେ ନିଜର ସାଧନ ଜୀବନକୁ, ସାଧକ ଜୀବନକୁ ସଂସ୍କାର କରିବା ପାଇଁ କେବଳ ସ୍ମରଣ ଏଗୁଡ଼ିକ କରୁଛେ। ମାନେ ଇଏ ସବୁ ଗୁଣାତୀତ କଥା, ଇଏ ମଞ୍ଜରୀ ସଖୀମାନଙ୍କର କଥା, ଏମାନଙ୍କର ସ୍ୱରୂପ ହେଉଛନ୍ତି ସମସ୍ତେ ମଞ୍ଜରୀ। ତେଣୁ ତାଙ୍କର ଭାବନାକୁ ଆମେ ମନ ଭିତରକୁ ଆଣିବା ବି ବଡ଼ ଅପରାଧୀ, ଯେଉଁ ଆମେ ସାଧକ ଜୀବ ଅପରାଧୀ ଜୀବ। କିନ୍ତୁ ଆମର ଏତିକି ଲକ୍ଷ୍ୟ କିଭଳି ସାଧଗୁରୁ ଆମର ସେବାରେ ପ୍ରସନ୍ନ ହୁଅନ୍ତୁ, ଆମକୁ କରୁଣା କରନ୍ତୁ, ଆମର ଜୀବନ ତାଙ୍କ ସେବାରେ ଯାଉ, ତାଙ୍କର କୃପା ପାଇଁ ହିଁ ଆମେ ଗୌରାଙ୍ଗରୁ ନିତ୍ୟାନନ୍ଦଙ୍କର କରୁଣା ପାଇବା। ଏଇ ଲକ୍ଷ୍ୟରେ ଗୁରୁଦେବଙ୍କର କରୁଣା ପ୍ରାପ୍ତ ପାଇଁ, ପ୍ରଭୁପାଦଙ୍କର କରୁଣା ପ୍ରାପ୍ତ ପାଇଁ, ବୈଷ୍ଣବମାନଙ୍କର କରୁଣା ପ୍ରାପ୍ତ ପାଇଁ, ଯେତିକି ମୋର ସକ୍ଷମ, ଯେତିକି ମୋର ବୁଦ୍ଧି ପ୍ରବେଶ କଲେ, ଗୁରୁ ନିତ୍ୟାନନ୍ଦ ଦୟା କଲେ, ଗୁରୁଦେବ ଦୟା କଲେ, ସେତିକି ମୁଁ କହିଲି। ଯଦି ମୋର ଦୋଷକୃତି ଥାଏ ବୈଷ୍ଣବମାନେ କ୍ଷମା କରିବେ, ମୋତେ ଆଶୀର୍ବାଦ କରିବେ, କିଭଳି ମୋ ଭଳି ଦୁଷ୍କୃତବାନ ଜୀବ ଗୁରୁଦେବଙ୍କର ଶରଣ କମଳରେ ସ୍ଥିର ମତି ମୋର ରହୁ, ତାଙ୍କର ସେବାରେ ମୋର ଜୀବନ ଯାଉ, ଏତିକି କହି କଥାକୁ ବିଶ୍ରାମ ଦେଉଛି। ଏବଂ ମନ୍ଦିରର ସମସ୍ତ ବରିଷ୍ଠ ଗୁରୁଭ୍ରାତା ଗୋପାଳାନନ୍ଦ ପ୍ରଭୁ, ଶ୍ରୀପାଦ କାଶୀନାଥ ପ୍ରଭୁ, ଧ୍ରୁବ ମହାରାଜ ପ୍ରଭୁ, ମଦନ ମୋହନ, ସମସ୍ତ ବୈଷ୍ଣବ ମୋର ବଡ଼ ଗୃହଭ୍ରାତାମାନଙ୍କ ଚରଣ କମଳରେ ପ୍ରଣତି ନିବେଦନ, ସମସ୍ତ ବୈଷ୍ଣବମାନଙ୍କ ଚରଣରେ ପ୍ରଣତି ନିବେଦନ, ମନ୍ଦିରର ଅଧ୍ୟକ୍ଷ ଏବଂ ସମସ୍ତ ଭକ୍ତମାନଙ୍କୁ ନିକଟରେ ବହୁ ବହୁ କୃତଜ୍ଞତା ଜ୍ଞାପନ କରି ପ୍ରଭୁ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀଙ୍କ ସୁଦର୍ଶନ ଦେବଙ୍କ ଚରଣ କମଳରେ ପ୍ରଣତି ନିବେଦନ କରି ଗୁରୁ ବୈଷ୍ଣବଙ୍କର କୃପା କରୁଣା କରି କାମନା କରି ଏତିକି ମୁଁ କଥାକୁ ବିଶ୍ରାମ ଦେଉଛି। ହରେ କୃଷ୍ଣ। ଜୟ ଶ୍ରୀ ପ୍ରଭୁପାଜୀ ମହାରାଜ କୀ ଜୟ। ଶ୍ରୀ ଗୌର ଗୋବିନ୍ଦ ଗୋସ୍ୱାମୀ ଶ୍ରୀ ଗୁରୁଦେବ କୀ ଜୟ। ସମ୍ପ୍ରୀତ ବୈଷ୍ଣବ ଭକ୍ତ ବୃନ୍ଦ କୀ ଜୟ। ନିତାଇ ଗୌର ପ୍ରେମାନନ୍ଦ ହରି।